ଏହି ସୁସମାଚାର ବିଂଶ ଶତାବ୍ଦୀର ଭବିଷ୍ୟତ ବକ୍ତା ଭାଇ ୱିଲିୟମ୍ ମ୍ୟାରିଅନ୍ ବ୍ରାଣ୍ଡହାମ୍ 25 ଜାନୁଆରୀ 1965ରେ ବ୍ରାଣ୍ଡହାମ୍ ଟ୍ରେଭେନାକୋ ଜେଫରସନ୍ ଭିଲ୍ ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚାର କରିଥିଲେ। ଏହାର ଇଂରାଜୀ ଶୀର୍ଷକ ବି ସର୍ଟନ୍ ଅଫ୍ ଗଡ୍ ଏବଂ ଓଡ଼ିଆ ଶୀର୍ଷକ ଈଶ୍ୱର ବିଷୟରେ ନିଶ୍ଚିତ ହୁଅ ଅଟେ। ଆପଣମାନେ ସେହି ସମାଚାରକୁ ଯେତେବେଳେ ଓଡ଼ିଆ ଭାଷାର ଅନୁବାଦରେ ଶ୍ରବଣ କରିବାକୁ ଯାଉଅଛନ୍ତି
And it reads like this.
ଆଉ ତାହା ଏହିପରି ପାଠ କରାଯାଇଥାଏ।
And Elijah the Tishbite, who was an inhabitant of Gilead, said unto Ahab,
ଅନନ୍ତର ଗିଲିଅଦ ନିବାସୀ ତିଷ୍ବୀୟ ଏଲିୟ ଆହାବଙ୍କୁ କହିଲେ,
As the Lord God of Israel liveth, before whom I stand,
ମୁଁ ଯାହାଙ୍କ ସାକ୍ଷାତରେ ଛିଡ଼ା ହୋଇଅଛି ସେହି ଇସ୍ରାଏଲର ପରମେଶ୍ୱର ପ୍ରଭୁ ଜୀବିତ ଥିବା ପ୍ରମାଣେ,
there shall not be dew nor rain these 3 years, but according to my word.
ଏହି କେତେକ ବର୍ଷ କାକର କି ବୃଷ୍ଟି ପଡ଼ିବ ନାହିଁ, କେବଳ ମୋ ବାକ୍ୟାନୁସାର ହେବ।
And the word of the Lord came unto him saying,
ଏ ଉତ୍ତରେ ତାହାଙ୍କ ନିକଟକୁ ସଦାପ୍ରଭୁଙ୍କ ଏହି ବାକ୍ୟ ପ୍ରସ୍ତୁତ ହେଲା, ଯଥା,
Get thee hence and turn thee eastward and hide thyself by the brook Cedrus.
ତୁମ୍ଭେ ଏହି ସ୍ଥାନରୁ ଯାଇ ପୂର୍ବ ଦିଗକୁ ଫେରି ଜର୍ଦ୍ଦନ ସମ୍ମୁଖସ୍ଥ କିରତ ନିକଟରେ ଆପଣାକୁ ଲୁଚାଅ।
Cherith, I meant to say. That is before Jordan.
କିରତ ନଦୀ ମୋହର କହିବାର ଅର୍ଥ ଏହି କି ତାହା ଜର୍ଦ୍ଦନର ସମ୍ମୁଖରେ ଅଟେ।
And it shall be that thou shalt drink out the brook.
ସେ ସ୍ଥାନରେ ତୁମ୍ଭେ ନଦୀରୁ ପାନ କରିବ।
And I have commanded the ravens to feed thee.
ଓ ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ।
So he went and did according to the word of the Lord.
ତହିଁରେ ସେ ଯାଇ ସଦାପ୍ରଭୁଙ୍କ ବାକ୍ୟାନୁସାରେ କର୍ମ କଲେ।
For he went and dwelt by the brook Cherith, that is before Jordan.
କାରଣ ସେ ଜର୍ଦ୍ଦନ ସମ୍ମୁଖତ କରାତ ନିକଟକୁ ଯାଇ ବାସ କଲେ।
And the ravens brought him bread and flesh in the morning, and bread and flesh in the evening.
ପୁଣି କାକମାନେ ପ୍ରାତଃକାଳରେ ରୁଟି ଓ ମାଂସ, ପୁଣି ସନ୍ଧ୍ୟାକାଳରେ ରୁଟି ଓ ମାଂସ ତାହାଙ୍କ ପାଇଁ ଆଣିଲେ।
And he drank of the brook.
ଆଉ ସେ ନଦୀରୁ ପାନ କଲେ।
And it came to pass after a while that the brook dried up, because there had been no rain in the land.
ଏହା ଉତ୍ତାରେ ଏପରି ହେଲା ଯେ ପୁଣି ଦେଶରେ ବୃଷ୍ଟି ନ ହେବାରୁ କିଛି କାଳ ଉତ୍ତାରେ ନଦୀ ଶୁଷ୍କ ହୋଇଗଲା।
And the word of the Lord came unto him saying,
ଅନନ୍ତର ସଦାପ୍ରଭୁଙ୍କର ଏହି ବାକ୍ୟ ତାହାଙ୍କ ନିକଟରେ ଉପସ୍ଥିତ ହେଲା, ଯଥା,
Rise and get thee to Zarephath, which belongeth to Zidon, and dwell there.
ଉଠ, ସିଦୋନ ସରିଫତକୁ ଯାଇ ସେଠାରେ ବାସ କର।
Behold, I have commanded a widow woman there to sustain thee.
ଦେଖ, ଆମ୍ଭେ ସେଠା ସ୍ଥିତ ଏକ ବିଧବା ସ୍ତ୍ରୀ କି ତୁମକୁ ପ୍ରତିପୋଷଣ କରିବା ପାଇଁ ଆଜ୍ଞା ଦେଇଅଛୁ।
So he rose and went to Zarephath.
ତହିଁରେ ସେ ଉଠି ସରିଫତକୁ ଗଲେ।
And when he came to the gate of the city, behold, the widow woman was there gathering of sticks.
ଓ ସେ ନଗର ଦ୍ୱାର ନିକଟରେ ଉପସ୍ଥିତ ହୁଅନ୍ତେ, ଦେଖ, ଏକ ବିଧବା ସ୍ତ୍ରୀ ସେଠାରେ କାଠ ସାଉଁଟି ଅଛି।
And he called to her and said, Fetch me, I pray thee, a little water in a vessel that I may drink.
ତହୁ ସେ ତାକୁ ଡାକି କହିଲେ, ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଆଣ, ମୁଁ ପାନ କରିବି।
And as she was going to fetch it, he called to her and said,
ତହୁ ସେ ସ୍ତ୍ରୀ ତାହା ଆଣିବା ପାଇଁ ଯିବାବେଳେ ସେ ତାକୁ ଡାକି ପୁଣି କହିଲେ,
Bring me, I pray thee, a morsel of bread in thine hand.
ବିନୟ କରୁଅଛି, ମୋ ପାଇଁ ଖଣ୍ଡେ ରୁଟି ହାତରେ ଆଣ।
And she said, As the Lord thy God liveth, I have not a cake, but a handful of meal in a barrel, and a little oil in a cruse.
ତହୁଁ ସେ କହିଲେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଜୀବିତ ଥିବା ପ୍ରମାଣେ, ମୋଠାରେ ଗୋଟିଏ ପିଠା ନାହିଁ, କେବଳ କଳସରେ ମୁଠାଏ ମଇଦା ଓ ପାତ୍ରରେ ଅଳ୍ପ ତେଲ ଅଛି
ଆଣ୍ଡ ବିହୋଲ୍ଡ ଆଇ ଆମ୍ ଗ୍ୟାଦରିଂ ଟୁ ଷ୍ଟିକ୍ସ ଦାଟ୍ ଆଇ ମେ ଗୋ ଇନ୍ ଆଣ୍ଡ ଡ୍ରେସ୍ ଇଟ୍ ଫର୍ ମି ଆଣ୍ଡ ଫର୍ ମାଇ ସନ୍ ଦାଟ୍ ୱି ମେ ଇଟ୍ ଇଟ୍ ଆଣ୍ଡ ଡାଇ
ଆଉ ଦେଖ ମୁଁ ଦୁଇ ଖଣ୍ଡ କାଠ ସାଉଣ୍ଟୁ ଅଛି ଯେମନ୍ତ ତାହା ନେଇ ମୋ ପାଇଁ ଓ ମୋ ପୁତ୍ର ପାଇଁ ପାକ କରି ଖାଇବୁ ତହିଁ ଉତ୍ତାରେ ମରିବୁ
ଆଣ୍ଡ ଏଲାଇଜା ସେଡ୍ ଅନ୍ ଦି ହିୟର ଫିୟର ନଟ୍ ଗୋ ଆଣ୍ଡ ଡୁ ଆଜ୍ ଥାଉ ହାଷ୍ଟ ସେଡ୍
ଏଥିରେ ଏଲିୟ ତାହା କହିଲେ ଭୟ ନ କର ଯାହା କହିଲ ତାହା ଯାଇ କର
ବଟ୍ ମେକ୍ ମି ଦେର୍ ଅଫ୍ ଅ ଲିଟଲ୍ କେକ୍ ଫର୍ଷ୍ଟ ଆଣ୍ଡ ବ୍ରିଙ୍ଗ ଇଟ୍ ଟୁ ମି And I have to make for thee and thy son.
Mata tohiru prathame mo pai gote sano pitha kari mo kathi ki ano tohi uttare tumbho pai o tumbho putra pai karo.
For thus saith the Lord God of Israel.
Karano sada prabhu Israel parameswara ehi katha kahante.
The barrel of meal shall not waste neither Shall the cruse of oil fail until the day that the Lord sendeth rain upon the earth?
Je pajanta sada prabhu bhumi re brushti na barsanti se dina pajanta maida kasa sunne hava nahi keva patra tela abhav hava nahi.
And she went in and did according to the saying of Elisha.
Tahi re se jai Eliyanka bakya anusare kala.
And he and her house did eat many days.
Punise o Eliyo o sthira parijana anek din jae bhojan kale.
And the barrel of meal wasted not, neither did the cruse of oil fail according to the word of the Lord which was spoken by Elijah.
Eliyanka dara sada prabhu ko kathita bakya anusare maida kalasa shunya hala nahi. କିମ୍ବା ପତ୍ର ତୈଳ ଅଭାବ ହେଲା ନାହିଁ
ଫର ଦିସ୍ ମର୍ଣ୍ଣିଂ ଷ୍ଟପ୍ ଜଷ୍ଟ ବିଫୋର୍ ଗୋଇଙ୍ଗ ଓଭର ସିଜ୍ ଆଇ ହାଭ୍ ଚୋଜନ୍ ଅ ଟେକ୍ସ ଅଫ୍ ଦିସ୍ ବି ସର୍ଟନ୍ ଅଫ୍ ଗଡ୍
ପଦଗୁଡ଼ିକର ଉପରୁ ଧ୍ୟାନ କରିବାକୁ ଯିବା ପୂର୍ବେ ଆଜିର ଏହି ପ୍ରାତଃକାଳୀନ ସୁସମାଚାର ପ୍ରଚାରର ଉଦ୍ଦେଶ୍ୟରେ ମୁଁ ଏହିପରି ଏକ ବିଷୟବସ୍ତୁକୁ ଅର୍ଥାତ୍ ପରମେଶ୍ୱର ବିଷୟରେ ନିଶ୍ଚିତ ହୁଅ ତାହାକୁ ମନୋନୀତ କରିଅଛି
ଆଣ୍ଡ ନାଓ ଲର୍ଡ ବ୍ଲେସ୍ ଥାଇ ୱର୍ଡ ଆଜ୍ ଇଟ୍ ଗୋଜ୍ ଫୋର୍ଥ
ଆଉ ହେ ପରମେଶ୍ୱର ଯେତେବେଳେ ଏହା ପ୍ରସାରିତ ହୋଇଥାଏ ସେତେବେଳେ ଆପଣଙ୍କ ଆଶୀର୍ବାଦଟି ଏହାକୁ ଆଶୀର୍ବାଦିତ କରୁ
ଆଣ୍ଡ ମେ ଦ ହୋଲି ସ୍ପିରିଟ୍ କ୍ୟାପ୍ଚର ଆୱର ମାଇଣ୍ଡସ ଆଣ୍ଡ ଆୱର ଥଟ୍ସ
ଆଉ ପବିତ୍ର ଆତ୍ମା ଆମମାନଙ୍କ ବିଚାରଧାରାଗୁଡ଼ିକୁ ଏବଂ ଆମମାନଙ୍କ ମସ୍ତିଷ୍କଗୁଡ଼ିକୁ ଯେପରି ସ୍ଥିରତା ପ୍ରଦାନ କରିପାରନ୍ତି
And prepare us for his visitation as we have asked him to come.
ଏବଂ ତାଙ୍କ ଉପସ୍ଥିତିରେ ଉଦ୍ଦେଶ୍ୟରେ ଆମମାନେ ଯେପରି ପ୍ରସ୍ତୁତ କରିପାରନ୍ତି ଅର୍ଥାତ୍ ଆମମାନେ ତାଙ୍କୁ ଯେତେବେଳେ ଆସିବା ନିମନ୍ତେ ନିମନ୍ତ୍ରଣ ପ୍ରଦାନ କରିଥାଉ ସେତେବେଳେ ସେ ଏହାକୁ ଯେପରି ସମ୍ପନ୍ନ କରିପାରନ୍ତି
For we do not come to the house of the Lord to be seen or to see.
ଯେହେତୁ ଅନ୍ୟମାନେ ଯେ ଆମମାନଙ୍କୁ ଦେଖନ୍ତୁ କିମ୍ବା ଆମମାନେ ସେମାନଙ୍କୁ ଦେଖୁ ଏଥିପାଇଁ ଆମମାନେ ଈଶ୍ୱର ଭବନ ଆସି ନଥାଉ
ବଟ୍ ଟୁ ଲର୍ନ ଅଫ୍ ଦି ଆଣ୍ଡ ଟୁ ନୋ ଦାଇ ନେଚର ଇନ୍ ଦାଇ ୱେ ଇନ୍ ଦାଇ କଜେସ୍
କିନ୍ତୁ ଆପଣ ନିମନ୍ତେ ଶିକ୍ଷିତକୁ ଆସିଥାଉ ଏବଂ ଆପଣଙ୍କ ସ୍ୱଭାବ ସମ୍ବନ୍ଧରେ ଅବଗତ ହେବା ପାଇଁ ଆସିଥାଉ ଆପଣ ମାର୍ଗରେ ଉଦ୍ଦେଶ୍ୟରେ ଅବଗତ ହେବା ନିମନ୍ତେ ଏବଂ ଆପଣଙ୍କ ଉଦ୍ଦେଶ୍ୟଗୁଡ଼ିକର ସମ୍ବନ୍ଧରେ ଅବଗତ ହେବା ନିମନ୍ତେ ଆପଣଙ୍କ ଭବନକୁ ଆସିଥାଉ
That we might be able to face the problems of life with a real assurance being certain of God.
Jeporiki thadwara Ishwaranga sambandhare duro nischayata labha kariba dwara amane jibanar samasta prakara samasya guliku eka prakruta bharosara sahita sammukhin hebaku sakshyam hoi paru.
Grant it, Lord, in Jesus' name we ask it. Amen.
हे प्रभु ଏହାକୁ ହିଁ ପ୍ରଦାନ କରନ୍ତୁ ଯୀଶୁ ଖ୍ରୀଷ୍ଟ ନାମରେ ଆମମାନେ ଏହାକୁ ନିବେଦନ କରିଥାଉ ଆମେନ୍
It must have been a dreadful morning.
ସମ୍ଭବତଃ ଆଜିର ପ୍ରାତଃକାଳୀନ ସମୟଟି ଅତି କଷ୍ଟଦାୟକ ପ୍ରାତଃକାଳର ଅବସରଟି ଅଟେ
It was so hot and dusty. And people was in the streets starving, and the earth was so hot it was ready to burn.
ইহাত অত্যধিক রূপে গরম এবং ধূলি প্রমাচ্ছন্ন সকাল পরটি অটে আর রাজমার্গ গুলিকর উপরে লোকমান এত ক্ষুধার্ত অটন্তি আউ ধরাপৃষ্ঠটি তো এপরি উত্তপ্ত অটে যে ইহাত ইহার জড়ি পড়ি ভস্মীভূত হওয়ার নিমন্তে প্রস্তুত হয়ে রহিয়াছি.
All this was a reflection of their sins and their moral decay.
এই সব সংকটপূর্ণ অবস্থাগুলিকর আবির্ভাব কারণটি সেমানক সকল পাপগুলি নিমন্তে এবং সেমানক নৈতিক অধপতন নিমন্তে হি সম্ভবপর হইছি.
You see, Ahab was reigning in Israel at the time or over Israel.
আপনারা ধ্যান প্রদান করন্তু আহাবত রাজত্ব করুথলে ইসরায়েল মধ্যে সেই সময়ে কিংবা ইসরায়েল উপরে সেতেবেলে রাজত্ব করুথলে.
And he was the wickedest of all the kings of Israel.
এবং ইসরায়েলর অন্যান্য রাজাবানক অপেক্ষা সে তো অধিক মন্দ প্রকৃতির রাজা ছিলে.
There had been no king as wicked as Ahab.
আহাব যেপরি দুষ্ট রাজা ছিলে সেপরি হরাধম দুষ্ট রাজা পূর্বে অন্য কেহ নথিলে.
For he being taught and known better, he failed not to continue to displease God in everything that he did.
কারণ সে তো শিক্ষিত ছিলে এবং ভালোভাবে সবুকি বিষয় জানিলে তথাপি সেই সবুকি কার্যকলাপ গুলিক যাহাকি সে করুলে তদ্বারা সে অধিক রূপে ঈশ্বরক অসন্তুষ্টি কু বৃদ্ধি ন করন্তু এপরি কর্ম করিয়ার সে অকৃত কার্য হইছিলে.
Although he had a great military system and the people had become very prosperous under his reign,
যদ্যপি তাহাঙ্ক সহিত সেনাবাহিনীর এক শক্তিশালী শক্তি ব্যবস্থা রহিথিলা আউ তাহাঙ্কর রাজত্ব কালে প্রজাগণ যদ্যপি শক্তিশালী হয়ে পারিথিলে,
but yet you cannot displease God and expect to get by very long.
তথাপি আপনার ঈশ্বরক আদৌ অসন্তুষ্ট করে পারে না এবং দীর্ঘকাল ধরে স্থিরীকৃত হয়ে রহিয়া আশা করে পারে না.
And then in his wedding, instead of marrying among his own people,
আর তৎপরে আপনার বিবাহ কালে নিজের প্রজাবানক মধ্যে পত্নীটিয়ে বিবাহ করে আনিবা পরিবর্তে,
he went over and married a sinner, an idolater, worship of idols.
সে অন্য দেশীয় রাজাবার মধ্যে যাইছিলে এবং জনে জনে পাপিনীকে বিবাহ করেছিলে জনে ব্যভিচারিণীকে মূর্তি পূজারিণীকে বিবাহ করেছিলে.
He married Jezebel.
সে ইসাবেলঙ্কু বিবাহ করেছিলে.
And she was not a believer.
আর সে জনে বিশ্বাসী নথিলে.
And no believer should ever marry an unbeliever under no circumstances.
সুতরাং কোনসি বিশ্বাসীকে জনে অবিশ্বাসীকে বিবাহ করা উচিত বিষয় নহে যে কোন পরিস্থিতি হোনা কাহিকি সেপরি করিবা উচিত বিষয় নহে.
Should always marry believers.
সর্বদা কেবল বিশ্বাসীগণকে হি বিবাহ করিবা উচিত বিষয় অটে.
But Ahab had done this evil thing.
কিন্তু আহাব সেপরি এক মন্দ কর্মকু করিথিলে.
No doubt but what Jezebel was a beautiful woman.
এতে কোনসি প্রকারর সন্দেহ নাহি যে নিশ্চিত রূপে ইসাবেল জনে রূপবতী কন্যা ছিলে.
And he had fell for what she looked like instead of what she was.
সে যেপরি রূপবতী দেখা যাউছিলে সেতে আহাব আকর্ষিত হয়ে যাইছিলে তথাপি সে কিপরি স্বভাবসূত্র ছিলে সেতে সে অনভিজ্ঞ ছিলে.
That so many people make that same mistake to this day.
তাহাই অটে আজিকালির বহুতা বিশ্বাসীগণ সেই সমান ধরনের ভুলটিকু করি পকাই থান্তি.
And she had brought idolatry in the nation among the people.
আও সে তো মূর্তি পূজা রীতিকু রাষ্ট্রের মধ্যে প্রচলন করাইছিলে রাজ্যের প্রজাগণ মধ্যে তাহাকু প্রচলন করাইছিলে.
And the people, the priests, their ministers, had fell victim to this great popular demand.
ସେପରି ଏକ ପ୍ରସିଦ୍ଧ ଦାବିକୁ ମାନ୍ୟତା ପ୍ରଦାନ କରିବା ଦ୍ୱାରା ତାହା ପ୍ରରୋଚନା ପଡ଼ି ପ୍ରଜାଗଣ, ଯାଜକଗଣ, ସେମାନଙ୍କ ସେବକଗଣ ପ୍ରତାରିତ ହୋଇଥିଲେ।
And it's a very picture of our country today.
ଆଉ ଆମମାନଙ୍କର ରାଜ୍ୟଟିର ଅବସ୍ଥା ମଧ୍ୟ ଠିକ ସେହିପରି ଧରଣ ଅଟେ।
We have fallen under the popular demand.
ଆମମାନେ ତ ଏହି ଏହି ଜନପ୍ରିୟ ଆବଶ୍ୟକତାର ସମ୍ମୁଖରେ ପତିତ ହୋଇଯାଇଅଛୁ।
No doubt that the priests thought it would be all right as long as their government okayed it.
ନିଶ୍ଚନ୍ଦ ଭାବେ ଯାଜକଗଣ ଏପରି ବିଚାର କରୁଥିଲେ ଯେ ଯେତେବେଳେ ପର୍ଯ୍ୟନ୍ତ ସେମାନଙ୍କର ଶାସକ ଜଣକ ଠିକ ଠିକ ଅଛନ୍ତି ସେତେବେଳେ ପର୍ଯ୍ୟନ୍ତ ଏହା ସେମାନଙ୍କ ନିମନ୍ତେ ଯଥୋଚିତ ବିଷୟ ଅଟେ।
But I don't care what the government okays. It's got to be what God okays.
ତଥାପି ସରକାର ଏହାକୁ ଉଚିତ ବିଷୟ ବୋଲି କେତେ କହିଥିଲେ ନା କାହିଁକି ମୁଁ ତାହାକୁ ଭୃକ୍ଷେପ କରିନଥାଏ, କିନ୍ତୁ ଯାହାକି ଈଶ୍ୱର ଉଚିତ ବୋଲି କହିଥିଲେ ତାହା ଉଚିତ ବିଷୟ ହେବା ବାଞ୍ଛନୀୟ ଅଟେ।
And the people thought that it would be all right if they anticipated in some other worldly things.
ଆଉ ପ୍ରଜାଗଣ ଯଦି ସେମାନଙ୍କର ଜାଗତିକ ବିଷୟଗୁଡ଼ିକୁ ପ୍ରତ୍ୟାଶା କରିଥିଲେ ତେବେ ତାହା ଯେ ନ୍ୟାୟୋଚିତ ବିଷୟ ଥିଲା ଏପରି ଏପରି ପ୍ରଜାଗଣଗଣ ବିଚାର କରିଥିଲେ।
Then one might ask me to retrace what I have just said, that it was a very likely picture of today.
ମୁଁ ବର୍ତ୍ତମାନ ଯାହା କହିଥିଲି ତାହାକୁ ପୁନଶ୍ଚ ଦୋହରାଇବା ନିମନ୍ତେ କେହି ଜଣେ ବ୍ୟକ୍ତି ସମ୍ଭବ ହେବା ତ ମୋତେ କହିପାରନ୍ତି, ଅର୍ଥାତ୍ ଏହା ଯେ ବର୍ତ୍ତମାନ ସମୟର ଚିତ୍ରଟିର ସଦୃଶ ଅଟେ ସେପରି କହିବା ଦ୍ୱାରା।
We may not think that we are idol worshippers, but we are.
ଆମମାନେ ଯେ ମୂର୍ତ୍ତି ପୂଜକ କ'ଣ ଅଟୁ ଏପରି ଏକ ସ୍ୱୀକାରୋକ୍ତିକୁ ସମ୍ଭବତଃ ଆମମାନେ ପ୍ରକାଶ କରି କହି ନ ପାରୁ, ତଥାପି ଆମମାନେ ସେପରି ଅଟୁ।
And the government endorses it.
ଆଉ ସରକାର ମଧ୍ୟ ଏହାକୁ ସମର୍ଥନ କରିଥାନ୍ତି।
People today are idol worshippers because they worship idols.
ବର୍ତ୍ତମାନ ସମୟର ନାଗରିକଗଣ ପିତୃଳା ପୂଜକଗଣ ଅଟନ୍ତି, ଯେହେତୁ ସେମାନେ ପ୍ରକୃତରେ ସେମାନେ ପିତୃଳାଗୁଡ଼ିକୁ ପୂଜା କରୁଅଛନ୍ତି।
Some of them worship movie stars for idols.
ପିତୃଳା ପୂଜାର ସ୍ଥାନରେ ବର୍ତ୍ତମାନ ସମୟର କେତେକ ନାଗରିକଗଣ ଚିତ୍ର ତାରକାମାନଙ୍କୁ ପୂଜା କରିଥାନ୍ତି।
Some worship money for idols.
କେତେକ ଜଣ ତ ଟଙ୍କା ପଇସାକୁ ସେମାନେ ପିତୃଳା ସ୍ୱରୂପେ ପୂଜା କରିଥାନ୍ତି।
And some worship television stars as idols.
କେତେକ ଦୂରଦର୍ଶନର ତାରକାଗଣଙ୍କୁ ସେମାନଙ୍କ ପ୍ରତିମା ସ୍ୱରୂପ ପୂଜା କରିଥାନ୍ତି।
But all that you put before God is an idol. Let it be whatever it may be.
ତଥାପି ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଈଶ୍ୱରଙ୍କ ସମ୍ମୁଖରେ ଯାହା କିଛି ରଖିଥାନ୍ତି ନା କାହିଁକି ତାହା ତ ଏକ ପ୍ରତିମାର ସଦୃଶ ଅଟେ, ତାହା ଅନ୍ୟ ଯାହା କିଛି ହୋଇପାରିଥାଏ ନା କାହିଁକି।
Even the Satan, our great adversary, is such a smart one until he even put sometimes the church before God.
ସେଗୁଡ଼ିକ କେବଳ ପ୍ରତିମାଗୁଡ଼ିକ ହିଁ ଅଟନ୍ତି, ଏପରିକି ଶୈତାନ ମଧ୍ୟ ଆମମାନଙ୍କର ସବୁଠାରୁ ବଡ଼ ବିପକ୍ଷ ଜଣକ ଏପରି ଜଣେ ଚତୁର ବ୍ୟକ୍ତି ଅଟେ ଯେ ସମୟ ସମୟ ସେ ମଣ୍ଡଳୀକୁ ମଧ୍ୟ ଈଶ୍ୱର ସମ୍ମୁଖରୁ ଉପସ୍ଥାପନ କରିଥାଏ।
You might have a great church. It may be a great building.
ହୋଇପାରେ ଆପଣଙ୍କ ଏକ ସର୍ବବୃହତ ମଣ୍ଡଳୀ ଥାଇପାରେ, ତାହା ଏକ ବିରାଟକାୟ ଅଟ୍ଟାଳିକା ହୋଇପାରିଥାଏ।
Or it may be a great denomination. And again, it may be a great congregation.
କିମ୍ବା ତାହା ଏକ ସୁଖ୍ୟାତି ସମ୍ପନ୍ନ ସଂସ୍ଥାଟିଏ ମଧ୍ୟ ହୋଇପାରିଥାଏ, ଆଉ ପୁନଶ୍ଚ ତାହା ଏକ ଜନବହୁଳ ଉପାସକଗଣକୁ ଲାଭ କରିପାରିଥାଏ।
But let nothing come before God in your heart. Anything before God is an idol.
ତଥାପି ଈଶ୍ୱରଙ୍କ ସମ୍ମୁଖରେ ଆପଣମାନଙ୍କ ହୃଦୟଗୁଡ଼ିକ ମଧ୍ୟରେ କୌଣସି ବିଶେଷ ପ୍ରକାର ବିଷୟକୁ ସ୍ଥାନାଧିକ କରିବାକୁ ଦିଅନ୍ତୁ ନାହିଁ। ହୃଦୟ ମଧ୍ୟ କୌଣସି ବିଷୟ ତାହା ତ ଈଶ୍ୱରଙ୍କ ସମ୍ମୁଖରେ ଏକ ମୂର୍ତ୍ତିର ସଦୃଶ ଅଟେ।
And these people knew that they wasn't spiritual like they used to be under the reigns of other kings.
ଅନ୍ୟ ରାଜାମାନଙ୍କ ରାଜତ୍ୱ କାଳରେ ସେମାନେ ଯେପରି ଧାର୍ମିକ ମନା ପ୍ରଜାଗଣ ଥିଲେ ସେମାନେ ଯେ ଆଉ ସେପରି ଆତ୍ମିକ ମାନେ ନୁହନ୍ତି ତାହା ତ ଏହି ପ୍ରଜାଗଣ ଜାଣିଥିଲେ
ଆଣ୍ଡ ଦେ ଥଟ୍ ଜଷ୍ଟ ବିକଜ୍ ଦେ ୱାଜ୍ ଅ ରିଲିଜିୟସ୍ ନେସନ୍ ଦ୍ୟାଟ୍ ଏଭ୍ରିଥିଙ୍ଗ୍ ୱୁଡ୍ ବି ଅଲ୍ ରାଇଟ୍
ଆଉ ସେମାନେ ଏପରି ବିଚାର କରିଥିଲେ ଯେ ଯେହେତୁ ସେମାନେ ଏକ ଆତ୍ମିକ ମାନା ରାଷ୍ଟ୍ର ଥିଲେ ତେଣୁକରି ତନ୍ମଧ୍ୟ ସ୍ଥିତ ସବୁକିଛି ବ୍ୟବସ୍ଥା ଗୁଡ଼ିକ ଯଥୋଚିତ ଥିଲା ଆଉ ଠିକ୍ ସେହିପରି ଭାବନାର ପନ୍ଥାଟିକୁ ଅନୁସରଣ କରି ଅବଶେଷରେ ଆମମାନେ ମଧ୍ୟ ସେହି ସମାନ୍ତର ସ୍ଥାନରେ ଉପନୀତ ହୋଇଅଛୁ
ସମ୍ ମନ୍ଥସ୍ ଆଗୋ ଆଇ ୱାଜ୍ ଟକିଂ ଟୁ ଏ ଭେରି ଫାଇନ୍ ଫ୍ରେଣ୍ଡ ଅଫ୍ ମାଇନ୍
କିଛି ମାସ ପୂର୍ବେ ମୁଁ ମୋର ଜଣେ ଅତି ଘନିଷ୍ଠ ବନ୍ଧୁଙ୍କ ସହିତ କଥାବାର୍ତ୍ତା କରୁଥିଲି
ଆଣ୍ଡ ହି ସେଡ୍ ବ୍ରଦର ବ୍ରାହମ ଆଇ ବିଲିଭ୍ ଦ୍ୟାଟ୍ ୟୁ ପିନ୍ ଦିସ୍ ୟୁନାଇଟେଡ୍ ଷ୍ଟେଟ୍ସ ଡାଉନ୍ ଟୁ କ୍ଲୋଜ୍ଡ
ଆଉ ସେ କହିଥିଲେ ଭାଇ ବ୍ରାହମ ଆପଣ ଯେ ଏହି ଯୁକ୍ତରାଷ୍ଟ୍ର ଆମେରିକାକୁ ଅତି କଟୁ ଭାଷାରେ ସମାଲୋଚନା କରିଥାନ୍ତି ଏପରି ମୁଁ ବିଶ୍ୱାସ କରିଥାଏ
ହି ସେଡ୍ ୟୁ ଆର୍ ଅଲୱେଜ୍ roaring out the sin and how God is going to punish this nation
au se kahithile tumhe ta sarvada paap par viruddh chitkar kari kahithao ebong ishwar kipari bhayanak rupe ehi rashtra tiku je dandit kariya ku jau achanti se bisaye mate spashta bhare kahithao
I said he's got to do it in order to be just
mu kahithili se dharmik kahithwa karan ru ତାଙ୍କୁ ସେପରି କରିବା ହିଁ ଅଛି
He said, but Brother Branham, you forget that this nation was founded upon the scriptures.
ସେ କହିଥିଲେ ଯେ ମାତ୍ର ଭାଇ ବ୍ରାହ୍ମ ଏହି ରାଷ୍ଟ୍ରଟି ଯେ ଧର୍ମଶାସ୍ତ୍ରର ନିୟମାବଳୀ ଉପରେ ସ୍ଥାପନ କରାଯାଇଥିଲା ଏହାକୁ ତ ଆପଣ ପାଶ୍ୱରେ ପକାଇଛନ୍ତି
Our forefathers came here and God gave us this heritage. And we are a religious nation.
ଆଉ ଆମ୍ଭମାନଙ୍କର ପୂର୍ବଜଗଣ ଏହି ସ୍ଥାନକୁ ଆସିଥିଲେ ଏବଂ ଈଶ୍ୱର ଆମମାନଙ୍କୁ ଏହି ଉତ୍ତରାଧିକାରକୁ ପ୍ରଦାନ କରିଅଛନ୍ତି ଆଉ ଆମମାନେ ଏକ ଧାର୍ମିକ ମାନା ରାଷ୍ଟ୍ର ଅଟୁ
I said, that is true. Oh, love it. And no one knows how I appreciate this nation.
ମୁଁ କହିଥିଲି ଯେ ତାହା ତ ସତ୍ୟ କଥା ଅଟେ ଏହାର ସବୁକିଛି ସ୍ୱୀକାରୋକ୍ତି ତ ସତ୍ୟ କଥା ଅଟେ ମୁଁ ଏହି ରାଷ୍ଟ୍ରଟିକୁ କେତେ ଅଧିକ ରୂପେ ଆଦର କରିଥାଏ ଏହାକୁ କେହି ଜଣେ ହେଲେ ସୁଦ୍ଧା ଜାଣନ୍ତି ନାହିଁ
ବଟ୍ ଲୁକ୍ ମାଇ ବ୍ରଦର ଇସ୍ରାଏଲ ଆଲସୋ ୱାଜ୍ ଚୋଜନ୍ ଅଫ୍ ଗଡ୍
ତଥାପି ଲକ୍ଷ୍ୟ କରନ୍ତୁ ହେ ମୋର ଭାଇ ଧ୍ୟାନ ଦିଅନ୍ତୁ ଇସ୍ରାଏଲ ବଂଶଟି ମଧ୍ୟ ଈଶ୍ୱରଙ୍କର ମନୋନୀତ ପ୍ରଜାଗଣ ଥିଲେ
God cannot stand sin.
ଆଉ ସେ ତ ସେମାନଙ୍କ ମଧ୍ୟକୁ ଭାବବାଦୀଗଣଙ୍କୁ ଏବଂ ବିଖ୍ୟାତ ଭକ୍ତିଗଣଙ୍କୁ ପ୍ରେରଣ କରିଥିଲେ ଏହା ସତ୍ତ୍ୱେ ଈଶ୍ୱର ପାପକୁ ଆଦୌ ସହନ କରିପାରନ୍ତି ନାହିଁ
He made Israel reap every grain they sowed.
ସେ ତ ଇସ୍ରାଏଲକୁ ତାହା ଦ୍ୱାରା ବପନ କରାଯାଇଥିବା ପ୍ରତ୍ୟେକ ଅପକର ପ୍ରତିଫଳକୁ ତାହାରି ଉପରେ ଫଳାଇଥିଲେ
What she sowed, he'll make us reap what we sow.
ସୁତରାଂ ଇସ୍ରାଏଲ ଦ୍ୱାରା କୃତ ଅପକର୍ମର ପ୍ରତିଫଳକୁ ସେ ଯଦି ତାହାକୁ ପ୍ରଦାନ କରିଥିଲେ ତେବେ ଏହା ଧାର୍ଯ୍ୟ ଅଟେ ଯେ ଆମମାନେ ମଧ୍ୟ ଯାହା କିଛି ଅପକର୍ମ କରିଅଛୁ ତାହାକୁ ସେ ଆମମାନଙ୍କ ପ୍ରତି ଅବଶ୍ୟ ସଫଳ କରିବେ
He is no respecter of person.
ସେ ତ କୌଣସି ବ୍ୟକ୍ତିର ମୁଖାପେକ୍ଷା କରିନଥାନ୍ତି
And we got to the place to think that because we are resting upon what our forefathers did
au amane sei pe ek sthan re asi amane sei pe ek sthan re asi basabas ethi pai kariyo jai achu jehetu amai bichar kori thau je amman ka purva jagan jaha kichi karma gudi ku sadhan karithile taha upare amane nirbhas hoi rahi achu
or what upon our great founders of our churches what their great sacrifice was to god
କିମ୍ବା ଆମମାନଙ୍କ ମଣ୍ଡଳୀ ଗଣର ସୁପ୍ରସିଦ୍ଧ ସ୍ଥାପକ ଗଣ ଯାହାକିଛି ସତ୍କାର୍ଯ୍ୟ କରିଥିଲେ ତାହା ଉପରେ କିମ୍ବା ଈଶ୍ୱରଙ୍କ ନିମନ୍ତେ ସେମାନଙ୍କ ଦ୍ୱାରା ଯେଉଁ ମହାନ ବଳିଦାନ ପ୍ରଦାନ କରାଯାଇଥିଲା ତାହା ଉପରେ ଆମମାନେ ନିର୍ଭରଶୀଳ ହୋଇଅଟୁ
ୱିଚ୍ ଇଜ୍ ଅଲ୍ ରାଇଟ୍ ଆଣ୍ଡ ସୋ ମଚ୍ ଆପ୍ରିସିଏଟେଡ୍ But we cannot draw salvation from what they did.
যাহা কি প্রকৃতরে উচিত প্রকার বিষয় অটে এবং অত্যধিক রূপে প্রীতিজনক মধ্যে অটে, তথাপি সেমানে যাহা কিছু করিছিলে না কাহিকি তদ্বারা আমমানে পরিত্রাণ কদাপি হাসল করি পারিবা নাহি।
Salvation is an individual affair between every person and God.
মুক্তি এক ব্যক্তিগত বিষয় অটে, যাহা কি ঈশ্বরক এবং প্রত্যেক ব্যক্তিগত লোকঙ্ক মধ্যে এক অবিচ্ছিন্ন নিষ্কর্ষ অটে।
Not with our nation, with our church, but with ourselves before God, we answer.
আমমানক রাষ্ট্রতে সহিতরে নহে, আমমানক মণ্ডলে সহিতরে নহে, কিন্তু ঈশ্বরক সম্মুখে প্রত্যুত্তর দেওয়া নিমন্তে তা আমমানক সহিত সম্বন্ধিত অটে।
It's come to the place in our country until in the midst of the most spiritual people that we have.
আমমানক রাষ্ট্রটির মধ্যে এহা এপরি এক স্থানে আসি উপনীত হয়ে সারি আছে কি যে এপরিকি অতি ধার্মিক মনা ব্যক্তিগত মধ্যে আমমানে উপনীত হয়ে সারিবা পর্যন্ত।
You go to spiritual man and women and you find in their heart that there's something lacking.
আপনমানে ধার্মিক মানা পুরুষগণ এবং স্ত্রীগণগণকে জানতু আর সেমান হৃদয় মধ্যে কৌশিক বিশেষ প্রকার বিষয় যে অভাব রয়েছে তা আপনমানে লক্ষ্য করে পারিবে।
We have been in the last few weeks I've been going over some of these things.
আমমানে তো হই যাই আছো এই বিগত কিছু সপ্তাহ ধরি মু সেপরি কিছু বিশেষ ঘটনাবলী গুলিক উপরে ধ্যান প্রদান করুথিলি।
And finding that in the man that I thought was the colonel, yet I find that they're putting emphasis upon temporal things.
আও পুরুষমানক মধ্যে লক্ষ্য করতে সময় মু বিচার করিথিলি যে পুরুষমান মধ্যে পুরুষমানে হি প্রাকৃতিক জীবন শক্তি থিলে বলি, তথাপি সেমান যে ক্ষয়স্থায়ী বিষয়গুলিকর উপরে সেমান গুরুত্বটিকু প্রদান করুছন্তি এয়াকু মু বর্তমান লক্ষ্য করিথিলি।
Going around and saying, God gives me the biggest so-and-so. God gives me...
চারিয়াকু যাও অছন্তি আও আও কো অছন্তি যে ঈশ্বর মতে এক বৃহত সর্ববৃহত্তম এপরি এক বিষয়টিয়ে কিবা সেপরি এক বিষয়টিয়ে প্রদান করে থান্তি ঈশ্বর দেই থান্তি। আপনমান তো কেবল মিছ কথা কহু অছন্তি ঠকু অছন্তি।
Great material things don't always rest in God's will.
প্রচুর ভাবে অত্যাবশ্যক বিষয়গুলি লাভ করিবার প্রসঙ্গটি তো সবুলে ঈশ্বরক ইচ্ছা উপরে নির্ভরশ হয়ে রহি না থাকে।
God makes the rain to fall on the just and the unjust.
ঈশ্বর তো পুনি ধার্মিক এবং অর্ধার্মিক উভয়ঙ্ক উপরে বৃষ্টি বর্ষাই থান্তি।
But what the world needs today is not a bluff of faith to try to bluff yourself into something and call it spiritual.
তথাপি আজির জগতটি যাহা আবশ্যক করিথায় তা এইকি যে বিশ্বাসকু ন ঠকিবার বিষয়টি কৌশি এক বিষয়ের সম্বন্ধে আপনা ঠকিবা এবং এহাকু ধার্মিক মানা বিষয় বলি কহিবা।
Sometimes faith will do great miracles and still doesn't come from a spiritual heart.
সময় সময়ে বিশ্বস্ত মহৎ ধরনের আশ্চর্যকর্মগুলিকু সম্পন্ন করিথায় তথাপি আধ্যাত্মিক মনা হৃদয়টির মধ্যেরু কদাপি নির্গত হই না থাকে।
Did not our Lord say, many will come to me that day and say, have not I did this and that in your name?
আম্ভমানঙ্গ প্রভু এপরি কই নথিলে কি যে সেদিন অনেক আম্ভনিক আসিবে আর কহিবে মু কি আপন নামরে এই এই কার্যকু কিংবা সেই কাজটিকু করি নথিলি কি?
And I will confess to them, depart from me, you workers of iniquity.
মাত্র মু সেমানঙ্কু উত্তর দে কহিবি, হে অধর্মাচারী গণ মো সম্মুখরু দূর হই যাও।
What is iniquity? It's something that you know to do right and don't do it.
অধর্মাচারীর অর্থটি কণ? তাহা তো সেপরি এক বিষয় অটে, অর্থাৎ কৌশি এক কার্যকু করিবা যে উচিত বিষয় অটে তাহাকু তো আপন জানি থান্তি আর আপন তাহাকু করি নথান্তি।
I never knew you, he will say. And we're living in that day.
মু তোমানু কেবেহে চিনি নাহি সে তো এপরি কহিবে আও সেপরি এক জীবন মধ্যে আমরা এত বাস করুছু।
What we need today is not a lot of material things. We have that.
বর্তমান যুগরে আমরা যাহা কিছু আবশ্যক করিথাও তাহা তো প্রচুর পরিমাণে অত্যাবশ্যক বিষয়গুলিক নহে কারণ আমরা তো তাহা লাভ করিয়াছু.
We don't need greater churches. We don't need greater congregations.
আমি মানে সুখ্যাতি সম্পন্ন মণ্ডলীগুলি মধ্যে আবশ্যক করি না থাও আমরা বিরাট ধার্মিক সমাবেশকে মধ্যে আবশ্যক করি না থাও.
We don't need more on radio and on television.
আমরা বেতার যন্ত্র উপরে বহুল পরিমাণে কিংবা দূরদর্শন কার্যক্রম মাধ্যমে প্রচুর পরিমাণে সুনামটিকে লাভ করা চাই না থাও.
We don't need so many more of these things.
এই সব বিষয়গুলিকে আমরা প্রচুর পরিমাণে আবশ্যক করি না থাও.
But what we need today to be spiritual is a person that will humble themselves before God if they haven't got a penny.
তথাপি আজিকালি সময়ে আমরা যা কিছু আবশ্যক করে থাও তা আত্মিক মন হবার বিষয় এটি অটে. যদি জন ব্যক্তি নিকটে অর্থ রহি না সে কিছু ভাববার না যদি সে আপনার ঈশ্বর সম্মুখে বিনম্র করে রাখবার ব্যক্তি জনক অটান্তি.
And we'll pray till that spirit within him is satisfied with the goodness of God.
আও ঈশ্বরক মঙ্গল সহিত সেমানক আত্মারে পরিতৃপ্ত লাভ করা পর্যন্ত আমরা সেমানসে প্রার্থনা করিব.
And a revival takes place on the inside of their heart. That changes their attitudes and atmosphere that they live in.
আও সেমানক হৃদয়ের নিবৃত্ত স্থানটির মধ্যে এপরি এক উদ্দীপনা জাগ্রত করি থাকে যাহাকে সেমানক সহভাগিতা লাভ করি সম্পর্ক রহিতিবা পরিবেশটিকু এবং সেমানক আচার ব্যবহারকু পরিবর্তন করি দেব.
You might not have a pair of shoes on your feet.
একহল জোতা আপন পাদর পরিধান করা নিমন্তে সম্বন্ধ আপন সুযোগটিকু লাভ করি পারি না থান্তি.
You might be dressed in rags, but something in your heart singing the melodies of God.
হই পাই থাই যে আপনা চিরাফটা বস্ত্রটি পরিধান করিলে তথাপি আপনার মধ্যে কৌশল এক বিশেষ বিষয় ঈশ্বরক সুমধুর সঙ্গীত কু গুঞ্জন প্রদান করুছি. জগতর সমস্ত প্রকার বিভাগ গুলিকর পরিবর্তে অর্থর পরিবর্তে মু ইয়াকু লাভ করা নিমন্তে বরঞ্চ অধিক প্রিয় জ্ঞান করিবি.
So you can't say that natural things is always a sign of God's blessing.
তেনু করি সেই স্বাভাবিক ধরনের বিষয়গুলি কজে সর্বদা ঈশ্বরক আশীর্বাদ প্রতীক স্বরূপ হই থাকে ইয়াকু তো আপনার কদাপি কহি পারন্তি নাহি.
David spoke that to the Lord and he'd seen the wicked spread forth his like a great bay tree.
ঈশ্বরক নিকটরে দাউদ সেপরি এক বিষয়কু প্রকাশ করি কহিতলে সে কহিতলে যে সে তো অধর্মচারীকু আপনার সম্পত্তিরে বৃদ্ধি সাধন করিবার এক স্বচ্ছ বৃক্ষের সদস্য দেখিথান্তি.
But God asked him, did you ever consider him at the end?
আও ঈশ্বর তাকে পচারিলে যে তথাপি শেষরে তার পরিস্থিতির বিষয়ে তুমি কথা চিন্তা করেছিল কি?
No matter how good of clothes we wear, how much we have to eat, that isn't what goes in the presence of God.
আমাদেরকে উত্তম পরিপাটির পোশাকক যে পরিধান করি থাও সেতরে কিছু যায় আসে নাহি. আমমানকু কতক পরিমাণ ভোজন করে আছি তাহলে সেপরি এক বিষয় কদাপি নুহে যাকে ঈশ্বর উপস্থিতিরে উপস্থাপিত হয়ে থাকে.
This body that we dwell in perishes regardless of how it's taken care of.
এই শরীরকু কেতে উত্তম রূপে যত্ন নিয়ে থাকে না কাহি কি সেদিবা কহিবা কিছু হি রহি নাহি কারণ বাসক রহি থা এই শরীরটি তো নিঃসন্দেহ রূপে বিনাশ হয়ে যায় থাকে.
But it's the soul that's in man.
মাত্র এহা তো সেই প্রাণটি অটে যাহা কি মনুষ্যর মধ্যে রহি আছি.
It's a condition of the spirit that moves into the presence of the living God.
আও আত্মার সহিত এক প্রকার শর্তটি রহি আছি কারণ এই আত্মাটি তো জীবিত ঈশ্বরক উপস্থিতিকু চালি যাই থাকে.
But we take things for granted.
তথাপি অবস্থাটিকু যে স্বীকার করি না যাই আছি এইপরি বিচার করি আমমানে তাহাকু গ্রহণ করে নেই থাও.
We think that just because that we are a nation.
আও আমমানে কেবল এতিকি বিচার করি থাও যেহেতু আমমানে এক রাষ্ট্র অটু.
So had Ahab and all of Israel in that day had taken things for granted that everything was all right.
ঠিক সেইপরি ভাবে তো আহাব এবং সে সময় সমস্ত ইসরায়েল প্রজাগণ মধ্যে সেপরি বিচারধারা গ্রহণ করে আউ সকল বিষয় গুলিক স্বীকার্য বলে গ্রহণ করে নেই।
Their priests and preachers had tried to tell them all is well, everything's just fine.
সেমানক যাজক গণ এবং প্রচারক গণ সেমানক এপরি কহিবা নিমন্ত্রণ চেষ্টা করে যে সবু কিছু বিষয় গুলিক তো যথার্থ অটে, প্রত্যেক প্রকার প্রবন্ধ গুলিক তো কেবল অত্যুত্ত বিষয় গুলিক হি অটে।
But they had one. He cried out against the wrong thing.
তথাপি সেমানে কেবল জনে ব্যক্তিঙ্ক সহিত সেপরি পরিচিত রইথিলে আর সে তো ত্রুটিপূর্ণ বিষয় বিরুদ্ধে স্বর উত্তোলন করেছিল।
Cause this one knew that a holy God could not be satisfied with modern trends of an unholy religion.
কারণ সেপরি এক অপবিত্র ধর্মাচরণ বিষয়টি সহিত এবং আধুনিক প্রণালীর মনগতির সহিত ধার্মিক ঈশ্বর কৌশ প্রকারে পরিতৃপ্তিকে যে লাভ করে এখন সে বুঝিলে।
So does the God of heaven remain the same today?
সুতরাং সর্বাসী ঈশ্বর ঠিক সেইপরি ভাবে কহিবার দ্বারা সদা সর্বদা সমভাবে বিদ্যমান হয়ে রয়েছেন।
All of our efforts and big things that we're trying to do, God will never be pleased outside of an entire sanctified life before him.
আউ আমমানকর সব কিছু উদ্যম গুড়িক এবং মহধনের বিষয় গুড়িক যাহা কি আমমানে সম্পূর্ণ করিবার চেষ্টা করুছু, ঈশ্বর তো তথাপি একমাত্র অন্য কৌশ বিষয়কু যাকি তাঙ্কর উপস্থিতিরে সমাপিত হয়ে রহিথিবা জীবনর বিপরীত অটে, তাহাকু কদাপি যে তাহাকু কদাপি গ্রহণ করিবে নাহিঁ এহাকু আমমানে বুঝিথাউ।
We might build schools and shrines and tabernacles. We might have organizations. We might do great things.
আমমানে বিদ্যালয় গুড়িকু তীর্থভূমি গুড়িকু নির্মাণ করিথাউ এবং আরাধনালয় মধ্যে নির্মাণ করে পারিথাও, আমমানে তো সংস্থাগুলি মধ্যে লাভ করে পারিথাও, আমমানে মহান বিষয়গুলি মধ্যে লাভ করে পারিথাও।
But yet God won't be satisfied until the human soul becomes a sanctified on the altar of God, consecrated for the works of God.
তথাপি যেতেবেলে পর্যন্ত মনুষ্যর প্রাণটি পবিত্রীকৃত হয়ে যাই নথায় সেতবে পর্যন্ত ঈশ্বর কদাপি সন্তুষ্ট হয়ে নথান্তি, ঈশ্বরঙ্ক বেদিটেরস উপরে সমর্পিত হয়ে ঈশ্বরঙ্ক কার্যগুলি সম্পন্ন করা নিমন্তে পবিত্রীকৃত হয়েথিবা প্রাণটি তা যদি হয়ে নথায়।
And you don't find that no more.
আর আপনমানে কোনসি প্রকারে তাহা কেতেবেলে পাই পারি নথান্তি।
You find our prayer meetings are so weak. Just about a minute of prayer, jump in the bed.
আম্ভমানক প্রার্থনা সভা গুলিক যে অতি দুর্বল ধরনের অটে এপরি তো আপনার লক্ষ্য করে প্রার্থনার অল্প কিছু সময়ের অবধিটিকে প্রায় যে অতিবাহিত করা উত্তারে খট উপরে শোয় পড়ি থাউ। দিনটির মধ্যে থরে কিংবা দুই থর তদ্রূপ ঘটুথিবার আমমানে লক্ষ্য করে থাউ। আমমানে সমস্তে তো দোষী অটু।
Our nation morally is decaying.
আম্মানকর রাষ্ট্রটি তো নৈতিকতা রূপে সম্পূর্ণ ভাবে অধপতিত হয়ে যাইছে।
We've got Billy Grahams and Oral Roberts everywhere.
আম্মানে বিলি গ্রাহাম এবং ওরাল রবার্টসঙ্ক পরি প্রজাগণকু প্রত্যেক স্থানে দেখিবাকু পাইথাও।
But until there comes a thirsting in the heart of America to bring it back to a living God again, to a living experience, to an undying faith in a living God.
তথাপি প্রেমিক ঈশ্বরকু পুনশ্চ ফেরি আসবা নিমন্তে আমেরিকার হৃদয় মধ্যে তেবে পর্যন্ত তুষার্থর এক ভাবনা জাগ্রত হয়ে না, প্রেম করুথা অনুভূতির মধ্যক আকর্ষিত হয়ে না, এক জীবিত ঈশ্বর উপরে সুদৃঢ় বিশ্বাস জাগ্রত হয়ে না।
We're only beating our brains, as it would say, out.
সেতেবে পর্যন্ত তো আমমানে কেবল মস্তিষ্কটিকে স্পন্দিত করিছু যেপরিকি এহা উদ্গার করিপারে।
We might walk with our chest out, with our collars turned in the back, and walk down the street and desire to be called doctor or reverend.
আমমানে আপনার ছাতিকে ফুলাই চালি পারিথাও, আমমানকর କମିଜର କଲରକୁ ପଛକୁ ଓଲଟାଇ ରଖିପାରିଥାଉ, ଆଉ ସହରର ରାଜମାର୍ଗରେ ଚାଲିଥାଉ, ଏବଂ ଆପଣମାନଙ୍କୁ ଅଧ୍ୟାପକ କିମ୍ବା ଆଚାର୍ଯ୍ୟ ବୋଲି ପରିଚିତ କରିବା ନିମନ୍ତେ ଇଚ୍ଛା କରିଥାଉ। ହୋଇପାରିଥାଏ ଯେ ଆମମାନେ ରାଷ୍ଟ୍ର ମଧ୍ୟରେ ରହିଥିବା ସବୁଠାରୁ ସୁଖ୍ୟାତି ସମ୍ପନ୍ନ ମଣ୍ଡଳୀର ପାଳକ ବୋଲି ପରିଚିତ ହୋଇପାରିଥାଉ।
And we might be as pious as we can be that no man can put a finger on our lives.
ଆଉ ଆମମାନେ ସକ୍ଷମ ପରି ଅତି ପବିତ୍ର ଆଚରଣ ବିଶିଷ୍ଟ ବ୍ୟକ୍ତିଗଣ ହୋଇପାରିଥାଉ, ଏପରି କୌଣସି ବ୍ୟକ୍ତିଟିଏ ମଧ୍ୟ ଏପରି ନାହିଁ ଯିଏକି ଆମମାନଙ୍କ ଜୀବନ ଉପରେ ଆଙ୍ଗୁଳି ଉଠାଇ କିଛି କହିପାରିବା ନିମନ୍ତେ ସକ୍ଷମ ହୋଇଥାଏ।
But until that soul that's on the inside of us is on fire for God, until something in there that's yearning after him,
ତଥାପି ସେହି ପ୍ରାଣଟି ଯାହାକି ଆମମାନେ ମଧ୍ୟ ବାସ କରି ରହିଅଛି ତାହା ଯଦି ଈଶ୍ୱରଙ୍କ ଉଦ୍ଦେଶ୍ୟ ଉତ୍ତପ୍ତ ହୋଇ ରହିନଥାଏ ସେତେବେଳେ ପର୍ଯ୍ୟନ୍ତ ତନ୍ମଧ୍ୟସ୍ଥ କୌଣସି ଏକ ବିଶେଷ ପ୍ରକାରର ବିଷୟଟି ତାହା ତ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ତୁଷାର୍ତ ହୋଇ ରହିନାହିଁ।
Like the heart panteth for the water brook, my soul thirsts after thee, O God.
ଠିକ ସେହିପରି ଏକ ବିଷୟ ଅଟେ ଯେପରିକି ହରିଣୀ ଯେପରି ଜଳସ୍ରୋତ ପାଇଁ ଧକାଏ ସେହି ରୂପ ହେ ପରମେଶ୍ୱର ମୋ ପ୍ରାଣ ତୁମ୍ଭ ପାଇଁ ଧକାଏ।
Until we get to that type of an experience,
ଅର୍ଥାତ୍ ଯେତେବେଳେ ପର୍ଯ୍ୟନ୍ତ ଅନୁଭୂତିର ନିଦର୍ଶନ ସୂଚକ ଆମମାନଙ୍କ ଆତ୍ମାତି ସେହିପରି ଅବସ୍ଥାକୁ ପାଇ ନ ଯାଇଥାଏ।
Therefore, communism and so forth will gain the grounds as they are doing.
ସେହି କାରଣରୁ ସାମ୍ୟବାଦ ନୀତିଟି ଏବଂ ସେପରି ଅନ୍ୟାନ୍ୟ ବିଷୟଗୁଡ଼ିକ ମଧ୍ୟ ବର୍ତ୍ତମାନ ଯେପରି ବିଜୟ ଲାଭ କରୁଅଛି ସେହିପରି ଭାବରେ ସେଗୁଡ଼ିକ ସଫଳତାକୁ ମଧ୍ୟ ଲାଭ କରିବେ।
All the journeying that we can do will never stop it. It's predicted to come.
ଆଉ ସହଜ କରୁଥିବା ପ୍ରତିଟି ବ୍ୟବସ୍ଥା ଗୁଡ଼ିକୁ ଯାହାକି ଆମମାନେ କରିପାରିଥାଉ ତାହା ଏହାକୁ ଆଦୌ ସ୍ଥଗିତ କରିପାରିବ ନାହିଁ। ଏହା ଯେ ସଫଳ ହେବ ଏପରି ଭାବଣୀ କରାଯାଇଥିଲା।
But God is calling to his church.
ତଥାପି ଈଶ୍ୱର ଆପଣା ମଣ୍ଡଳୀକୁ ଆହ୍ୱାନ କରୁଅଛନ୍ତି।
How that this little woman must have been of the caliber of Elijah, because usually your action shows what you are.
ଏହି ସାଧାରଣ ସାଧାରଣ ମହିଳା ଜଣକ ଏଲିୟଙ୍କର କୁଳୀୟତର ପରିସର ମଧ୍ୟକୁ ଆସିପାରିଥିଲେ କାରଣ ସାଧାରଣତଃ ଆପଣ ଯେ କି ପ୍ରକାର ସ୍ୱଭାବ ବିଶିଷ୍ଟ ବ୍ୟକ୍ତି ଜଣକ ଅଟନ୍ତି ତାହା ଆପଣଙ୍କର କାର୍ଯ୍ୟକଳାପଟି ପ୍ରଦର୍ଶନ କରିଥାଏ।
And again she had been chosen to entertain God's prophet.
ଆଉ ପୁନଶ୍ଚ ଈଶ୍ୱରଙ୍କ ଜଣେ ଭାବବାଦୀଙ୍କର ରକ୍ଷଣବେକ୍ଷଣ ଭାରକୁ ବହନ କରିବା ନିମନ୍ତେ ସେ ମନୋନୀତ କରାଯାଇଥିଲେ।
Remember, she was a Gentile, not a Jew.
ତଥାପି ସେ ଯେ ଜିହୁଦୀ ନ ହୋଇ ବରଂ ଅନ୍ୟ ଜାତିର ଏକ ମହିଳା ଥିଲେ ଏହାକୁ ସ୍ମରଣ ରଖିଥାନ୍ତୁ।
And the land was burning up.
ଆଉ ଦେଶଟି ତ ଉତ୍ତପ୍ତ ହୋଇ ଜଳୁଥିଲା।
And no doubt that this little woman, being of that caliber, being of the believer type,
ଆଉ ଏଥିରେ ସନ୍ଦେହ କରିବାର କିଛି ନାହିଁ ଯେ ଏହି ସାଧାରଣ ମହିଳା ଜଣକ ସେପରି କୁଳୀନତାର ଅଧିକାରୀ ହୋଇପାରିଥିବା ଯୋଗୁଁ ଜଣେ ବିଶ୍ୱାସିନୀର ଆଦର୍ଶ ସୂଚକ ହୋଇପାରିଥିବା କାରଣରୁ
For we see that God would not have called to her if she hadn't been a worthy one to entertain God's prophet.
ସେପରି କରିପାରିଥିଲେ ଯେହେତୁ ଈଶ୍ୱର ଯେ ତାଙ୍କୁ କଦାପି ଆହ୍ୱାନ ପ୍ରଦାନ କରିନଥାନ୍ତେ ଏପରି ଏକ ବିଷୟକୁ ଆମମାନେ ଲକ୍ଷ୍ୟ କରିଥାଉ କାରଣ ଈଶ୍ୱରଙ୍କ ଜଣେ ଭାବବାଦୀଙ୍କର ରକ୍ଷଣବେକ୍ଷଣ ଭାରକୁ ବହନ କରିବା ନିମନ୍ତେ ସେ ଯଦି ଆହୁତ ହୋଇନଥାନ୍ତେ ତେବେ ଈଶ୍ୱର ତାଙ୍କୁ କଦାପି ଏହି ଭାରଟି ନିମନ୍ତେ ମନୋନୀତ କରିନଥାନ୍ତେ।
For he would have never sent his prophet to a house that was unworthy.
ଯେହେତୁ ଯେଉଁ ଗୃହଟି ଏକ ଅଯୋଗ୍ୟ ଧରଣ ଗୃହ ଅଟେ ସେପରି ଗୃହ ମଧ୍ୟକୁ ସେ ଆପଣ ଜଣେ ଭାବବାଦୀଙ୍କୁ କଦାପି ପ୍ରେରଣ କରିନଥାନ୍ତେ।
It was not his choosing, it was God's choosing.
ଏହା ତ ତାଙ୍କର ନିରୂପଣ କରିବାର ଉଦ୍ଦେଶ୍ୟ ନଥିଲା ମାତ୍ର ତାହା ତ ଈଶ୍ୱରଙ୍କ ନିରୂପଣର ଉଦ୍ଦେଶ୍ୟଟି ଥିଲା।
It wasn't her beating him, it was God beating him.
ଏହା ତ ତାଙ୍କୁ ପ୍ରସ୍ତାବିତ କରିବାର କାରଣଟି ନଥିଲା ମାତ୍ର ଏହା ତ ଈଶ୍ୱର ଥିଲେ ଯିଏକି ତାହାକୁ ପ୍ରସ୍ତାପନ କରିପାରିଥିଲେ।
He had been placed by a brook. The ravens were feeding him.
ସେ ଏକ ଝରଣା ନିକଟକୁ ବାସ କରିବା ନିମନ୍ତେ ପ୍ରେରଣ କରାଯାଇଥିଲେ ଆଉ ଆଉ କାକ ଗୁଡ଼ାକ ତାଙ୍କୁ ଭୋଜନ ପ୍ରଦାନ କରୁଥିଲେ ତଥାପି କୌଣସି ଏକ ବିଶେଷ ଘଟଣା ଯେ ଘଟିବ ତାହା ତ ଈଶ୍ୱରଙ୍କ ଆଦେଶ ଥିଲା ଆଉ ଏଲିୟଙ୍କ ସ୍ୱଭାବ ବିଶିଷ୍ଟ ଜଣେ ବିଶ୍ୱାସୀ ନିକଟକୁ ଈଶ୍ୱର ଅବଶ୍ୟ ଯାଇଥିଲେ ସେ ଜଣେ ବିଧବା ନାରୀ ଥିଲେ
And we all know what she, a widow woman, would have went through with her husband dead and a young boy to raise.
ଆଉ ସେ ଯେ କିପରି ଧରଣର ମହିଳା ଥିଲେ ଏହାକୁ ତ ଆମମାନେ ସମସ୍ତେ ଜାଣୁ ଆଉ ଜଣେ ବିଧବା ନାରୀ ଅନ୍ୟମାନଙ୍କ ସହିତ ଗମନାଗମନ କରିପାରନ୍ତି ତାଙ୍କ ସ୍ୱାମୀ ତ ମରିଯାଇଥିଲେ ଆଉ ଜଣେ ଯୁବକ ବାଳକକୁ ବଢ଼ାଇବାର ପ୍ରଶ୍ନଟି ତାଙ୍କ ସହିତ ରହିଥିଲା
And in the lands there they depended on their crops.
ଆଉ ସେହି ଦେଶ ମଧ୍ୟରେ ପ୍ରଜାଗଣ ସେମାନଙ୍କ ରବି ଫସଲ ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରୁଥିଲେ
They didn't have projects as we have today and defense plants.
ଆଜିକାଲି ଆମେ ଯେପରି ଜଳଭଣ୍ଡାର ଯୋଜନା ଗୁଡ଼ିକୁ ଲାଭ କରିଅଛୁ ସେତେବେଳେ କିନ୍ତୁ ସେପରି ସେମାନଙ୍କ ସୁବିଧା ସୁଯୋଗ ନଥିଲା ଆଉ ବୃକ୍ଷ ଗୁଡ଼ିକୁ ସୁରକ୍ଷା ଉପାୟ ରୂପେ ବ୍ୟବହାର କରାଯାଉଥିଲା
They depended on their crops.
ସେମାନେ ଶସ୍ୟ ଉପରେ ନିର୍ଭର କରି ରହୁଥିଲେ
And because the iniquity of the people and their moral decaying had brought a drought on the land, here they was all starving and dying.
ସେମାନେ ଆଉ ପ୍ରଜାବର୍ଗଙ୍କ ଅଧମର କାରଣ ଯୋଗୁଁ ଏବଂ ସେମାନଙ୍କ ନୈତିକ ଜୀବନର ପତନ ଯୋଗୁଁ ଦେଶ ମଧ୍ୟକୁ ଦୁର୍ଭିକ୍ଷ ସୂତ୍ରପାତ ହୋଇଥିଲା ସେହି ସ୍ଥାନରେ ସେମାନେ କ୍ଷୁଧାର୍ତ୍ତ ଥିଲେ ଏବଂ ମୃତ୍ୟୁବରଣ କରୁଥିଲେ
And then we find that no doubt she had prayed night after night, all night, as she begins to see that meal barrel going down, down, down.
ଆଉ ଆମମାନେ ତେବେଳେ ଲକ୍ଷ୍ୟ କଲୁ କି ଯେ ସେ ରାତାରାତି ଧରି ଅନେକ ରାତ୍ରି ଧରି ପ୍ରାର୍ଥନା କରିଥିଲେ ଏଥିରେ ସନ୍ଦେହର କିଛି ନାହିଁ ଯଦି ସେ ଏହାକୁ ଦେଖୁଥିଲେ ଯେ ହାଣ୍ଡିରୁ ଅଟା ଆସ୍ତେ ଆସ୍ତେ ଶେଷ ହେବାକୁ ଯାଉଅଛି
And it must got to a place that there was not even another cup full of meal in the barrel.
ଆଉ ଏହାକୁ ଏପରି ଏକ ସ୍ଥାନରେ ଉପନୀତ ହେବାକୁ ବାକି ରହିଅଛି ଯେତେବେଳେ କି ପାତ୍ର ମଧ୍ୟରେ ମୁଠାଏ ପରିବାର ଅଟା ମଧ୍ୟ ଆଉ ମିଳିବ ନାହିଁ.
All she had was just a little handful.
ତନ୍ମଧ୍ୟରେ ସେ ଯାହା କିଛି ଥିବା ଦେଖିଥିଲେ ତାହା ତ ମୁଠାଏ ପରିବାର ଅଟା ମାତ୍ର ଥିଲା
Death was coming right into the gate at her door.
ମୃତ୍ୟୁ ତ ପ୍ରବେଶ ପଥର ଅତି ନିକଟବର୍ତ୍ତୀ ହୋଇଥିଲା ତାଙ୍କ ଦ୍ୱାରଟିର ନିକଟବର୍ତ୍ତୀ ହେଉଥିଲା
There was no way of getting any more. The whole nation was starving.
ଯେହେତୁ ଅଧିକ କିଛି ପରିବାର ଅଟା ପାଇବା ନିମନ୍ତେ ଅନ୍ୟ କୌଣସି ପ୍ରକାର ଉପାୟ ରହିନଥିଲା ସମ୍ପୂର୍ଣ୍ଣ ରାଷ୍ଟ୍ରଜିତ ଭୋକ ଉପାସରେ ଆଗ୍ରସ୍ତ ରହିଥିଲା
And the oil was just a good spoonful left in the little container.
ଆଉ ସେହି ପାତ୍ରଟିର ମଧ୍ୟରେ ଅଳ୍ପ ପରିମାଣର ତୈଳ ବାକି ରହିଥିଲା
Just that much oil and that much meal laid between her and death.
ତାଙ୍କର ଏବଂ ମୃତ୍ୟୁ ମଧ୍ୟରେ ବ୍ୟବଧାନିତ ହୋଇ ରହିଥିବା ସେତିକି ପରିମାଣର ଅଟା ଏବଂ ତେଲ ପାତ୍ରଟିର ମଧ୍ୟରେ ପଡି ରହିଥିଲା
She must have got real sincere about her prayers.
ତଥାପି ପ୍ରାର୍ଥନା କରିବା ବିଷୟରେ ସମ୍ଭବତଃ ସେ ଅଧିକ ରୂପେ ଓ ପ୍ରକୃତରେ ଅତି ବିଶ୍ୱାସୀ ହୋଇ ରହିଥିଲେ
You let that strike your home. It'll be a little more sincere than we are this morning. When we know that death lays at the door.
ଆପଣମାନେ ତାହାକୁ ଆପଣମାନଙ୍କ ପରିବାର ମଧ୍ୟରେ ଅଭ୍ୟାସ ପରିଣତ କରନ୍ତୁ ତେବେ ଆଜିର ଏହି ପ୍ରାତଃକାଳରେ ଆମେ ଯେପରି ବିଶ୍ୱସ୍ତ ରହିଅଛୁ ତହିଁ ମଧ୍ୟ ଅଧିକ କିଛି ପରିମାଣରେ ବିଶ୍ୱାସଯୋଗ୍ୟ ହେବା ନିମନ୍ତେ ଏହା ଆମ୍ଭମାନଙ୍କୁ ପ୍ରେରଣା ପ୍ରଦାନ କରିବ ଆଉ ମୃତ୍ୟୁ ଯେ ଆମମାନଙ୍କ ଦ୍ୱାରା ଦେଶରେ ଆସି ଉପସ୍ଥିତ ହୋଇସାରିଅଛି ଏହାକୁ ଆମେ ଯେତେବେଳେ ଅବଗତ ହୋଇଥାଉ ସେତେବେଳେ ଏହା ଆମମାନଙ୍କୁ ତଦ୍ରୂପ ଚାଳନା ପ୍ରଦାନ କରିବ
That she prayed all night long for one more day settled it
amu madhya bishwas koi thae je ସମ୍ଭବତଃ ଆମମାନେ ମଧ୍ୟ ଏପରି ଏକ ବିଷୟକୁ ବସ୍ତୁତ ଚିନ୍ତା କରିପାରିଥାଉ, ଅର୍ଥାତ୍ ସେ ସମ୍ପୂର୍ଣ୍ଣ ରାତ୍ରିଟିକୁ ପ୍ରାର୍ଥନା କରିବାରେ ସମ୍ଭବତଃ ଅତିବାହିତ କରିଥାଇ ପାରନ୍ତି। ଏହାକୁ ସ୍ଥିର କରିବା ନିମନ୍ତେ କେବଳ ଏକମାତ୍ର ଦିବସର ଆବଶ୍ୟକ ରହିଥିଲା।
She could look at the pale lips of her little boy of about 3 or 4 years old.
ସେ ତ ଆପଣାର ଏହି ଆପଣାର ସେହି ସାନ ପୁଅଟିର ହଳଦୀ ବର୍ଣ୍ଣ ଓଠ ଗୁଡ଼ିକୁ ନିରୀକ୍ଷଣ କରି ରହିପାରିଥାନ୍ତି, ଯିଏକି ପ୍ରାୟତଃ 3 କିମ୍ବା 4 ବର୍ଷ ବୟସର ଶିଶୁ ପୁତ୍ରଟି ଥିଲା।
And she could see her own bones dwindling away as the flesh was going from them.
ଆଉ ସେ ଆପଣାର ଶରୀରକୁ ମଧ୍ୟ ଲକ୍ଷ୍ୟ କରି ଦେଖିପାରିଥାନ୍ତି, ଯାହା ମଧ୍ୟ ହାଡ଼ ଗୁଡ଼ିକ ଗଣି ହୋଇଯାଉଥିଲା ଏବଂ ସେଥିରୁ ମାଂସ ଲକ୍ଷଣଟି ଦିନକୁ ଦିନ ଲୋପ ପାଇଯାଉଥିବାର କାରଣ ଲୋପ ପାଇଥିବା କାରଣରୁ ପଞ୍ଜା ଗୁଡ଼ିକ ବାହାରକୁ ବାହାରି ଆସୁଥିଲା। ଆଉ ସେହି ଘଟଣା ଗୁଡ଼ିକୁ ଘଟୁଥିବା ଦେଖିବା ଦ୍ୱାରା ତାହା ତ ଜଣେ ମାତାଙ୍କ ନିମନ୍ତେ ଅତ୍ୟନ୍ତ ଭୟାନକ ଧରଣର ଦୃଶ୍ୟଟି ନ୍ୟାୟ ଉପସ୍ଥାପିତ ହୋଇପାରିଥିଲା।
And yet with her hands before God praying day and night.
ଆଉ ତଥାପି ଈଶ୍ୱରଙ୍କ ଆଡ଼କୁ ନିଜର ହାତକୁ ବିସ୍ତାର କରି ରଖିଥିବା ଅବସ୍ଥାରେ ଦିବାରାତ୍ରି ସେ ପ୍ରାର୍ଥନା କରୁଥିଲେ।
Now we're down to one handful of meal and a spoonful of oil.
କହୁଥିଲେ ଏତେବେଳେ ଆମମାନଙ୍କ ଜୀବିତ ରହିବା ନିମନ୍ତେ କେବଳ ମୁଠାଏ ଅଟା ଏବଂ ଅଳ୍ପ କିଛି ପରିମାଣର ତେଲ ବାକି ରହିଯାଇଅଛି।
You know, it's a strange thing.
ଏହା ଯେ ଅତି ବିସ୍ମୟକର ବିଷୟଟି ଅଟେ ତାହାକୁ ତ ଆପଣମାନେ ଜାଣନ୍ତି।
May God let this soak into every one of you if you never hear me preach again.
ଆପଣମାନେ ଆଉ କୌଣସି ଏକ ଅବସରରେ ମୋତେ ପୁନଃ ପ୍ରଚାର କରୁଥିବା ଯଦି ଶ୍ରବଣ କରି ନ ପାରନ୍ତି, ତେବେ ଈଶ୍ୱର ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କ ହୃଦୟକୁ ଏହାଦ୍ୱାରା ଏତେବେଳେ ଥରହ କରିଦେବାକୁ ସକ୍ଷମ କରନ୍ତୁ।
Let this be a message.
ହଁ, ଏହା ଏକ ସନ୍ଦେଶର ନ୍ୟାୟ ଆପଣ ପ୍ରତି ହେଉ।
It's strange, most strange, that sometimes that God does things that way.
ଏହା ତ ଅବଶ୍ୟ ବିସ୍ମୟକର ଅଟେ, ସବୁଠାରୁ ବଳି ବିସ୍ମୟକର ଅଟେ, ଅର୍ଥାତ୍ ସମୟ ସମୟ ଈଶ୍ୱର ସେପରି ଏକ ବିସ୍ମୟର କାର୍ଯ୍ୟକୁ କରିଥାନ୍ତି।
You know, when we have confessed our sins and met every requirement that God requires, we believed on God.
ଆପଣମାନେ ତ ଜାଣନ୍ତି ଆମମାନେ ଆପଣମାନଙ୍କର ପାପଗୁଡ଼ିକୁ ଯେତେବେଳେ ସ୍ୱୀକାର କରିଥାଉ ଆଉ ଈଶ୍ୱର ଯାହା କିଛି ଆବଶ୍ୟକ କରିଥାନ୍ତି ସେହିସବୁ ଆବଶ୍ୟକ ବିଷୟଗୁଡ଼ିକୁ ଆମମାନେ ସଫଳ କରିଥାଉ, ଆମମାନେ ତ ଈଶ୍ୱରଙ୍କ ପ୍ରତି ବିଶ୍ୱାସ କରିଥିଲୁ।
There's a circumstances has to be met and it's according to his will.
ଏପରି ଏକ ପରିସ୍ଥିତି ଗୁଡ଼ିକ ତ ରହିଅଛି ଯାହାକୁ ଅବଶ୍ୟ ସମ୍ମୁଖିତ ହେବାକୁ ହିଁ ଅଛି, ଆଉ ଏହା ତ ତାଙ୍କ ଇଚ୍ଛାନୁସାରେ ଅଟେ।
And we've confessed our sins and we've made all the wrongs that we have did right, done everything that we know how to do.
ଆମମାନେ ତ ଆପଣାର ପାପ ଗୁଡ଼ିକୁ ସ୍ୱୀକାର କରିସାରିଅଛୁ, ଆମମାନେ ସେସବୁ ଅପକର୍ମ ଗୁଡ଼ିକୁ ଯାହାକି ଆମେ କରିଥିଲୁ ସେ ସବୁକୁ ସୁଧାରି ଯୋଗ୍ୟବନ୍ତ କାର୍ଯ୍ୟ ପରିଣତ କରିଦେଇଅଛୁ, ସେହିସବୁ କାର୍ଯ୍ୟଗୁଡ଼ିକୁ ସମ୍ପନ୍ନ କରିଦେଇଅଛୁ ଯାହାକୁ କିପରି ଯେ ସମ୍ପନ୍ନ କରିବାକୁ ଅଛି ଏହା ତ ଆମମାନେ ଜାଣିଥିଲୁ।
Every requirement that God has made or asked, we have met that requirement. And yet he lay silent. He just won't answer us.
ସେହି ପ୍ରତ୍ୟେକ ଆବଶ୍ୟକ ବିଷୟଗୁଡ଼ିକୁ ଯାହାକି ଈଶ୍ୱର ସ୍ୱୟଂ ପ୍ରସ୍ତୁତ କରିଅଛନ୍ତି କିମ୍ବା ଆବଶ୍ୟକ କରିଅଛନ୍ତି, ଆମେ ସେହି ସବୁ ଆବଶ୍ୟକ ଗୁଡ଼ିକୁ ସମ୍ପୂର୍ଣ୍ଣ କରିଅଛୁ, ଆଉ ତଥାପି ସେ ସର୍ବଦା ନିରବ ରହିଅଛନ୍ତି, ଆଉ ସେ କଦାପି ଆମମାନଙ୍କୁ ଉତ୍ତର ମଧ୍ୟ ଦେଇନଥାନ୍ତି।
I'm sure that I'm speaking to people this morning who's come to that place.
ଯେଉଁ ପ୍ରଜାଗଣ ସେପରି ଏକ ସ୍ଥାନକୁ ଆସି ପହଞ୍ଚି ଯାଇଛନ୍ତି ସେପରି କ୍ଲିଷ୍ଟ ଲୋକମାନଙ୍କ ସହିତ ଆଜିର ପ୍ରାତଃକାଳରେ ଯେ ମୁଁ କଥାବାର୍ତ୍ତା କରୁଅଛି ଏଥିରେ ମୁଁ ନିଶ୍ଚିତ ଅଟେ।
I've been there many times myself.
ମୁଁ ତ ସ୍ୱୟଂରୁ ସେପରି ସ୍ଥାନରେ ବହୁଦା ପହଞ୍ଚିଥିଲି।
when I went back and traced my life and turned over every stone.
मुँ यतर सताको फेरी जाए, ताको स्मरण करी थाए, आउ मोर जीवन को तारी परे चिन्हित करी थाए, आउ आप आधार सब प्रकार कांगड़ी को दूरे दे थाए.
And I find that I did something wrong, I don't confess it and say, Lord God, I'll make it right and go do so.
तथापि सतबले जे कोनसे एक प्रकार भूल टे मु करि पकाइ थिली एपर एक विषय को मु लक्ष्य करू थिली मु ताहा को मानिदा निमन्ते तांको चरण तक चली आसी थिली आ कहि थिली हे पिता परमेश्वर वर्तमान मु एहा को सुधारिबी एवं सेपरि करया को अगभर मध्य होइ थिली.
Then come back again and say, Now, Lord, thou art God, you answer me.
तत्पर फेरि आसी थाए पुनि कहि थाए हे प्रभु आपण तेतेबेले ईश्वर अटंती आपण मते उत्तर देबे.
Surely I met every request that you required me to do and every requirement I have met it.
आपण मो द्वारा संपूर्ण करने मन्ते मोठे जहाँ किसी विषय को आवश्यक करिथिले सेही सब आवश्यक विषय गुड़ी को मु पूर्ण मात्रे सफल करि पारि अछि आउ सब किसी आवश्यक विषय गुड़ी को मु सफल करि दै अछि.
And still he won't move. Seems to sit silent. That's when you got to be sure that he is God.
Eha satte se kajya karinathile epari anubhuta heuthile jepari se nirav hoi basi achanti ta to sei pari ek bisayara anubhuti ate jete bele apanku dhulotara nishayita nischit hoi jibaku achi je se ishwar atanti boli.
Don't be discouraged. The only thing is that in your heart to be certain of God.
तथापि हतोत्साहित होइ पडंत नाही केवल गोटी बात विषय को सफल हेबाक अछि अर्थात ईश्वरक विषय रे आपनक हृदय टिकु निश्चित होइ रहबाक ही अछि.
My text, be certain first before you do anything. Be certain in your heart that it's God.
ମୋର ବିଷୟବସ୍ତୁଟି ଯେକୌଣସି କାର୍ଯ୍ୟକୁ ସମ୍ପନ୍ନ କରିବା ପୂର୍ବେ ସର୍ବପ୍ରଥମେ ଆପଣମାନେ ନିଶ୍ଚିତ ହୋଇ ଯାଆନ୍ତୁ ଆଉ ତାହା ଯେ ଈଶ୍ୱରଙ୍କ କାର୍ଯ୍ୟ ଅଟେ ଏ ବିଷୟରେ ଆପଣଙ୍କ ହୃଦୟଟେ ମଧ୍ୟରେ ନିଶ୍ଚିତ ହୋଇଯାଆନ୍ତୁ. ଆଉ ସେ ଯାହା କିଛି କରିବାକୁ କହିଥିଲେ ସେହି ସବୁ ଆବଶ୍ୟକତା ବିଷୟ ଗୁଡ଼ିକୁ ଆପଣ ଯେତେବେଳେ ସଫଳ କରିଥାନ୍ତି ସେତେବେଳେ ଯାଏ ଆପଣ ନିଶ୍ଚିତ ହୋଇଯାଇଥାନ୍ତି ଯେ ସେହି କେବଳ ଈଶ୍ୱର ଅଟନ୍ତି କାରଣ ବିଶ୍ୱାସ ଯଦି ଯେତେବେଳେ କାର୍ଯ୍ୟ କରିବାକୁ ଆରମ୍ଭ କରିଦେଇଥାଏ ଠିକ୍ ସେହି ସମୟ ଆପଣମାନେ ଏହାକୁ ସେପରି ସ୍ଥଳରେ ବୁଝିଥାନ୍ତି. କାରଣ ସେ ଯେ ବିଶ୍ୱାସଯୋଗ୍ୟ ଅଟନ୍ତି ତାହାକୁ ଜାଣିଥିବା କାରଣରୁ ବିଶ୍ୱାସଟି ତ ସେହି ସ୍ଥାନରେ ଦୃଢ଼ୀଭୂତ ହୋଇ ରହିଥାଏ.
And you met every requirement. You believe that he is. And faith holds steady.
आउ आपण तो प्रत्येक आवश्यक विषय टिकु सामना करथिले से जे अटंती एहाक मध्ये आपण विश्वास करथांती आ विश्वास रित एहाक स्थिरता सहित दृढ़ अवस्था रे धरि रखिथाय.
Oh, blessed be his name.
ओहो तांको पवित्र नामर गौरव करंतु.
Faith won't move. For it's sure that God is and a rewarder of those that diligently seek him.
ବିଶ୍ୱାସ ତ କଦାପି ହରଣ ହେବ ନାହିଁ ଯେହେତୁ ଏହା ସୁନିଶ୍ଚିତ ଅଟେ କି ଯେ ଈଶ୍ୱର ଅଛନ୍ତି ଆଉ ଯେଉଁମାନେ ତାଙ୍କୁ ଆଗ୍ରହ ସହକାରେ ଅନ୍ୱେଷଣ କରିଥାନ୍ତି ସେ ସମସ୍ତଙ୍କ ସେ ପୁରସ୍କାର ଦାତା ଅଟନ୍ତି.
May this go way down deep and never move from you, Branham Tabernacle.
ଏହା ଅତି ଗଭୀରତମ ସ୍ଥାନକୁ ଅବତରଣ କରିଯାଉ ଏବଂ ଆପଣମାନଙ୍କ ମଧ୍ୟରୁ କଦାପି ହରଣ ନ ହେଉ ବ୍ରାହ୍ମ ଆରାଧନାଳୟରୁ କଦାପି ଦୂରୀଭୂତ ନ ହେଉ.
You've met God's requirements and in your heart you believe that he is. God's only testing your faith. For he loves to do that.
ଆପଣମାନେ ଈଶ୍ୱରଙ୍କର ଆବଶ୍ୟକ ବିଷୟଗୁଡ଼ିକୁ ଯଦି ସମ୍ମୁଖୀନ କରିଥିଲେ ଆଉ ସେ ଯେ ଅଛନ୍ତି ଏହାକୁ ଆପଣମାନଙ୍କ ହୃଦୟ ମଧ୍ୟରେ ଆପଣ ଯଦି ବିଶ୍ୱାସ କରି ଅଛନ୍ତି ଈଶ୍ୱର ତ ଆପଣମାନଙ୍କ ଆପଣମାନଙ୍କ ବିଶ୍ୱାସକୁ ପରୀକ୍ଷା କରୁଅଛନ୍ତି, ଯେହେତୁ ତାହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ସେ ପ୍ରିୟ ଜ୍ଞାନ କରିଥାନ୍ତି।
You confess your sins and you've met every requirement that God requires and still he lays silent. Remember, faith says that he is.
ଆପଣମାନେ ନିଜର ପାପ ଗୁଡ଼ିକୁ ସ୍ୱୀକାର କରିଥିଲେ ଆଉ ଈଶ୍ୱର ଯାହା କିଛି ବିଷୟ ଗୁଡ଼ିକୁ ଆବଶ୍ୟକ କରିଥିଲେ ସେହି ସକ ଆବଶ୍ୟକ ବିଷୟ ଗୁଡ଼ିକୁ ତ ଆପଣମାନେ ସମ୍ପୂର୍ଣ୍ଣ କରିଥିଲେ ଆଉ ତଥାପି ସେ ନିରବ ହୋଇ ରହିଥିଲେ। ସ୍ମରଣ ରଖିଥାନ୍ତୁ ଯେ ସେ ଯେ ବିଶ୍ୱାସ ଅଟନ୍ତି, ଏହା ହିଁ ବିଶ୍ୱାସ କହିଥାଏ।
Then faith holds on to it, not knowing what it's all about, but it knows that he is and it's certain that he is.
ତେବେ ଯାଇ ବିଶ୍ୱାସ ଏହାର ସହିତ ଥାଇ ତାହାକୁ ଦୃଢ଼ୀଭୂତ କରିଥାଏ, ଯଦ୍ୟପି ଏହା ଯେ କିପରି ଏକ ବିଷୟ ଅଟେ ତା ବିଷୟରେ ଆପଣମାନେ କିଛି ହେଲେ ଜାଣିନଥାନ୍ତି, ତଥାପି ସେ ଯେ ରହିଅଛନ୍ତି ଏହାକୁ ସେ ଜାଣିଥାଏ ଆଉ ସେ ଯେ ଅଛନ୍ତି ଏହା ତ ସୁନିଶ୍ଚିତ ଅଟେ।
Then remember, if he is, his words has to be true.
ତତ୍ପରେ ମନେ ରଖିଥାନ୍ତୁ, ଯଦି ସେ ଅଛନ୍ତି ତେ ତାଙ୍କର ବାକ୍ୟଗୁଡ଼ିକ ମଧ୍ୟ ସତ୍ୟ ହୋଇ ରହିବାକୁ ଅଛି।
And if he required you to meet these circumstances and you did, he's obligated to take care of his word.
ଆଉ ସେହି ସବୁ ଆବଶ୍ୟକତା ଗୁଡ଼ିକୁ ସଫଳ କରିବା ନିମନ୍ତେ ସେ ଆପଣଙ୍କର ଆବଶ୍ୟକ ଯଦି ଚାହିଁଥିଲେ ଆଉ ଆପଣ ସେପରି କରିଥିଲେ ତେବେ ଆପଣ ବାକ୍ୟଟିକୁ ଯତ୍ନ ସହିତ ରଖିବା ନିମନ୍ତେ ସେ ମଧ୍ୟ ବାଧ୍ୟ ଅଟନ୍ତି। କଦାପି ପଛଘୁଞ୍ଚା ଦିଅନ୍ତୁ ନାହିଁ ଆଉ ଏପରି କହନ୍ତୁ ନାହିଁ ଯେ ମୁଁ ତ କଦାପି ସୁସ୍ଥତା ଲାଭ କରିନଥିଲି। ଆହେ ବିଶ୍ୱାସରେ ଦୁର୍ବଳ ଓ ଅସହାୟ ଯେ ତୁମ୍ଭେ ଅଟ, ତାହାକୁ ସେପରି କଦାପି ବିଶ୍ୱାସ କର ନାହିଁ।
Everything's confessed and everything's out and you met God's requirement, faith holds right there.
ଯଦି ସବୁ କିଛି ଅପକର୍ମ ଗୁଡ଼ିକୁ ସ୍ୱୀକାର କରାଯାଇ ସାରିଅଛି ଆଉ ସବୁ କିଛି ଅଧର୍ମ ବିଷୟ ଗୁଡ଼ିକୁ ଯଦି ନିଷ୍କାସିତ ହୋଇ ସାରିଅଛି ଆଉ ଈଶ୍ୱରଙ୍କ ସମସ୍ତ ଆବଶ୍ୟକ ବିଷୟ ଗୁଡ଼ିକ ଯଦି ଆପଣ ସମ୍ପୂର୍ଣ୍ଣ କରିସାରିଛନ୍ତି, ତେବେ ତ ବିଶ୍ୱାସରେ ସେହି ଯଥାର୍ଥ ସ୍ଥାନଟିରେ ଦୃଢ଼ୀଭୂତ ଅବସ୍ଥାରେ ତାହାକୁ ସ୍ଥିରୀକୃତ କରି ରଖିଥାଏ।
There's nothing will move it. He is. And you are sure.
କୌଣସି ବିଷୟ ତାହାକୁ ବିଚଳିତ କରିପାରେ ନାହିଁ, ସେ ତ ଅଛନ୍ତି ଆଉ ଆପଣ ଏଥିପାଇଁ ନିଶ୍ଚିତ ଅଟନ୍ତି।
They that wait upon the Lord shall renew their strength.
ମାତ୍ର ଯେଉଁମାନେ ସଦା ପ୍ରଭୁଙ୍କର ଅପେକ୍ଷା କରନ୍ତି ସେମାନେ ନୂଆ ନୂଆ ବଳ ପାଇବେ।
They shall mount up with the wings of an eagle.
ସେମାନେ ଉତ୍କର୍ଷ ପକ୍ଷୀ ପରି ପକ୍ଷର ଉପରକୁ ଉଠିବେ।
They shall run and not be weary. If they walk, they shall not faint.
ସେମାନେ ଶ୍ରାନ୍ତ ନ ହୋଇ ଦୌଡ଼ିବେ, ସେମାନେ କ୍ଲାନ୍ତ ନ ହୋଇ ଗମନ କରିବେ।
Wait when you meet his requirement. That brings your faith to a showdown.
ଅପେକ୍ଷା କରନ୍ତୁ, ଆପଣମାନେ ତାଙ୍କର ଆବଶ୍ୟକତା ଗୁଡ଼ିକୁ ଯେତେବେଳେ ସାମ୍ନା କରିସାରିଅଛନ୍ତି ସେତେବେଳେ ଅମଳର ନିମନ୍ତେ ତାହା ଆପଣଙ୍କ ବିଶ୍ୱାସକୁ ଦୃଢ଼ତା ପ୍ରଦାନ କରିଥାଏ।
If you have met God's requirements has been made or met.
ଆପଣମାନେ ଯଦି ସାମ୍ନା କରିଥିଲେ କରିଅଛନ୍ତି ଈଶ୍ୱରଙ୍କର ଆବଶ୍ୟକତା ଗୁଡ଼ିକ ତ ସଫଳକୃତ ହୋଇସାରିଅଛି କିମ୍ବା ସମ୍ମୁଖୀନ ହୋଇସାରିଅଛି।
And you have fully considered it.
ଆଉ ଆପଣମାନେ ତ ସମ୍ପୂର୍ଣ୍ଣ ରୂପେ ଏହାକୁ ନିରୂପଣ କରିସାରିଥିଲେ।
And you have done everything that God required you to do.
ଆଉ ଆପଣମାନେ ଯାହା କିଛି କାର୍ଯ୍ୟକୁ ସମ୍ପନ୍ନ କରନ୍ତୁ ବୋଲି ଈଶ୍ୱର ଆବଶ୍ୟକ କରିଥିଲେ ସେହି ସକଳ ଆବଶ୍ୟକତା ଗୁଡ଼ିକୁ ଆପଣମାନେ ସମ୍ପନ୍ନ କରିସାରିଅଛନ୍ତି।
Then your faith rests right there that he is.
ତେବେ ସେ ଯେ ଅଛନ୍ତି ଏ ବିଷୟରେ ଆପଣମାନଙ୍କର ବିଶ୍ୱାସ ତ ଉଚିତ ପ୍ରକାରେ ତନ୍ମଧ୍ୟରେ ସ୍ଥିରୀକୃତ ହୋଇ ରହିଥାଏ।
Be certain of God.
ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ରହିଥାନ୍ତୁ।
You know he loves to test us.
ସେ ଯେ ଆମମାନଙ୍କୁ ପରୀକ୍ଷା କରିବାକୁ ପ୍ରିୟ ଜ୍ଞାନ କରନ୍ତି ଏହା ତ ଆପଣମାନେ ଜାଣନ୍ତି।
He loves to see the reaction of your faith.
ଆମମାନଙ୍କ ବିଶ୍ୱାସର ପୁନଃ ପ୍ରଭାବକୁ ଲକ୍ଷ୍ୟ କରିବା ନିମନ୍ତେ ସେ ଆନନ୍ଦିତ ହୋଇଥାନ୍ତି।
Did you know that?
আপন মানে ইয়াকো জানিলে কি?
God likes to see how you react.
আপন মানে কিপরি ভাবরে যে পুনপ্রহাক প্রদর্শন করাই থান্তি তাহাকে লক্ষ্য করা নিমন্তে ঈশ্বর মনস্থ করি থান্তি.
When you say, "Oh Lord, I believe you, thou art my savior."
আপন মানে তে কই থান্তি যে হে প্রভু মু আপন বিশ্বাস করি থায়ে কারণ আপন তো মোহর মুক্তিদাতা অটন্তি.
I believe that you are the healer. I believe that you are the one who gives the Holy Spirit.
কারণ আপন যে সুস্থতা প্রদান করে অটন্তি এহাকু বিশ্বাস করি থায়ে আপন যে কেবল সেই জনক অটন্তি যে কি পবিত্র আত্মাকে দান আকারে প্রদান করি থান্তি এহাকু বিশ্বাস করি থায়ে.
And the things that I am requiring, you are the God who gives that.
আউ সেই সব বিষয় গুড়িকু যাহাকু কি মু আবশ্যক করুছি আপন যে সেই ঈশ্বর অটন্তি যে কি তাহাকে প্রদান করি থান্তি.
And then when you confess all your sins and promise God what you'll do if he'll let you get well.
আপন নিজের সমস্ত পাপ গুড়িকু যেতবেলে স্বীকার করি দেই থান্তি আর সে আপনার যদি সুস্থ প্রদান করে দিয়ে তবে আপনার তাঁর যা কিছু করবে বলে প্রতিজ্ঞা করে থাকে তাহলে যদি সম্পন্ন করে
থাকে
যেহেতু কি এয়া সংগঠিত হওয়ার দ্বারা সফল হয়েছি সেই হেতু জনে ভীরুর ন্যায় আপন কৌশিক স্থানক পলায়ন করে তে তো ঈশ্বর সেপরি এক পাত্র ব্যবহার করে পারতে না
আপনার
ব্যবহার করা নিমন্ত সেখানে কৌশি প্রকার পন্থা রয়ে
আপনার
উত্তর প্রদান করা নিমন্তে কৌশি প্রকার পন্থা রয়ে না যেহেতু কেবল বিশ্বাস দ্বারা হি সে উত্তর প্রদান করে থাকে
Then all of a sudden, you go away and he can't answer.
তৎপরে আকস্মিক ভাবে যথাশীঘ্র আপনার দূরক চালি যাই থাকে আর সে উত্তর দিয়ে পারি না থাকে
But real true faith stands there, being sure that God is. He's certain that he is.
তথাপি প্রকৃত ধর্ম বিশ্বাস কহিথায়ে যে সেখানে দৃঢ়ীভূত হয়ে রইথাও আর ঈশ্বর যে অছন্তি সেথে নিশ্চিত হয়ে রহিবা দ্বারা তবে সে দৃঢ়তার সহিত সুস্থির হয়ে রইথায়ে পুরি সে যে অছন্তি এথিরে সে নিশ্চিত হইথায়ে
And if God asks this thing to be done to confess your sins and so forth, then you've done it.
এই বিষয়টি যে সম্পূর্ণ করিয়া কহি অছি ঈশ্বর যদি সেপরি কহিথান্তি আপনার পাপ গুড়ি স্বীকার করা নিমন্তে এবং সেপরি অন্যান্য বিষয় গুড়ি মধ্যে সম্পূর্ণ করা নিমন্তে সে যদি কহিথান্তি আর আপনার যদি এখন সম্পূর্ণ করিয়াছন্তি
Faith says that he is. It's certain that it's going to happen.
তবে সে যে অছন্তি এপরি তো বিশ্বাস কইথায়ে আও এহা যে সংগঠিত হওয়ার যাওছি তাহা তো সুনিশ্চিত অটে
Your request has to be granted. Oh, I hope you don't miss that.
আপনার নিবেদনটি তো অবশ্য স্বীকৃতি লাভ করা কহি অছি আহে মু আপন মানে যে এহা তাহাকু পাশরি যাবে নাহি এপরি মু ভরসা করিথায়ে
If you're sure of God, God's sure of his word. He's only waiting to test you.
আপন মানে ঈশ্বর বিষয়ে নিশ্চিত হই থান্তি তবে ঈশ্বর তো আপনার বাক্যের নিমন্তে দৃঢ় সংকল্প অটন্তি আপনার পরীক্ষা করে দেখিবা নিমন্তে সে তো কেবল অপেক্ষা করে রইছন্তি
He did it many times. Let's rehearse one or two cases.
সে তো বহুদা সেপরি করিছিলে আসন্তু দুইটি কিংবা তিনোটি ঘটনা গুড়ি আমরা এতবে পুনরায় শ্রবণ করু
Let's think of the Hebrew children.
আসন্তু এব্রীয় সন্তান বিষয়ে আমরা বিচার করু
They wasn't to bow to an idol.
সেমানকু তো মূর্তির সম্মুখে দণ্ডবত করিয়া নথিলা
God had confidence in them.
ঈশ্বর সেমানকু পরে সম্পূর্ণ ভরসা করে রহিথিলে
And when they heard they had to go to the fiery furnace. They said our God is able to deliver us from this furnace.
আও সেমনে যে প্রজ্বলিত অগ্নির কুণ্ডক নিক্ষেপ করা যাবে সেপরি এক ঘোষণাকু সেমনে যেতবে সবল কইতলে সেতরে সরে কইতলে আম্মানক সেই পরমেশ্বর ଆମକୁ ଆମ୍ଭମାନଙ୍କୁ ପ୍ରଜ୍ୱଳିତ ଅଗ୍ନିକୁଣ୍ଡରୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି। ମାତ୍ର ସେ ଯେବେ ନ କରନ୍ତି ତେବେ ହେ ମହାରାଜ ଆମମାନେ ଆପଣଙ୍କ ଦେବଗଣ ସେବା କରିବୁ ନାହିଁ।
See, they were sure and certain of God.
ଲକ୍ଷ୍ୟ କରନ୍ତୁ ଈଶ୍ୱରଙ୍କ ବିଷୟରେ ସେମାନେ ନିଶ୍ଚିତ ଥିଲେ ଏବଂ ଦୃଢ଼ ସଂକଳ୍ପ ମଧ୍ୟ ଥିଲେ।
They know that he was Jehovah. They know that he answered prayer.
ସେ ଯେ ଯେହୋବା ପରମେଶ୍ୱର ଥିଲେ ଏହାକୁ ସେମାନେ ଜାଣିଥିଲେ। ସେ ଯେ ପ୍ରାର୍ଥନା ଉତ୍ତର ଦେଇଥାନ୍ତି ଏହାକୁ ବୋଲି ସେମାନେ ଜାଣିଥିଲେ।
But whether he did in their case or not, it would have to be for the good.
ତଥାପି ସେମାନଙ୍କ କ୍ଷେତ୍ରରେ ସେ ତାହାକୁ ସମ୍ପନ୍ନ କରିଥିଲେ ଅବା ନୁହେଁ, ତାହା ଯାହା କିଛି ଥିଲା ନା କାହିଁକି, ତଥାପି ତାହା ତ ଉତ୍ତମତାକୁ ସୃଷ୍ଟି କରିବା ନିମନ୍ତେ ହିଁ ଉଦ୍ଦିଷ୍ଟ ଥିଲା।
So they just made their statement, confessed their sins and walked into death.
ତେଣୁ କରି ସେମାନେ ନିଜର ବକ୍ତବ୍ୟଟିକୁ ହିଁ କେବଳ ପ୍ରଦାନ କରିଥିଲେ, ଆପଣମାନଙ୍କର ପାପ ଗୁଡ଼ିକୁ ସ୍ୱୀକାର କରିଥିଲେ ଆଉ ମୃତ୍ୟୁ ପଥକୁ ଚାଲି ଯାଇଥିଲେ।
And they were going to the fiery furnace, knowing that they were certain that if God let them burn up, he'd raise them up again in the resurrection.
ସେମାନେ ତେବେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ଆଡ଼କୁ ଯାଉଥିଲେ, ସେଥିରେ ସେମାନେ ଏହାକୁ ଅବଗତ ହୋଇ ରହିଥିବା କାରଣରୁ ସେଥିରେ ନିଶ୍ଚୟ ରହିଥିଲେ ଯେ ଈଶ୍ୱର ଯଦ୍ୟପି ସେମାନଙ୍କୁ ଜଳିଯିବା ନିମନ୍ତେ ଆଜ୍ଞା ପ୍ରଦାନ କରନ୍ତି, ତଥାପି ପୁନରୁତ୍ଥାନ ଦିନରେ ସେ ସେମାନେ ପୁନଶ୍ଚ ଉତ୍ଥାପିତ କରିବେ।
They were certain of God because they know that God would work everything for their good.
semane to ishwaron ko bisoy nischit thile jodi semane eha ko nischit pe janithile je ishwar sabu kichi bisoy gudi ko semanan ko labhajanak uddeshya nimanta hi safal karibe।
And when we are certain of God, we know that God works everything for our good.
au ishwaron bisoy re amman etabele nischit hoi raithau setare sabu kichi bisoy ko ଈଶ୍ୱର ଯେ ଆମମାନଙ୍କ ଲାଭଜନକ ନିମନ୍ତେ କରିଥାନ୍ତି ଏହାକୁ ତଦ୍ୱାରା ବୁଝିଥାଉ।
ତେଣୁକରି
ସେମାନେ ଏକମାତ୍ର ବକ୍ତବ୍ୟକୁ ପ୍ରଦାନ କରିଥିଲେ ଯେ ସେମାନେ ଏଥିରେ ନିଶ୍ଚିତ ଅଟନ୍ତି ବୋଲି। ଆଉ ସେମାନେ ତ ପ୍ରଜ୍ୱଳିତ ଅଗ୍ନିଙ୍କର ଆଡ଼କୁ ନିର୍ଭୟରେ ଅଗ୍ରସର କରି ଯାଇଥିଲେ, ଆଉ ସେମାନଙ୍କ ଉପରେ ସ୍ଥିର ଦୃଷ୍ଟିକୁ ରଖିଥିବା ଦ୍ୱାରା ଈଶ୍ୱର ସେମାନଙ୍କୁ ସେଟାକୁ ଅଗ୍ରସର କରିଯିବା ନିମନ୍ତେ ଆଦେଶ ଦେଇଥିଲେ। ସେ ସେମାନଙ୍କ ପ୍ରତିକ୍ରିୟାକୁ ଦେଖିବା ନିମନ୍ତେ ଇଚ୍ଛା କରିଥିଲେ। ରାଜା ଯେତେବେଳେ ଏପରି କହିଥିଲେ ଯେ ଆଉ ଯେତେବେଳେ ତୁରି ବାଜିଥିଲା ସେତେବେଳେ ତୁମମାନେ ଦଣ୍ଡବତ କରିଥିଲ କି?
They said, no, we did not bow.
ସେମାନେ କହିଥିଲେ ନୁହେଁ, ଆମମାନେ ଦଣ୍ଡବତ କରିନଥିଲୁ।
There's your faith. Hold it tight.
ଆପଣଙ୍କ ବିଶ୍ୱାସଟି ସେହିପରି ଅଟେ, ଦୃଢ଼ତାର ସହିତ ତାହାକୁ ଧରି ରଖିଥାନ୍ତୁ।
Well, then if you did not bow, do you know my decree?
ଆଚ୍ଛା, ତେବେ ତୁମମାନେ ଯଦି ଦଣ୍ଡବତ କରିନଥିଲ ତେବେ ମୋହର ଘୋଷଣାଟିକୁ ତୁମମାନେ ଅବଗତ ହୋଇଥିଲ କି?
Yes, we know your decree.
ହଁ, ଆମମାନେ ଆପଣଙ୍କ ଘୋଷଣାକୁ ଅବଶ୍ୟ ଜାଣୁ।
My decree is that the furnace will be hot 7 times hotter than it ever was, and I'll throw you in there.
ମୋର ଘୋଷଣାଟି ଏପରି ଅଟେ କି ଯେ ପୂର୍ବେ କଦାପି ସେପରି ଉତ୍ତପ୍ତ ହୋଇନଥିବା ସାତ ଗୁଣା ଅଧିକ ଉତ୍ତପ୍ତ ଏହି ଅଗ୍ନିକୁଣ୍ଡଟିକୁ କରାଯିବ, ଆଉ ମୁଁ ତୁମମାନଙ୍କୁ ତମଧ୍ୟକୁ ନିକ୍ଷେପ କରିଦେବି।
You now want to bow.
ବର୍ତ୍ତମାନ ତୁମମାନେ ଦଣ୍ଡବତ କରିବାକୁ ଚାହିଁବ କି?
No, we will not bow.
କଦାପି ନୁହେଁ, ଆମମାନେ କୌଣସି ପ୍ରକାରେ ଦଣ୍ଡବତ କରିବୁ ନାହିଁ।
There's your faith.
ସେମାନଙ୍କର ବିଶ୍ୱାସ ତ ସେହିପରି ସ୍ଥାନରେ ଲକ୍ଷ୍ୟ କରିବାକୁ ମିଳିଥାଏ।
God says, well, I'll see what they'll do about it. I'll see what reaction their faith had.
ଈଶ୍ୱର ତ କହିଥିଲେ ଯେ ଆଚ୍ଛା, ସେମାନେ ଏ ବିଷୟରେ ପରିପ୍ରେକ୍ଷୀରେ କଣ ଯେ କରିଥାନ୍ତି ତାହାକୁ ମୁଁ ଲକ୍ଷ୍ୟ କରିବି। ସେମାନଙ୍କର ବିଶ୍ୱାସରେ ଯେ କିପ୍ରକାର ପ୍ରତିକ୍ରିୟାକୁ ଦେଖାଇବ ତାହାକୁ ମୁଁ ଲକ୍ଷ୍ୟ କରିବି। ତେଣୁକରି ସେ କହିଥିଲେ ଯେ ସେମାନଙ୍କ ହସ୍ତଗୁଡ଼ିକୁ ବାନ୍ଧି ପକାଅ, ଆଉ ସେମାନଙ୍କ ପଦଗୁଡ଼ିକୁ ମଧ୍ୟ ବାନ୍ଧି ପକାଅ, ଆଉ ସେମାନଙ୍କ ଉତ୍ତପ୍ତ ଅଗ୍ନିକୁଣ୍ଡର ମଧ୍ୟକୁ ନିକ୍ଷେପ କରିବାକୁ ତତ୍ପର ହୁଅ।
And they walked up that furnace with the fire in their faces. God's still standing looking at it.
ଆଉ ସେମାନଙ୍କ ମୁଖମଣ୍ଡଳ ଉପରେ ଉତ୍ତପ୍ତ ଅଗ୍ନିର ଧାସକୁ ବହନ କରି ସେମାନେ ପ୍ରଜ୍ୱଳିତ ଅଗ୍ନିକୁଣ୍ଡ ଆଡ଼କୁ ଅଗ୍ରସର କରିଥିଲେ। ଆଉ ଈଶ୍ୱର ତଥାପି ନିରବଦଷ୍ଟ ହୋଇ ସେମାନଙ୍କୁ ଚାହିଁ କରି ରହିଥିଲେ।
But they were certain that he was God.
ତଥାପି ସେ ଯେ ଈଶ୍ୱର ଥିଲେ ଏ ବିଷୟରେ ସେମାନେ ନିଶ୍ଚିତ ରହିଥିଲେ। ସେମାନେ ଆପଣମାନଙ୍କ ସ୍ୱୀକୃତି ଗୁଡ଼ିକୁ ପ୍ରଦାନ କରିସାରିଥିଲେ। ସେମାନେ ଅବଗତ ହୋଇ ରହିଥିବା ସକଳ ପ୍ରକାରର ବିଷୟଗୁଡ଼ିକୁ ସେମାନେ ଉଚିତ ପ୍ରକାରେ ସମ୍ପୂର୍ଣ୍ଣ କରିସାରିଥିଲେ। ଆଉ ସେ ଯେ ନ୍ୟାୟ ଈଶ୍ୱର ଅଟନ୍ତି ଏଥିରେ ସେମାନେ ନିଶ୍ଚିତ ହୋଇ ରହିଥିଲେ। ତେଣୁକରି ସେମାନେ ନିର୍ଭୟତାର ସହିତ ଅଗ୍ନିକୁଣ୍ଡଟି ଆଡ଼କୁ ଅଗ୍ରସର ହୋଇ ଚାଲି ଯାଇଥିଲେ। ଆଉ ଠିକ ଶେଷ ମୁହୂର୍ତ୍ତରେ ସେଠାକୁ ସେ ପବନ ରଥ ଉପରେ ଚଢ଼ି ସ୍ୱର୍ଗରୁ ସେହି ସ୍ଥାନକୁ ଓହ୍ଲାଇ ଆସିଥିଲେ। ପବନର ଘେର ମଧ୍ୟରେ ସେମାନଙ୍କୁ ରଖି ସେ ସେମାନଙ୍କୁ ଉତ୍ଥାପିତ କରିଥିଲେ, ଯେତେବେଳେ କି ସେ ସେମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ସହିତ ପରାମର୍ଶ ମଧ୍ୟ କରିଥିଲେ।
God lets your faith come to the spot to where it will react.
ଯେଉଁ ସ୍ଥାନରେ ବିଶ୍ୱାସ ପ୍ରତିକ୍ରିୟା ପ୍ରକାଶ କରିଥାଏ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଈଶ୍ୱର ଆପଣଙ୍କ ବିଶ୍ୱାସକୁ ସ୍ଥିରୀକୃତ ରଖିବା ନିମନ୍ତେ ସେପରି କରିଥାନ୍ତି।
There was Job of the Old Testament when Satan our accuser accused him of being a secret sinner.
ପୁରାତନ ନିୟମରେ ଆୟୁବ ନାମକ ଜଣେ ବ୍ୟକ୍ତି ଥିଲେ, ସେତେବେଳେ ଶୟତାନ ଆମ୍ଭ ମାନଙ୍କର ବିପକ୍ଷ ଜଣକ ଆମମାନଙ୍କୁ ତାଙ୍କୁ ଜଣେ ଅଜଣା ପାପୀ ବୋଲି ଦୋଷୀ କରିଥିଲା। ତଥାପି ସେ ଯେ କୌଣସି ପ୍ରକାରର ପାପକର୍ମ କରିନଥିଲେ ଏହାକୁ ତ ଆୟୁବ ବୁଝିଥିଲେ। ସେ ଏହାକୁ ଜାଣିଥିଲେ ଯେ ସେ ଯାହା କିଛି ଅପକର୍ମ କରିଥିଲେ ନା କାହିଁକି ସେ ସବୁକୁ ସେ ସ୍ୱୀକାର କରିଥିଲେ। ଆଉ ସେଠାରେ ଦଗ୍ଧୀଭୂତ କରାଯାଇଥିବା ବଳିଦାନକୁ ସେ ଉତ୍ସର୍ଗୀତ କରିଥିଲେ। ତାହା ତ ଈଶ୍ୱରଙ୍କର ଆବଶ୍ୟକତା ଥିଲା। ଆଉ ତାହା ହିଁ ଯାହାକି ଈଶ୍ୱର ଆବଶ୍ୟକ କରିଥାନ୍ତି, ଅର୍ଥାତ୍ ଆପଣଙ୍କର ଅଙ୍ଗୀକାରଟିକୁ ସେ ଆବଶ୍ୟକ କରିଥାନ୍ତି। ଆଉ ଆୟୁବ ସେହି ସବୁ ବିଷୟ ଗୁଡ଼ିକୁ ସମ୍ପନ୍ନ କରିଥିଲେ। ଆଉ ଶୈତାନ କହିଥିଲା ଯେ ମୁଁ ତାଙ୍କର ଓଟ ଗୁଡ଼ିକୁ ହରଣ କରିନେବି, ତାଙ୍କର ସମସ୍ତ ବେଶ ଗୁଡ଼ିକୁ ହରଣ କରିନେବି, ଯେହେତୁ ସେ ଜଣେ ଧନୀ ବ୍ୟକ୍ତି ଅଟନ୍ତି। ଆଉ ପରିଶେଷରେ ସେ ତାଙ୍କର ସନ୍ତାନଗଣକୁ ମଧ୍ୟ ମାରି ପକାଇଥିଲା, ଯେଉଁମାନେ କି ତାଙ୍କର ଅତି ପ୍ରିୟଜନ ଥିଲେ।
For he knew that God was certain he was God. Amen. For he had talked to him and he had met his requirements.
ତଥାପି ଆୟୁବତ ଦୃଢ ସଂକଳ୍ପ ହୋଇ ରହିଥିଲେ, ଯେହେତୁ ସେ ଏହାକୁ ଜାଣିଥିଲେ ଯେ ଈଶ୍ୱର ଆଚ୍ଛା ସେ ତ ଈଶ୍ୱର ଥିଲେ। ଏଥିପ୍ରତି ସେ ଦୃଢ ନିଶ୍ଚୟ ଥିଲେ, ଯେହେତୁ ସେ ତାଙ୍କ ସହିତ କଥାବାର୍ତ୍ତା କରିଥିଲେ ଆଉ ସେ ତ ତାଙ୍କର ଆବଶ୍ୟକତା ଗୁଡ଼ିକୁ ପୂର୍ଣ୍ଣ କରିଥିଲେ। ସେ ତ ଅନୁସନ୍ଧାନ କରିଥିଲେ ଆଉ ଦେଖିଥିଲେ ଯେ ମୁଁ ତ ସକଳ ପ୍ରକାରର ପାପ ଗୁଡ଼ିକର ନିମିତ୍ତ ଦଗ୍ଧୀଭୂତ କରୁଥିବା ବଳିଦାନ ଗୁଡ଼ିକୁ ଅର୍ପଣ କରିଥିଲି। ମୋର ହୃଦୟ ମଧ୍ୟରେ ମୁଁ ଏପରି କହିଥିଲି ଯେ ସମ୍ଭବତଃ ମୋର ପୁତ୍ରଗଣ ଯେତେବେଳେ ଏକ ଭୋଜଟିଏ ପ୍ରସ୍ତୁତ କରିଥିଲେ ଆଉ ମୋର କନ୍ୟାଙ୍କର ସେଥିରେ ସେମାନଙ୍କ ସହିତ ସହଯୋଗ କରିଥିଲେ।
ସେମାନେ
ସମ୍ଭବତଃ ଏପରି ହୋଇପାରିଥାଏ କି ଯେ ସେମାନେ ଆପଣମାନଙ୍କ ହୃଦୟ ମଧ୍ୟରେ କୌଣସି ପ୍ରକାରର ଗୁପ୍ତ ପାପକୁ କରିଥାଇ ପାରନ୍ତି। ସେହି କାରଣ ମୁଁ ସେମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀତ ଦଗ୍ଧୀଭୂତ ବଳିଦାନଟିକୁ ଅର୍ପଣ କରିବି ଏବଂ ସେମାନଙ୍କ ସମସ୍ତ ପ୍ରକାର ଭୃତ୍ୟୁ ଗୁଡ଼ିକୁ ଅଙ୍ଗୀକାର କରିବି।
ହେ
ଈଶ୍ୱର, ଈଶ୍ୱର ଯାହାକୁ କରିବା ନିମନ୍ତେ ଆଜ୍ଞା ପ୍ରଦାନ କରିଥାନ୍ତି ସେହି ଆଜ୍ଞାଟିକୁ ଜଣେ ମନୁଷ୍ୟ ଯେତେ ରକ୍ଷା କରିଥାଏ ସେଥିରେ ସେ ଯେ ଈଶ୍ୱର ଅଟନ୍ତି ଏହାକୁ ସେ ନିଶ୍ଚୟତା ପ୍ରଦାନ କରିଥାନ୍ତି। ତାଙ୍କୁ ଉତ୍ତର ଦେବାକୁ ହିଁ ଅଛି। ବିଶ୍ୱାସ ସର୍ବଦା ଦୃଶ୍ୟପଟ ମଧ୍ୟକୁ ତାଙ୍କୁ ଆହ୍ୱାନ କରିଥାଏ।
ଯାହା କିଛି
ଯଥାର୍ଥ ବିଷୟ ଅଟେ ତାହାକୁ ଆପଣ ଯେତେବେଳେ ଅବଗତ ହୋଇଥାନ୍ତି ଅର୍ଥାତ୍ ଆପଣ ତାଙ୍କର ଆବଶ୍ୟକତା ଗୁଡ଼ିକୁ ଯେତେବେଳେ ସଫଳ କରିଥାନ୍ତି ଅର୍ଥାତ୍ ଆପଣ ଯେତେବେଳେ ପାପକୁ ସ୍ୱୀକାର କରିଥିଲେ ଏବଂ ସବୁକିଛି ବିଷୟକୁ ଯଥାର୍ଥ ରୂପେ କରିଥିଲେ ଆଉ ପୁନଃସ୍ଥାପନ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ ଆଉ ଏହାକୁ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ତେବେ ସେ ଯେ କେତେ ନିରବ ହୋଇ ରହିଥାନ୍ତି ନା କାହିଁକି ତାହାକୁ ମୁଁ ଭୃକ୍ଷେପ କରିନଥାଏ ଯେହେତୁ ସେ ତଥାପି ଈଶ୍ୱର ଅଟନ୍ତି ସେ ବିଶ୍ୱାସଟିକୁ ସେହି ସ୍ଥାନରେ ସୁରକ୍ଷା କରି ରଖିବା ନିମନ୍ତେ ଅପେକ୍ଷା କରି ରହିଅଛନ୍ତି। ଆପଣ ତ ନିଜର କର୍ମଗୁଡ଼ିକୁ ତ କରିସାରିଅଛନ୍ତି ବର୍ତ୍ତମାନ ଆପଣଙ୍କର କର୍ମଗୁଡ଼ିକ ଦ୍ୱାରା ସେ ଆପଣଙ୍କର ବିଶ୍ୱାସକୁ ଲକ୍ଷ୍ୟ କରିବାକୁ ଚାହିଁଥାନ୍ତି। ଆପଣ ଯେ କ'ଣ କରିବେ ତାହାକୁ ଲକ୍ଷ୍ୟ କରିବା ନିମନ୍ତେ ସେ ଇଚ୍ଛା କରିଥାନ୍ତି। ଆପଣ ଯଦି ଅଭିଷିକ୍ତ ହୋଇଥିଲେ ଏବଂ ପ୍ରାର୍ଥନା କରାଯାଇଥିଲେ ତେବେ ଏହାର ପରିପ୍ରେକ୍ଷୀରେ ଆପଣ କି ପ୍ରକାର ଭାବରେ ଯେ ବିଶ୍ୱାସ କରିଥାନ୍ତି ତାହାକୁ ଦେଖିବା ନିମନ୍ତେ ଈଶ୍ୱର ଅପେକ୍ଷା କରୁଅଛନ୍ତି। ଆସନ୍ତା ରବିବାର ଦିନ ଆସିବାକୁ ମନସ୍ଥ କରନ୍ତୁ ନାହିଁ ଆଉ ସହର ମଧ୍ୟରେ ଅନ୍ୟ କେହି ଜଣେ ସୁସ୍ଥ ପ୍ରଦାନକାରୀଙ୍କୁ ପରବର୍ତ୍ତୀ ରବିବାର ଦିନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ରହନ୍ତୁ ନାହିଁ। ଆପଣଙ୍କ ବିଶ୍ୱାସ ରୂପେ ରହିଥିବା ପ୍ରତିକ୍ରିୟାକୁ ଲକ୍ଷ୍ୟ କରିବା ନିମନ୍ତେ ସେ ଅପେକ୍ଷା କରି ରହିଅଛନ୍ତି। ପରବର୍ତ୍ତୀ ଦିନ ନିମନ୍ତେ ପଛଘୁଞ୍ଚା ଦିଅନ୍ତୁ ନାହିଁ ଆଉ କହନ୍ତୁ ନାହିଁ ଯେ ମୁଁ ତ ଖୁବ୍ ବ୍ୟସ୍ତତା ଅନୁଭବ କରିଥାଏ କାରଣ ମୁଁ ଯେ ସୁସ୍ଥତା ଲାଭ କରିଅଛି ଏପରି ଏକ ଅନୁଭୂତିକୁ ମୁଁ ଅନୁମାନ କରିନଥାଏ। ତେଣୁକରି ସର୍ବପ୍ରଥମ କ୍ଷେତ୍ରରେ ଆପଣ ତ ପ୍ରାର୍ଥନା ପରିସର ମଧ୍ୟକୁ ଆସିବା ନିମନ୍ତେ ଜଣେ ଯୋଗ୍ୟବନ୍ତ ବ୍ୟକ୍ତି ନୁହନ୍ତି। ଆପଣ ତ ନୁହନ୍ତି, ଆପଣ କଦାପି ନୁହନ୍ତି, ଆପଣ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ ମଧ୍ୟ ନୁହନ୍ତି। କାରଣ ସେ ଯେ ଈଶ୍ୱର ଅଟନ୍ତି ଏହାକୁ ଆପଣ ଆଦୌ ବିଶ୍ୱାସ କରନ୍ତି ନାହିଁ, ମୁଁ କରିନଥାଏ।
ଆପଣମାନେ
ସମ୍ଭବତଃ କହିପାରିଥାନ୍ତି ଯେ ଭାଇ ବ୍ରହ୍ମ ମୁଁ ଆପଣ ସହିତ ଅସହମତ ପ୍ରକାଶ କରିଥାଏ। ଆପଣ ଯେ କିପରି ଅଟନ୍ତି ତାହା ତ ଆପଣଙ୍କର ବ୍ୟବହାରଟି ପ୍ରମାଣିତ କରିଥାଏ। ସେମାନଙ୍କ ଫଳରୁ ତୁମମାନେ ସେମାନଙ୍କୁ ଚିହ୍ନିବ। ଜଣେ ବ୍ୟକ୍ତି ଯେ ଯୀଶୁଖ୍ରୀଷ୍ଟ ସହିତ ସହଭାଗିତା ରଖିଅଛନ୍ତି ସେପରି କହନ୍ତି କିମ୍ବା ଖ୍ରୀଷ୍ଟିଆନ ଜଣେ ଅଛନ୍ତି ସେତେବେଳେ ଏପରି କହିଥାନ୍ତି ଆଉ ତଥାପି ସେ ମଦ୍ୟପାନ କରିଥାନ୍ତି ଏବଂ ଧୂମ୍ରପାନ କରିଥାନ୍ତି ଆଉ ଜୁଆ ଖେଳିଥାନ୍ତି ଏବଂ ଅଶୁଦ୍ଧ ଧରଣର ଥଟ୍ଟା ପ୍ରୟାସ କରିଥାନ୍ତି। ଆଉ କହିଥାନ୍ତି ଯେ ବାଇବଲ କିଛିଟା ଅଂଶ ତ ନାର୍ଯ୍ୟ ଅଟେ ମାତ୍ର ଅନ୍ୟ କିଛିଟା ଅଂଶ ନାର୍ଯ୍ୟ ନୁହେଁ ବୋଲି। ସେ ସୁସମାଜ ପ୍ରଚାର କରୁଥାଇ ପାରନ୍ତି ପୁଣି ବାଇବଲ କିଛିଟା ଅଂଶକୁ ତଥାପି ଅସ୍ୱୀକାର କରୁଅଛନ୍ତି, ତେବେ ସେ ତ ସେହିପରି ସ୍ଥଳରେ ଜଣେ ପାପୀ ହିଁ ଅଟନ୍ତି, ସେ ଅଦ୍ୟାବଧି ସଠିକ ବିଶ୍ୱାସଯୋଗ୍ୟ ନୁହନ୍ତି। ମାତ୍ର ଈଶ୍ୱର ଯେ ସମାନ ପରମେଶ୍ୱର ଅଟନ୍ତି, ଏହାକୁ ଆପଣ ଯେତେବେଳେ ସର୍ବସାଧାରଣରେ ପୁଣି ମୁକ୍ତ କଣ୍ଠରେ ସ୍ୱୀକାର କରିଥାନ୍ତି, ଆଉ ଆପଣଙ୍କର ଜୀବନଟି ତାଙ୍କ ହସ୍ତରେ ସେ ସେପରି ଅଟନ୍ତି ବୋଲି ସ୍ୱୀକାର କରିବା ଦ୍ୱାରା ସମର୍ପିତ ହୋଇ ରହିଥାଏ ତଥା କହିଥାନ୍ତି, ହେ ପ୍ରଭୁ, ମୁଁ ତ ମାଟିର ପିତୃଳାଟିଏ ଅଟେ, ମାତ୍ର ଆପଣ ତ କୁମ୍ଭାର ଅଟନ୍ତି, ତେବେ ଯାଇ ଯାହା ଇଚ୍ଛା କରନ୍ତି ତାହା ଭିକ୍ଷା କରନ୍ତୁ। ବିଶ୍ୱାସ କଦାପି ଅସ୍ଥିର ହୋଇ ରହିନଥାଏ, ଏହା ତ ସେହି ସ୍ଥାନରେ ସ୍ଥିରତା ସହିତ ରହିଥାଏ।
Circumstances will seem to fall from right and left, but that faith never moves because you're certain that he's God.
ଯଦ୍ୟପି ପରିସ୍ଥିତି ଜନିତ ଘଟଣା ଗୁଡିକ ବାମ ପାର୍ଶ୍ୱରେ ଓ ଡାହାଣ ପାର୍ଶ୍ୱରେ ପତିତ ହେବ ଏପରି ଅନୁମାନ କରାଯାଇଥାଏ, ତଥାପି ଏହି ବିଶ୍ୱାସ ସହିତ କଦାପି ଅସ୍ଥିର ହୋଇନଥାଏ, ଯେହେତୁ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ନିଶ୍ଚିତ ହୋଇ ରହିଥାନ୍ତି। ସେ ତ ଈଶ୍ୱର ଅଟନ୍ତି, ସେ ଆପଣ ପ୍ରତିଜ୍ଞାକୁ ରକ୍ଷା କରିଥାନ୍ତି। ସେ ତ ଏକ ପ୍ରତିଜ୍ଞା କରି ତାହାକୁ ପୁଣି ଉଲ୍ଲଂଘନ କରିପାରନ୍ତି ନାହିଁ, କାରଣ ସେ ଯଦି ଈଶ୍ୱର ଅଟନ୍ତି ତେବେ ତାଙ୍କୁ ଆପଣ ପ୍ରତିଜ୍ଞାଟିକୁ ରକ୍ଷା କରିବାକୁ ହିଁ ଅଛି।
ଆହେ,
ମୁଁ ତ ତାହାକୁ ସ୍ନେହ କରିଥାଏ, ତାଙ୍କୁ ଏହା ଉପରେ ନିର୍ଭରଶୀଳ ହୋଇ ରହିବାକୁ ହିଁ ଅଛି। ଆଇବ ତାଙ୍କ ବଳିଦାନ ଗୁଡିକୁ ଅର୍ପଣ କରିସାରିଥିଲେ, ସେ ତ ସବୁକିଛି ବିଷୟ ଗୁଡିକୁ ସମ୍ପନ୍ନ କରିଥିଲେ। ସେ ଯେ ନ୍ୟାୟ ସଙ୍ଗଠ ଥିଲେ ଏହାକୁ ମଧ୍ୟ ଜାଣିଥିଲେ। ଆଉ ସେଠାକୁ ମଣ୍ଡଳୀ ସଦସ୍ୟଗଣ ଆସିଥିଲେ, ଅନ୍ୟ କୌଣସି ସଂସ୍ଥା ଗୁଡିକ ସହିତ ସମ୍ବନ୍ଧିତ ରହିଥିବା ମଣ୍ଡଳୀ ଗୁଡିକ ତ ମଧ୍ୟ ଚାଲି ଆସିଥିଲେ।
So Job, you might as well confess it, you're a sinner. For God wouldn't let you be punished like this unless you was a sinner.
କହିଥିଲେ, ହେ ଆଇବ, ତୁମେ ଯେ ପାପୀ ଅଟ, ଏହାକୁ ତୁମେ ସମ୍ଭବତଃ ସ୍ୱୀକାର କରିଥାଇ ନ ପାର, କାରଣ ତୁମେ ଯଦି ପ୍ରକୃତରେ ଜଣେ ପାପୀ ନଥିଲ, ତେବେ ତ ଈଶ୍ୱର ତୁମ୍ଭକୁ ସେ ପ୍ରକାର ଦଣ୍ଡକୁ କଦାପି ହେଲେ ପ୍ରଦାନ କରିନଥାନ୍ତେ, ତୁମ୍ଭକୁ ଦଣ୍ଡିତ କରିନଥାନ୍ତେ।
But Job said, I've made my confessions. I've put the burnt offering out before God and I'm not a sinner.
ତଥାପି ଆଇବ କହିଥିଲେ, ମୁଁ ତ ମୋର ସକଳ ପାପକୁ ଅଙ୍ଗୀକାର କରିଥିଲି, ମୁଁ ତ ଅଗ୍ନିରେ ସମର୍ପିତ କରିବାକୁ ଥିବା ବଳିଦାନକୁ ଅର୍ପଣ କରିଥିଲି, ଆଉ ମୁଁ ତ ଜଣେ ପାପୀ ନୁହେଁ। ସେ ଯେ କେଉଁ ସ୍ଥାନରେ ଥିଲେ ଏହାକୁ ସେ ଭଲ ଭାବରେ ଜାଣିଥିଲେ।
Then everything went on, just on and on and on, just as hard as it could go.
ଆଉ ସବୁ କିଛି ଜଗନ୍ନାଥର ପରିସ୍ଥିତି ଗୁଡିକ ତ ସଂଗଠିତ ଲାଗିଥିଲା, କେବଳ ଲଗାତାର ଭାବେ ଚାଲିଥିଲା, ଆଉ ଚାଲିଥିଲା, ଆଉ ଚାଲିଥିଲା, ଯେତେ ଭୟଙ୍କର ରୂପକୁ ଧାରଣ କରିବା ସଂଗୀତ ହୋଇପାରେ ସେପରି ହୋଇ ଚାଲିଥିଲା।
Trying to down Job and to bring Job to a place that he would deny God and deny that burnt offering.
ଆଇବଙ୍କୁ ସମ୍ପୂର୍ଣ୍ଣ ରୂପେ ପ୍ରତୀତ କରିବା ଲାଗିଥିଲା, ଆଇବଙ୍କୁ ତ ଏପରି ଏକ ସ୍ଥାନରେ ଆଣି ଉପନୀତ କରିବା ନିମନ୍ତେ ଚାହିଁଥିଲା, ଯେଉଁ ସ୍ଥାନରେ ପହଞ୍ଚିଲା ଉତ୍ତାରେ ଆଇବ ଈଶ୍ୱରଙ୍କୁ ଅସ୍ୱୀକାର କରିପାରିଥାନ୍ତେ ଏବଂ ସେହି ଦଗ୍ଧୀଭୂତ କରାଯାଇଥିବା ବଳିଦାନକୁ ମଧ୍ୟ ଅସ୍ୱୀକାର କରିଥାନ୍ତେ। ସେହି ଉପଯୁକ୍ତ ସମୟରେ ଆପଣ ଯାହା କିଛି ବିଷୟର ସପକ୍ଷରେ ସ୍ୱୀକାର କରିଥିଲେ ତାହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ବ୍ୟବହାରିକ ପ୍ରତିକ୍ରିୟାକୁ ଗ୍ରହଣ କରିଥାନ୍ତି, ଆଉ ତାହା ତ ଆପଣଙ୍କ ଦୁର୍ବଳତାକୁ ଏବଂ ଈଶ୍ୱର ପ୍ରତି ଆପଣଙ୍କ ବିଶ୍ୱାସକୁ ପ୍ରଦର୍ଶନ କରିଥାଏ। ଆପଣ ତ ଯେକୌଣସି ବିଷୟ ନିମନ୍ତେ ଈଶ୍ୱରଙ୍କଠାରେ ନିବେଦନ କରିଥାନ୍ତି, ଆଉ ତଥାପି ତାହାକୁ ସନ୍ଦେହ କରିଥିବା କାରଣରୁ ଚଳପ୍ରଚଳ କରିଥାନ୍ତି ତେବେ ତ ଆପଣ ଜଣେ ବିଶ୍ୱାସୀ ନ ହୋଇ ମାତ୍ର ଜଣେ ସନ୍ଦେହୀ ଅଟନ୍ତି
ସେ
ଯେ କେଉଁ ସ୍ଥାନରେ ଦଣ୍ଡାୟମାନ ହୋଇ ରହିଥିଲେ ତାହାକୁ ଆଇବ ବୁଝିଥିଲେ ଆଉ ସେ ତ ସେହି ମୂଳ ଦୁଆଟି ଉପରେ ସ୍ଥିରତାର ସହିତ ଦୃଢ଼ ଭାବରେ ଠିଆ ହୋଇ ରହିଥିଲେ
No wonder Pruitt said, in his dying hour, on Christ the solid rock I stand, all other grounds is sinking sand.
ଏଥିରେ ସନ୍ଦେହ କରିବାର କିଛି ରହି ନାହିଁ ଯେ ଆପଣଙ୍କ ମରଣ କାଳରେ ପ୍ରୁଟି ଏପରି କହିଥିଲେ ଖ୍ରୀଷ୍ଟଙ୍କ ଦୃଢ଼ ପାଷାଳ ଉପରେ ମୁଁ ଠିଆ ହୋଇଥାଏ ଚତୁର୍ଦିଗସ୍ତ ଭୂମିଗୁଡ଼ିକ ବାଲୁକା ସ୍ତୂପରେ ବୁଡ଼ି ଯାଉଅଛି
ଆଇବଙ୍କ
ସ୍ୱୀକୃତିକରଣର ସେହି ଦୃଢ଼ ପାଷାଳଟିର ଉପରେ ଏପରିକି ତାଙ୍କର ପ୍ରିୟତମା ପତ୍ନୀ ମଧ୍ୟ ଦୂରେଇ ଯାଇଥିଲେ
When his health was gone and the boils was all over him.
ତାଙ୍କର ସ୍ୱାସ୍ଥ୍ୟ ଯେତେବେଳେ ଖରାପ ହୋଇଯାଇଥିଲା ଏବଂ ଫୋଟକା ଗୁଡ଼ିକ ସର୍ବାଙ୍ଗ ଶରୀରକୁ ଆକ୍ରାନ୍ତ କରିଥିଲା
and he scraped himself and cursed the day that he was born.
ଆଉ ସେ ଆପଣା ଶରୀରକୁ ଖପରାରେ ରାମ୍ପିବାରେ ଲାଗିଥିଲେ ତଥା ଆପଣ ଜନ୍ମଦିନକୁ ଅଭିଶାପ ଦେଇଥିଲେ କହିଥିଲେ ଏପରିକି ଦିବସରେ ସୂର୍ଯ୍ୟ ଉଦିତ ନ ହେଉ ଆଉ ରାତ୍ରି କାଳରେ ଚନ୍ଦ୍ର ମଧ୍ୟ ଅସ୍ତଗାମୀ ନ ହେଉ ତାଙ୍କ ପତ୍ନୀ କହିଥିଲେ ଯେ ହେ ଆଇବ ତୁମେ ଏପରି ଦୁର୍ଭାଗ୍ୟ ଅଟ ଯେ ତୁମେ ଈଶ୍ୱରଙ୍କ ଅଭିଶାପ ଦେଇ କାହିଁକି ମୃତ୍ୟୁବରଣ
କରୁନାହଁ
ସେ କହିଥିଲେ ତୁମ୍ଭେ ଏକ ମୂଢ଼ା ସ୍ତ୍ରୀ ପରି କଥା କହୁଅଛ
He was certain there was a God and he met the requirements.
କେହି ଜଣେ ଈଶ୍ୱର ଯେ ଅବଶ୍ୟ ରହିଅଛନ୍ତି ସେଥିରେ ସେ ଦୃଢ଼ ନିଶ୍ଚିତ ଥିଲେ ଆଉ ସେ ତ ତାଙ୍କର ଆବଶ୍ୟକତା ଗୁଡ଼ିକୁ ସଫଳ କରିଥିଲେ ମୁଁ ତ ଅତ୍ୟଧିକ ରୂପେ ଧାର୍ମିକ ମନା ବୋଲି ଅନୁଭବ କରିଥାଏ ସେ ଯେ ଈଶ୍ୱରଙ୍କ ପ୍ରୟୋଜନ ଗୁଡ଼ିକୁ ସମ୍ପୂର୍ଣ୍ଣ କରିଥିଲେ ଏହାକୁ ସେ ଜାଣିଥିଲେ ଆଉ ତାହା ଏହାକୁ ସ୍ଥିରୀକୃତ କରିଥିଲା ଈଶ୍ୱର ତାଙ୍କର ବିଶ୍ୱାସକୁ ପରୀକ୍ଷା କରି ଦେଖୁଥିଲେ ସେ ଆପଣଙ୍କ ବିଶ୍ୱାସକୁ ପରୀକ୍ଷା କରିଥାନ୍ତି ସେ ତ ମୋହର ବିଶ୍ୱାସକୁ ମଧ୍ୟ ପରୀକ୍ଷା କରି ଦେଖିଥାନ୍ତି ମାତ୍ର ଆପଣ ଯେତେବେଳେ ତାଙ୍କର ପ୍ରୟୋଜନୀୟ ଆବଶ୍ୟକତା ଗୁଡ଼ିକୁ ସଫଳ କରିଥାନ୍ତି
Repent, every one of you, and be baptized in the name of Jesus Christ Hallelujah. for the remission of your sins, and you shall receive the gift of the Holy Ghost. That's His promise.
ଆପଣ ମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ମନ ପରିବର୍ତ୍ତନ କରନ୍ତୁ ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିତ ହୁଅନ୍ତୁ ତାହେଲେ ଆପଣମାନେ ପବିତ୍ରାତ୍ମକ ଦାନ ପ୍ରାପ୍ତ ହେବେ ତାହା ହିଁ ତାଙ୍କ ପ୍ରତିଜ୍ଞା ଅଟେ ତୁମମାନ ମଧ୍ୟରେ କଣ କେହି ପୀଡ଼ିତ ସେ ମଣ୍ଡଳୀର ପ୍ରାଚୀରମାନଙ୍କୁ ଡକାଉ ସେମାନେ ପ୍ରଭୁଙ୍କ ନାମରେ ତୈଳ ବଖାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ ବିଶ୍ୱାସିକ ପ୍ରାର୍ଥନା ସେ ରୋଗୀକୁ ରକ୍ଷା କରିବ ପୁଣି ପ୍ରଭୁ ତାହାକୁ ଉଠାଇବେ ତାହା ଏହାକୁ ସ୍ଥିରୀକୃତ କରିଥାଏ ଅତଏବ ପରସ୍ପର ନିକଟରେ ଆପଣ ଆପଣଙ୍କର ପାପ ସ୍ୱୀକାର କର ଏବଂ ଜଣେ ଅନ୍ୟ ଜଣ ନିମନ୍ତେ ପ୍ରାର୍ଥନା କର ଆପଣ ଈଶ୍ୱରଙ୍କ ଯୋଗ୍ୟ ଆବଶ୍ୟକତା ଗୁଡ଼ିକୁ ତ ସଫଳ କରିଥିଲେ ଆଉ ବିଶ୍ୱାସୀମାନଙ୍କର ସେହି ସବୁ ଚିହ୍ନ ଅନୁଭୂତି ହେବ ସେମାନେ ମୋ ନାମରେ ଭୂତ ଛଡ଼ାଇବେ ନୂତନ ନୂତନ ଭାଷାରେ କଥା କହିବେ ସେମାନେ ହସ୍ତରେ ସର୍ପ ଧରିବେ ପୁଣି ପ୍ରାଣନାଶକ କୌଣସି ପଦାର୍ଥ ପାନ କଲେ ସେମାନଙ୍କ କିଛି କ୍ଷତି ହେବ
ନାହିଁ
ସେମାନେ ପୀଡ଼ିତମାନଙ୍କ ପାଇଁ ହସ୍ତ ଥୋଇବେ ସେମାନେ ସୁସ୍ଥ ହେବେ ଏହା ହିଁ ତାହାକୁ ସ୍ଥିରୀକୃତ କରିଥାଏ ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ହୋଇ ରହିଥାନ୍ତୁ
Be sure that in your heart that you believe that that's God's word. Job
ଆଉ ଆପଣଙ୍କର ହୃଦୟ ମଧ୍ୟରେ ଏଥିପାଇଁ ନିଶ୍ଚିତ ହୋଇଯାଆନ୍ତୁ ଯେ ତାହା ହିଁ ଈଶ୍ୱରଙ୍କର ବାକ୍ୟ ଅଟେ ଆଉ ଏହାକୁ ଆପଣ ବିଶ୍ୱାସ କରିଥାନ୍ତି। ଆଇବ ତ ସେପରି ବିଶ୍ୱାସ କରୁଥିବା ବ୍ୟକ୍ତି ଜଣକ ଥିଲେ। ତାଙ୍କ ପତ୍ନୀ କହିଥିଲେ ଯେ ତୁମେ ତାଙ୍କୁ ଅଭିଶାପ ଦେଇ କାହିଁକି ମୃତ୍ୟୁବରଣ କରୁନାହଁ, ତୁମେ ଦିନକୁ ଦିନ କାହିଁକି ଅତି ସାଂଘାତିକ ଯନ୍ତ୍ରଣାକୁ ଭୋଗ କରୁଅଛ। ସେପରି ଏକ ବିଷୟକୁ କିପରି ଭାବରେ ଶୈତାନ ଆପଣଙ୍କ ଉପରେ ଆଣିବାକୁ ଆଣି ନିକ୍ଷେପ କରିବାକୁ ଚାହିଁଥାଏ। କିପରି ତୁମେ ଯେତେ ଅଭିଷିକ୍ତ ହୋଇଥିଲ ସେହି ସମୟ ଅବସ୍ଥାରୁ ତୁମେ ତ ବର୍ତ୍ତମାନ କୌଣସି ପ୍ରକାର ଉତ୍ତମ
ନୁହଁ।
ସେହି ପ୍ରଚାରକଗଣ ତୁମ୍ଭ ଉପରେ ସେତେବେଳେ ଯେତେବେଳେ କି ପ୍ରାର୍ଥନା କରିଥିଲେ ସେ ସମୟ ଠାରୁ ତୁମେ ତେତେବେଳେ ସେପରି କିଛି ଧାର୍ମିକ ମନା ନୁହଁ। ସର୍ବପ୍ରଥମେ ସେହି ପ୍ରଚାରକଗଣ ତ ଉଚିତ ପ୍ରକାର ନଥିଲେ। ସେହି ପ୍ରଚାରକ ପରିପ୍ରେକ୍ଷୀରେ କହିବାର କୌଣସି ଆବଶ୍ୟକତା
ରହିନାହିଁ।
ଏହା ତ ଜୀବିତ ଈଶ୍ୱର ଉପରେ ରହିଥିବା ଆପଣଙ୍କ ବିଶ୍ୱାସଟି ଅଟେ ଯାହାକି ଦୃଢ଼ତା ପ୍ରଦାନ କରିଥାଏ। ବର୍ତ୍ତମାନ ପ୍ରଚାର ଯେ କିପରି ଅଛନ୍ତି ତାହା ଉପରେ ନିର୍ଭରଶୀଳ ନୁହେଁ, ମାତ୍ର ଈଶ୍ୱର କିପରି ଅଟନ୍ତି ତାହା ଉପରେ ନିର୍ଭରଶୀଳ ଅଟେ। ଯେହେତୁ ପ୍ରଚାରକ ଜଣକ କଦାପି ପ୍ରତିଜ୍ଞା କରିନଥିଲେ, ମାତ୍ର ଈଶ୍ୱର ଏହାକୁ ପ୍ରତିଜ୍ଞା କରି କହିଥିଲେ। ତେଣୁକରି ଏହା ତ ଆଉ ସେହି ପ୍ରଚାରଙ୍କ ଉପରେ ନିର୍ଭରଶୀଳ ନୁହେଁ, କିନ୍ତୁ ଏହା ତ ଈଶ୍ୱର ଉପରେ ଏବଂ ତାହା ଯେ ଈଶ୍ୱରଙ୍କର ଈଶ୍ୱର ଅଟନ୍ତି ଆପଣ ସେ ବିଶ୍ୱାସ ଉପରେ ନିର୍ଭରଶୀଳ ଅଟେ। ତେଣୁକରି ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ହୋଇଯାଆନ୍ତୁ, ତାହା ଯେ ଈଶ୍ୱର ହିଁ ଅଟନ୍ତି ଏଥିରେ ନିଶ୍ଚିତ ହୋଇଯାଆନ୍ତୁ, ଆଉ ତାହା ଯେ ଈଶ୍ୱରଙ୍କ ବାକ୍ୟଟି ଅଟେ, ଆଉ ଈଶ୍ୱର ଯେ ଆପଣଙ୍କ ବାକ୍ୟ ମଧ୍ୟରେ ବିଦ୍ୟମାନ ଅଟନ୍ତି ଏଥିରେ ନିଶ୍ଚିତ ହୋଇ ରହିଥାନ୍ତୁ। ଆଉ ଆଇବତ ପରି କହିଥିଲେ, ତୁମ୍ଭେ ଏକ ମୁଢା ସ୍ତ୍ରୀ ପରି କଥା କହୁଅଛ। କହିଥିଲେ ସଦାପ୍ରଭୁ ଦେଲେ ଓ ସଦାପ୍ରଭୁ ନେଇ ଅଛନ୍ତି, ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ। ସେଠାରେ ଈଶ୍ୱର ବୋଲି ଏକ ସତ୍ତା ଯେ ରହିଥିଲେ ଏଥିରେ ସେ ଦୃଢ଼ ରୂପେ ନିଶ୍ଚିତ ଥିଲେ। ଆଉ ସେ ଏହାକୁ ଆପଣା ମୁଖରେ ପ୍ରକାଶ କରି କହିବାର ତୁରନ୍ତ ବାଦଲ ଗର୍ଜିବାକୁ ଆରମ୍ଭ କରିଦେଇଥିଲା, ଆଉ ବିଜୁଳି ଚମକିବାରେ ଆରମ୍ଭ କରିଦେଇଥିଲା। ଈଶ୍ୱର ଦୃଶ୍ୟପଟରେ ପ୍ରତିପ୍ରତିମ୍ବିତ ହୋଇଥିଲେ, କାରଣ ଏହା ତ ସର୍ବଦା ତାଙ୍କୁ ଦୃଶ୍ୟପଟକୁ ଆଣି ପ୍ରକାଶିତ କରିଥାଏ। ଦୀର୍ଘ କାଳ ଧରି ସେ ନୀରବ ହୋଇ ସୁସ୍ଥିର ରହିଥାନ୍ତି। ତାହା ହିଁ ଯାହାକି ସେ ସାଧନ କରୁଅଛନ୍ତି, ସେ ତ ନରକାଭିମୁଖୀ ହୋଇଯାଇଥିବା ଏହି ଆମେରିକୀୟମାନଙ୍କର ଏକ ଦଳକୁ ଦେଖୁଅଛନ୍ତି, ଆଉ ମଣ୍ଡଳୀ ଗୁଡ଼ିକ ଯେ ଭଣ୍ଡାମି ରଚନାକାରୀ ଗଣ ହୋଇଯାଉଅଛନ୍ତି। ମୁଁ ତ କଦାପି କ୍ରୋଧାନ୍ୱିତ ନୁହେଁ, ମାତ୍ର ଈଶ୍ୱରଙ୍କ ସହିତ ଯାହା ଅଛି, ଯାହା କିଛି ବିଷୟ ଯଥୋଚିତ ଅଟେ, ତାହାର ବିରୁଦ୍ଧାଚାରୀ ଯେକୌଣସି ବିଷୟର ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ ପାପ ହୋଇ କ୍ରୋଧାନ୍ୱିତ କରାଇଥାଏ। ମୁଁ ତ ରାଷ୍ଟ୍ର ଉପରେ କଦାପି କ୍ରୋଧିତ ନୁହେଁ, କିନ୍ତୁ ପ୍ରଜାଗଣଙ୍କ ଉପରେ କ୍ରୋଧିତ ଅଟେ। ତଥାପି ମୁଁ ଶୈତାନ ଉପରେ କ୍ରୋଧିତ ଅଟେ, ଯିଏକି ଅଧିବାସୀମାନଙ୍କୁ ଅନ୍ଧ କରିବା ନିମନ୍ତେ ସେହି ସକଳ ବିଷୟ ଗୁଡ଼ିକୁ କାର୍ଯ୍ୟକାରୀ କରିଅଛି। ଏହି ସବୁ ଅନ୍ଧ ପାଳକଗଣଙ୍କୁ ଏବଂ ପ୍ରଚାରକଗଣଙ୍କୁ ସେମାନଙ୍କୁ ସେପରି ଛୋଟ କାଟ ମନୁଷ୍ୟ ନିର୍ମିତ ଈଶ୍ୱର ତତ୍ତ୍ୱ ଗ୍ୟାରେଣ୍ଟିର ସହିତ ସମ୍ପର୍କ ସ୍ଥାପନ କରି ସଞ୍ଚାରିତ ହେବାକୁ ଦିଅନ୍ତୁ। ଆପଣମାନଙ୍କୁ ପୁନଶ୍ଚ ନୂତନ ରୂପେ ଜନ୍ମ ଗ୍ରହଣ କରିବାକୁ ହିଁ ଅଛି, ଆଉ ଈଶ୍ୱର ଆପଣା ବାକ୍ୟକୁ ରକ୍ଷା କରିଥାନ୍ତି। ସେ ଯେପରି ସେମାନଙ୍କୁ ଆହ୍ୱାନ ପ୍ରଦାନ କରୁଅଛନ୍ତି ତାଙ୍କୁ ଏପରି ଦେଖାଯାଇଥିଲା। ଈଶ୍ୱର ଯେ ଅଛନ୍ତି ଏଥିରେ ଆପଣ ନିଶ୍ଚିତ ହୋଇଯାଆନ୍ତୁ। ସେମାନେ ଭକ୍ତିର ଭେକତା ଧରନ୍ତି କିନ୍ତୁ ସେଥିରେ ଶକ୍ତିକୁ ଅସ୍ୱୀକାର କରନ୍ତି। ଏହି ଗରିବ ସାଧାରଣ ସ୍ୱଭାବ ବିଶିଷ୍ଟ ମହିଳା ଜଣକ ସେ ଯେ ଈଶ୍ୱର ଥିଲେ ଏହାକୁ ସେ ବୁଝିଥିଲେ। ଆଉ ସେହି କୁମ୍ପାଟି ଯେତେବେଳେ ଖାଲି ହେବାକୁ ଲାଗିଥିଲା ଶୂନ୍ୟ ଶୂନ୍ୟ ଆହୁରି ଶୂନ୍ୟ ହୋଇଯାଇଥିଲା। ପରିସ୍ଥିତି ତ ଦିନକୁ ଦିନ ଆହୁରି ସାଙ୍ଘାତିକ ରୂପ ଧାରଣ କରିଥିଲା। ତଥାପି ଈଶ୍ୱର ତ ଏହାକୁ ସେହିପରି ଭାବରେ ଚିରସ୍ଥାୟୀ ହୋଇ ରହିବା ନିମନ୍ତେ ଅନୁମତି ପ୍ରଦାନ କରିଥିଲେ। ସେ ଏହାକୁ ସେହିପରି ହେବା ନିମନ୍ତେ ପ୍ରିୟ ଜ୍ଞାନ କରିଥିଲେ। ଏହା ଉପରେ ଆପଣଙ୍କ କାର୍ଯ୍ୟକାରିତା ବିଶ୍ୱାସଟି ଯେ କିପରି ଭାବରେ ସ୍ଥିର ହୋଇ ରହିଅଛି ତାହାକୁ ଲକ୍ଷ୍ୟ କରିବା ଉଦ୍ଦେଶ୍ୟରେ ଈଶ୍ୱର ଆପଣଙ୍କୁ ପରୀକ୍ଷା କରିବା ନିମନ୍ତେ ପ୍ରିୟ ଜ୍ଞାନ କରିଥାନ୍ତି। ତାହାକୁ ଅଭିଷିକ୍ତ ହୋଇ ରହିବାକୁ ଦିଅନ୍ତୁ ଏବଂ ପ୍ରାର୍ଥନା କରାଯାଇଥିବା ଅବସ୍ଥାରେ ଆପଣ ଏହାକୁ ରହିବାକୁ ଦିଅନ୍ତୁ, ତଥାପି ଆପଣଙ୍କୁ ସାଂଘାତିକ ଅବସ୍ଥାଟିର ମଧ୍ୟରେ ସଞ୍ଚାଳିତ ହେବାକୁ ସେ ଦିଅନ୍ତି। କହିଥିଲେ ଶୈତାନ ଆଗକୁ ବଢି ଆସ, ତାଙ୍କୁ ପରୀକ୍ଷା ମଧ୍ୟ ପତିତ କର, ସେ ଯେ ମୋତେ ବିଶ୍ୱାସ କରିଥାଏ ଏହାକୁ ମୁଁ ଜାଣିଥାଏ। ସଦାସର୍ବଦା ଈଶ୍ୱରଙ୍କ ନାମର ସ୍ତୁତିବାଦ କରନ୍ତୁ। ଓହୋ, ଗୌରବଜନକ ବିଷୟ ଅଟେ। ଏତେବେଳେ ତାଙ୍କୁ ପରୀକ୍ଷା ମଧ୍ୟରେ ପତିତ କର, ତଥାପି ସେ ଯେ ଏହା ନିମନ୍ତେ ଆମର ବାକ୍ୟଟିକୁ ଗ୍ରହଣ କରିଅଛି ତାହା ତ ମୁଁ ଜାଣେ। ଆପଣଙ୍କ ନିମନ୍ତେ ସେ ତଦ୍ରୂପ କହିପାରିଥିଲେ କି? ସେ ତ ଆଇବଙ୍କ ନିମନ୍ତେ ତାହା ହିଁ କହିଥିଲେ। ତୁମ୍ଭେ ଯାହା କିଛି କରିବାକୁ ଇଚ୍ଛା କରିଥାଅ ତାହାକୁ ସମ୍ପନ୍ନ କର, ତାଙ୍କର ବିରୁଦ୍ଧରେ କର, ତଥାପି ତାଙ୍କ ଜୀବନକୁ ଆଘାତ କର ନାହିଁ, କାରଣ ସେ ଯେ ଆମ୍ଭକୁ ସ୍ନେହ କରିଥାଏ ଏହା ମୁଁ ଜାଣେ। ସେ ତ ଅଗ୍ନିରେ ଉତ୍ସର୍ଗୀକୃତ କରାଯାଇଥିବା ବଳିଦାନକୁ ଅର୍ପଣ କରିଅଛି, ସେ ତ ପ୍ରୟୋଜନୀୟ ଆବଶ୍ୟକତା ଗୁଡ଼ିକୁ ସମ୍ପନ୍ନ କରିଅଛି। ତାଙ୍କୁ କାର୍ଯ୍ୟକାରୀ କରିବା ନିମନ୍ତେ ମୁଁ ଯାହା କିଛି କହିଥିଲି ସେ ସବୁକୁ ସେ ସଫଳ କରିଥିଲେ ଆଉ ସେ ଏହାକୁ ବିଶ୍ୱାସ ମଧ୍ୟ କରିଥାନ୍ତି। ତୁମେ ଯଦି ଇଚ୍ଛା କର ଯେ ତାଙ୍କୁ ଜଳନ୍ତ ଅଙ୍ଗାର ଉପରେ ଲୋଟାଇ ଦେଇପାର, ଆଉ ସେ ତ ତାଙ୍କଠାରୁ ସବୁକିଛି ବିଷୟ ହରଣ କରି ନେଇଥିଲା, ତଥାପି ଈଶ୍ୱର ଯେତେବେଳେ ଏସବୁକୁ ଫେରାଇ ଦେଇଥିଲେ ସେତେବେଳେ ସେ ଏସବୁରୁ ଦିଗୁଣା ତାଙ୍କୁ ଫେରସ୍ତ କରିଦେଇଥିଲେ। ନିଶ୍ଚିତ ରୂପେ ସେ ସେପରି ହିଁ କରିବେ। ସେ ଯେ ପ୍ରକୃତ ଈଶ୍ୱର ଅଟନ୍ତି ଏହାକୁ ଆମମାନେ ନିଶ୍ଚିତ ରୂପେ ଯେ ବିଶ୍ୱାସ କରିଥାଉ ଏହାକୁ ଲକ୍ଷ୍ୟ କରିବା ନିମନ୍ତେ ସେ ଆମମାନଙ୍କ ବିଶ୍ୱାସକୁ ପରୀକ୍ଷା ମଧ୍ୟ ଦେଇ ସଞ୍ଚାଳିତ କରିଥାନ୍ତି। ନିଶ୍ଚୟ ରୂପେ ସେହି ସାଧାରଣ ମହିଳା ଜଣଙ୍କ କଥା କହିଥିଲେ ଯେ ମୁଁ ପ୍ରାର୍ଥନା କରିଥିଲି ମୁଁ ଜଣେ ଅଯୋଗ୍ୟା ବିଜାତିଆ ମହିଳା ଜଣଙ୍କ ଅଟେ ଏହାକୁ ମୁଁ ଜାଣିଥାଏ। ସ୍ମରଣ ରଖିଥାନ୍ତୁ ଯେ ଯୀଶୁ ତାହାର ସମ୍ବନ୍ଧରେ ବାଇବଲ ବର୍ଣ୍ଣନା କରି ଉଦାହରଣ ଦେଇ କହିଥିଲେ। ସେ କହିଥିଲେ ଯେ ଏଲିଅଙ୍କ ସମୟରେ ଇସ୍ରାଏଲ ମଧ୍ୟରେ ଅନେକ ବିଧବା ନଥିଲେ କି, ତଥାପି ସେ କେବଳ ଜଣଙ୍କ ନିକଟ ପ୍ରେରିତ ହୋଇଥିଲେ, ଆଉ ସେ ଜଣେ ବିଜାତୀୟ ମହିଳା ଥିଲେ। ଓହୋ, ସେ କହିଥିଲେ ମୁଁ ପ୍ରାର୍ଥନା କରିଥିଲି। ସମ୍ଭବତଃ ଏପରି ମଧ୍ୟ ହୋଇପାରିଥାଏ ଯେ ସେ ଯେତେବେଳେ ସେହି ସର୍ବଶେଷ ପିଠାଟିକୁ ଦେଖିଥିଲେ ସେତେବେଳେ ପର୍ଯ୍ୟନ୍ତ ମୃତ୍ୟୁ ତାଙ୍କ ଫାଟକ ମଧ୍ୟକୁ ପ୍ରବେଶ କରି ସାରିଥିଲା ଆଉ ଦ୍ୱାରଦର୍ଶୀ ନିକଟରେ ଚାଲି ଆସିଥିଲା। କେବଳ ଭୋଜନ କରିବା ନିମନ୍ତେ ଖଣ୍ଡିଏ ଛୋଟ ପିଠା ବାକି ରହିଯାଇଥିଲା ଆଉ ତାକୁ ତାଙ୍କର ପୁତ୍ର ଓ ସେ ଖାଇ ମୃତ୍ୟୁବରଣ କରିବାକୁ ଯାଉଥିଲେ। ତଥାପି ସମସ୍ତ ରାତ୍ରଟିକୁ ପ୍ରାର୍ଥନା କରୁଥିବା ଅବସ୍ଥାରେ ସେ ଯେ ବିତାଇଥିଲେ ଏହାକୁ ଦେଖିଥାଏ। ଗରମ ପବନ ବହୁଥିବାର ଦେଖିଥାଏ ଆଉ ଭୂମି ଯେ ଶୁଖି ଫାଟି ପଡ଼ିଥିଲା ଏହାକୁ ମଧ୍ୟ ଦେଖିଥାଏ ଆଉ ପ୍ରଜାବର୍ଗଙ୍କୁ ରାଜମାର୍ଗରେ କ୍ରନ୍ଦନ କରୁଥିବାର ଏବଂ ଆର୍ତ୍ତନାଦ କରୁଥିବାର ଦେଖିଥାଏ। ଆଉ ସେ ଗୃହଟିର ଚାରିଆଡ଼େ ଥରେ ବୁଲି ଆସିଥିଲେ ଆଉ ଆପଣା ଶିଶୁପୁତ୍ରଟିର ମୁଖକୁ ମଧ୍ୟ ଚାହିଁ ଦେଖିଥିଲେ। ତାହାର ଛୋଟ ଛୋଟ ପାଇଜାମା ଗୁଡ଼ିକୁ ଦେଖିଥିଲେ ସେଗୁଡ଼ାକର ତ ସବୁକିଛି ବାହାରକୁ ବାହାରିବା ପଡ଼ିଥିଲା ଆଉ ତାହାର ଦୁର୍ବଳ ପାଦ ଦୋଟି ବାହାରକୁ ବାହାରି ପଡ଼ିଥିଲା। ଆପଣଙ୍କ ହସ୍ତଦ୍ୱୟକୁ ମଧ୍ୟ ଦୁର୍ବଳତାର ଅବସ୍ଥା ଯୋଗୁଁ ଜୀର୍ଣ୍ଣ ହୋଇଥିବାର ସେ ଦେଖିପାରିଥିଲେ। ସେ ତ ଆଗକୁ ପଛକୁ ହୋଇ ଚାଲିଥିଲେ ଆଉ ସେ ଏପରି ମଧ୍ୟ କହିଥିଲେ ଯେ ହେ ଈଶ୍ୱର, ଆପଣ ଯେ ଜୀବିତ ଅଟନ୍ତି ତାହା ମୁଁ ଜାଣେ। ମୁଁ ମୋର ସମସ୍ତ ପ୍ରକାର ପାପ ଗୁଡ଼ିକୁ ଅଙ୍ଗୀକାର କରିସାରିଅଛି। ସେ ଯାହା କିଛି ପ୍ରୟୋଜନ ବିଷୟଗୁଡ଼ିକୁ ଆବଶ୍ୟକ କରିଥିଲେ ସେ ସକଳକୁ ମୁଁ ସମ୍ପନ୍ନ କରିଥିଲି ଆଉ ତାଙ୍କର ମହିମାର କାରଣ ନିମିତ୍ତ ମୁଁ ଆମମାନଙ୍କ ଜୀବନଗୁଡ଼ିକୁ ତାଙ୍କ ନିକଟରେ ନିବେଦନ କରୁଅଛି। ଈଶ୍ୱର ତାଙ୍କୁ ଧ୍ୟାନର ସହିତ ଦେଖିଥିଲେ। ସେମାନେ ମଧ୍ୟରୁ ଅନ୍ୟାନ୍ୟ ପ୍ରଜାଗଣ ବାହାରି କୌଣସି ନିର୍ଦ୍ଦିଷ୍ଟ ସ୍ଥାନକୁ ଯାଉଥିଲେ କିମ୍ବା କୌଣସି ସ୍ଥାନରେ ଏକ ବିରାଟ ଧରଣର ନୃତ୍ୟର କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ସେଠାରେ ସେମାନେ ଆପଣମାନଙ୍କୁ ସୁସଜ୍ଜିତ କରି ସଜାଉଥିଲେ ଏବଂ ଆଧୁନିକ ଯୁଗର ଦୂରଦର୍ଶନ କାର୍ଯ୍ୟକ୍ରମର ଦୃଶ୍ୟଗୁଡ଼ିକୁ ଦେଖୁଥିଲେ କିମ୍ବା ଅନ୍ୟ କୌଣସି ବିଳାସପୂର୍ଣ୍ଣ କାର୍ଯ୍ୟକ୍ରମ ସହ ଲିପ୍ତ ଥିଲେ ଆଉ ଆଉ ଜଗତର ସହିତ ସମସ୍ତ ପ୍ରକାର ବ୍ୟସ୍ତତା ମଧ୍ୟରେ ମଗ୍ନ ହୋଇ ରହିଥିଲେ। କିନ୍ତୁ ଏହି ମହିଳା ଜଣକ ଏକାକୀ ଈଶ୍ୱରଙ୍କ ସହିତ ସମ୍ବନ୍ଧ ସ୍ଥାପନ କରି ରହିଥିଲେ। ସକାଳ ହୋଇଯାଇଥିଲା ଆଉ ସେ କହିଥିଲେ ଶିଶୁ ବାଳକଟି ତ କିଛି ଭୋଜନ କରିବା ଉଦ୍ଦେଶ୍ୟରେ ସାରା ରାତ୍ରିଟି କ୍ରନ୍ଦନ କରୁଥିଲା। ଆଉ ମୁଠାଏ ମାତ୍ର ଅଟାରେ ମୁଁ କ'ଣ ବା ପ୍ରସ୍ତୁତ କରିବି। ଆପଣମାନେ ତ ଜାଣନ୍ତି ଯେ ସେହି ଭୋଜନଟି ତ ଯୀଶୁ ଖ୍ରୀଷ୍ଟ ହିଁ ଥିଲେ। ଯେକୌଣସି ବାଇବଲ ବିଦ୍ୟାର୍ଥୀ ଏହାକୁ ଜାଣନ୍ତି ଯେ ଖ୍ରୀଷ୍ଟ ଭକ୍ଷ୍ୟ ନୈବେଦ୍ୟର ଉତ୍ସରୀକରଣର ନିଦର୍ଶନ ସୂଚକ ଥିଲେ। ଆଉ ଭକ୍ଷ୍ୟ ନୈବେଦ୍ୟର ଏହି ଉତ୍ସର୍ଗୀକୃତ ପଦାର୍ଥଟିକୁ ଏକ ବିଶେଷ ଚକିରେ ପେଶା ଯାଉଥିଲା। ତଦ୍ୱାରା ଶସ୍ୟ ଦାନାର ପ୍ରତ୍ୟେକ ଖଣ୍ଡକୁ ଏକ ସମାନ ଆକାର ବିଶିଷ୍ଟ ଖଣ୍ଡରେ ପରିଣତ କରାଯାଉଥିଲା। ଯେହେତୁ ଯୀଶୁ ଖ୍ରୀଷ୍ଟ କାଲି ଆଜି ଓ ଚିରକାଳ ସମାନ ଅଟନ୍ତି ଆଉ ପ୍ରତ୍ୟେକ ବିଶ୍ୱାସୀ ତାହାକୁ ବିଶ୍ୱାସ କରିଥାନ୍ତି ଏବଂ ଏହି ସତ୍ୟଟି ଉପରେ ନିର୍ଭରଶୀଳ ହୋଇ ରହିଥାନ୍ତି। ଆପଣ ଯଦି ଇଚ୍ଛା କରନ୍ତି ତେବେ ଆପଣମାନେ ନିଜର ପ୍ରାଚୀନତମ ଶୀତଳ ରୀତିନୀତି ସିଦ୍ଧ ଧର୍ମବିଶ୍ୱାସକୁ ଲାଭ କରିପାରନ୍ତି।
is the same yesterday, today and forever.
তথাপি মোহর নিমন্ত্রিত এপরি অটে যে মু যীশু খ্রিস্টকে বিশ্বাস করিবি যে কি কালি আজি ও চিরকাল সমান অটন্তি।
I make my stand in the world of infidels.
এই অবিশ্বাসী সন্দেহ জগত উপরে মু মধ্যে নিজ পাদকে ধারণ করে রহিছি।
I still believe it is the same yesterday, today and forever.
তথাপি সে যে আজি কালি এবং চিরদিন সমান অটন্তি এহাকু মু অদ্যাবধি বিশ্বাস করুছি।
That verse cut every bit of it just the same because he is the same.
আও সেই সস্যদান গুড়িকত সমান আকারর খণ্ড বিশিষ্ট করিবা নিমন্তে সেগুড়িকু পেশা যাই থাকে কারণ সে তো সমান অটন্তি।
He is the same God that he was then, he is right now this morning.
সে যুগরে যে পরমেশ্বর থিলে এতে মধ্যে সেই সমান পরমেশ্বর অটন্তি আজর এই পাতাগড়ে মধ্যে সেই একমাত্র ঈশ্বর অটন্তি।
He always will be the same.
সে সদা সর্বদা সমান ধরণ হয়ে রয়েছে।
That's what the meal meant.
তাহা হি যাহা কি ভক্ষ্য নৈবেদ্যর বলিদানর উৎসর্গীকরণর যোগ্য উদ্দেশ্য অটে।
And the oil means the spirit as we know according to Ezekiel 4 and so forth.
আও তেলর অর্থ আত্মা অটন্তি যেপরি কি জিজিকল চতুর্থ অধ্যায়ে এবং অন্যান্য অংশগুলিক মধ্যরু আমমানে হাকু জানিথাও।
That's the reason we anoint with oil, it's the spirit.
সেই কারণরু আমমানে তৈল সহিত অভিষেক করিথাও এহা তো আত্মাঙ্কর নিদর্শন সূচক অটে।
What is it? As St. John 4, the Father seeketh such to worship him in spirit and in truth.
এহা কোন অটে যোন চার্থ অধ্যায়টি যেপরি প্রকাশ করে কইথায় যে কারণ পিতা এই প্রকার উপাসক মানুষ আত্মারে ও সত্যতারে উপাসনকারী মানুষ আবশ্যক করিথান্তি।
Jesus was the truth. He was the meal offering. And the oil was the spirit.
Jesus Christ hi sei satya dite thile se to bhakkhana bedrasa usagita balidan dite thile au sei taloti atma hi thile.
And the spirit mixed with the truth has got to bring something.
Au toila satya tara sahita mishrita hoi jai achanti eba kaunasi eko bishesh bishayako utpan karaku jau achanti.
Put it together. It makes a cake.
Eha ku ekati kari pakantu tebe jai eha to eko পিষ্টকু প্রস্তুত করে দেব। আপন মানক বিশ্বাস কেউ স্থানে রয়েছে।
When God's words preached in its simplicity though it is power. Jesus Christ is the same yesterday ever.
ঈশ্বরক বাক্যটি যেতেবেলে আপন সাধারণ উপরে প্রচারিত হইতিলা আর যীশু খ্রিস্ট যে কি কালি আজি ও সদা সদা সমান অটন্তি তাঙ্ক সত্যতার শক্তিতে সহিত প্রচারিত হইতিলা।
Word goes forth for the meal. You've got the oil to mix with it.
আর বাক্যটি ভক্ষ্য নৈবেদ্যর স্বরূপে যেতেবেলে পরিচয় আসি থাকে সেতেবেলে এহা সহিত মিশ্রিত করিবা নিমন্তে আপন মানে গোটরে তৈল রহিছি।
Maybe just a little handful or a spoonful. Whatever it is, it's real.
হইপারে তাহা তো কেবল মুঠায় মাত্র কিংবা অল্প পরিমাণ বিশিষ্ট অটা হইপারি থাকে তথাপি তাহা যা কিছু হইথাও না কাহিকি তাহা হি অসলিটি অটে।
Now what's it ready for? It's ready for the cross.
বর্তমান এহাকু কেউ উদ্দেশ্য নিমতে প্রস্তুত করা যাই থাকে তাহাকু তো কৃষ আড়কু যা পাই প্রস্তুত করা যাই থাকে।
It's ready for self-sacrifice.
এহা তো আপনারু উৎসর্গিত হওয়ার নিমন্তে প্রস্তুত হই থাকে।
That's what you have to do.
তাই যা কি আপনার মানুষ সফল করিয়া কহি অছি।
If the word's been preached and you got the spirit in it mixed together,
কারণ বাক্যটি তেবে প্রচারিত হই সারি অছি আর ইয়াকু একাঠি মিশাইবা নিমন্তে আপন মানে যেতেবেলে আত্মাঙ্ক লাভ করি সারি অছন্তি।
It's self-sacrifice to deny every pain to deny every sickness to deny everything is contrary to God's word and stand on it.
সেতেবেলে সমস্ত প্রকার কষ্টকু সহন করা যাবা অভিপ্রায়রে ইয়াকু তো স্বয়ং এক বলিদান অটন্তি সমস্ত প্রকারর আবর্জনা গুলিকু সহন করা নিমন্তে পুরি যা কিছু ঈশ্বরক বাক্যর বিরুদ্ধ আচরণ শিক্ষা অটে সেগুলিকু অস্বীকার করা দ্বারা এবং আপনার সেগুলিক উপরে দৃঢ়তার সহিত সুস্থির রহিবা দ্বারা সে তো স্বয়ং বলিদান স্বরূপ হইয়াছন্তি। অধ্যায় তো এপরি কহিথান্তি কি অন্যটি কহিথান্তি তথাপি ইহা কৌশি প্রকার ভিন্নতা উৎপন্ন করি না
থাকে।
আপনার তো তাহার উপরে সুস্থির হয়ে রয়ে থাকে যেহেতু ঈশ্বর স্বয়ং সেপরি কহিয়াছন্তি। ভক্ষ্য নৈবেদ্যিত পরিচয় আসিছান্তি, আপন মানে তো তৈলঙ্ক সুদ্ধা লাভ করে সারিয়াছন্তি, আপন মানে তেবেলে উভয়কু একত্রিত ভাবে মিশাই দিয়ন্তু। এতবেলে মুই এক রবকু শ্রবণ করিথিলি, তাহা তো সকাল হেবার কিছু সময় উত্তারে শুনিবাকু মিলিথিলা।
A voice speaks and said, go out in the yard and get two sticks.
এক রব আলাপ করিথিলে, আও কইথিলে যে খড়া আড়কু যাও এবং দুইটি দুইটি কাঠিকু গোটাই আনো।
Did you notice the scripture said two sticks? The cross.
দুইটি কাঠের বিষয়ে যে ধর্মশাস্ত্র কহিথায়ে, ইয়াকু আপন লক্ষ্য করন, ইয়াকু আপনানে লক্ষ্য করিথিলে কি, তাহা তো ক্রুশ হি অটে।
She's got to be healed in the heart. But she's going to be called on to act now. Acts with it.
সে তো ভক্ষ্য নৈবেদ্যকু এবং তৈলকু লাভ করিয়াছন্তি, তথাপি বর্তমান ইহাকু কার্যকারী রূপরেখাকু প্রদান করা নিমন্তে তাঙ্কু পরিচয় গ্রহণ করাকু হি অছি, এহা সহিত যোগ্য কর্তব্যকু সম্পন্ন করাকু হি অছি।
However much you got, much need or all as you need, but you've got to act. Self-sacrifice. Two sticks.
যদ্যপি অত্যধিক পরিমাণ পদার্থকু লাভ করিথিলে, আপন মানে আবশ্যক করুথিবা ঠারু মধ্যে প্রচুর পরিমাণ অটা এবং তৈলকু লাভ করিথিলে, তথাপি আপন মানকু দত্ত দায়িত্বকু কার্যরে পরিণত করা কহিথিলা, দুই গোটি কাষ্ঠ দ্বারা স্বয়ংরু বলিকৃত হইথা বলিদানকু কার্যে পরিণত করা কহিথিলা।
In the old times they never found a better way to make a fire.
প্রাচীন কালে অগ্নিকু উৎপন্ন করা নিমন্তে সেমানকৰ নিকটৰে সেপৰি কিছু উত্তম ধৰণৰ সাধন ৰহি নাথিলা।
When you take a stick and lay it across the stick, light it in the middle, you scoot both ends.
যেতিয়া আপোনাৰ মানে গটিয়ে কাঠিকু অন্য এক কাঠিৰ ওপৰে ছকি কাঠ ওপৰত ৰখি থান্তি, এবং তাৰ মধ্যভাগৰে অগ্নিকু উৎপন্ন কৰাকু উদ্যম কৰি থান্তি, সেই সময়ৰ উভয় পাৰ্শ্বৰে থিবা অংশকু আপোনাৰ মানে ঘৰ্ষণ কৰি থান্তি।
The Indians burned their fire.
ভাৰতীয় মানে আপোনাৰ মানে নিমন্তে অগ্নিকু সেইপৰি ভাৱে উৎপন্ন কৰুথিলে। মু তো সময় সময়ে রাত্রি আপনি সেপরি ভাবে অগ্নি উৎপন্ন করে ব্যবহার করে থাকে।
Take a log and hit this way and one that way and just keep pushing into the fire as it burns.
দুইটি কাঠর গন্ডিকু পরস্পর উপরে ছকি চিহ্ন ভাবে থই দেই, যেতেবেলে এহাকু এহাকু জড়াইয়াকু চেষ্টা করে থাকে, সেতে তাহাকু ইন্ধন নিমন্তে টিকিয়ে ঠেলি দিয়ন্তু অগ্নি জড়ি যাব।
That stick was a cross. Two sticks, the Bible said.
সেই কাঠটি ক্রুশের এক নিদর্শন স্থক থিলা, দুইটি কাঠের বিষয়ে বাইবল প্রকাশ করে কহিয়াছি।
The boy said, go to the yard and get two sticks.
সেই রবটি এপরি কহিথিলে, খড়া খড়া মধ্যে কো চালি যাও, আর সেঠারু দুই খন্ড কাঠকু গোটাই নেই আস।
The same time up on the mountain, there's a voice thundered down to the prophet.
সেই একা সময়ে পর্বতর উপরি ভাগে মেঘ গর্জন সহিত রবটি শোনা যাই এবং তা ভাববাদী নিকট আসি আজি প্রকাশ করে কইছিলে যে,
Go to the city, I have commanded.
শহর মধ্যে প্রবেশ কর, মু ইহাকু আজ্ঞা করিয়াছি।
Both of them obeyed. Something has to happen. Both of them are obeying.
আরে বা, সেমানক মধ্যরু উভয় আজ্ঞা পালন করে কোনসি এক বিশেষ বিশেষ সংগঠিত হওয়া অপেক্ষারত হয়ে রয়েছে, সেগুলি মধ্যে উভয়টি তো আজ্ঞা পালন করুছন্তি।
If the preacher preaches the word and the man that receives it believes it and acts upon it, something's got to happen.
প্রচার জনক যদি প্রচার করে কহিথান্তি, আর সেই ব্যক্তি জনক যে ইহাকু গ্রহণ করিথান্তি, বিশ্বাস করিথান্তি এবং এহা উপরে ব্যবহারিক রূপে কার্য করে থাকে, তবে কোনসি না কোনসি ঘটনা অবশ্য সংগঠিত হওয়া হি অছি। আপন যদি জনে পাপী অটন্তি, তবে তো আপনার নিশ্চিত রূপে মুক্তি লাভ করা হি অছি। আপন যদি পীড়িত অটন্তি, আপনার নিশ্চিত রূপে সুস্থতা লাভ করা হি অছি।
Because God promised it if we are certain. Of God.
কারণ ঈশ্বর বিষয়ে আমরা যদি নিশ্চিত অটু, তবে এহা যে সে প্রতিজ্ঞা করে কইছেন, সেদি প্রতি মধ্যে আমরা নিশ্চিত হইথাও।
ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆମମାନେ ଯେ ରୂପ ନିଶ୍ଚିତ ହୋଇଥାଉ ତଦ୍ରୁପ ତାଙ୍କର ବାକ୍ୟଟି ଯେ ସେ ରକ୍ଷା କରିଥାନ୍ତି ଏଥିରେ ମଧ୍ୟ ଆମମାନଙ୍କୁ ନିଶ୍ଚିତ ହେବା ଉଚିତ ବିଷୟ ଅଟେ।
Then the command must go to the city, for I have commanded a widow woman।
ନିଶ୍ଚିତ ରୂପେ ସେପରି କରିବା ବିଷୟ ହିଁ ଅଟେ। ତେବେ ତ ଆଜ୍ଞାଟି ଏପରି ଥିଲା ଯେ ନଗର ମଧ୍ୟକୁ ପ୍ରବେଶ କର, ଯେହେତୁ ଆମ୍ଭେ ଏକ ବିଧବା ନାରୀକୁ ଆଜ୍ଞା ପ୍ରଦାନ କରିଅଛୁ। ଭାବଦୀଙ୍କ ନିକଟରେ ଦର୍ଶନଟି ପ୍ରକାଶିତ ହୋଇଥିଲା। ଏହି ସ୍ଥାନକୁ ସେ ଚାଲି ଆସିଥାନ୍ତି, ମାତ୍ର ସେ ଯେ କେଉଁ ସ୍ଥାନକୁ ଯାଉଅଛନ୍ତି ସେ ବିଷୟରେ ସେ ଆଦୌ କିଛି ଜାଣିନଥାନ୍ତି। ତଥାପି ଏଥିପାଇଁ ଭିନ୍ନତାର କୌଣସି କାରଣ ରହିନାହିଁ, ସେ ତ କେବଳ ଆଜ୍ଞା ପାଳନ କରୁଅଛନ୍ତି। କାଠ ଗୁଡିକ ଯେ କେଉଁ ସ୍ଥାନରେ ପଡିଅଛି ତାହା ତ ସେ କୌଣସି ପ୍ରକାର ଜାଣିନଥିଲେ, ତଥାପି ସେହି ଖଳର କୌଣସି ଏକ ସ୍ଥାନରେ ଦୁଇ ଖଣ୍ଡ କାଠ ଅବଶ୍ୟ ପଡି ରହିଥିଲା। ସେ ତ ସେ ଆଡ଼କୁ ଯିବାକୁ ଆରମ୍ଭ କରିଦେଇଥାନ୍ତି, ସେ ଖଳାଟି ଆଡ଼କୁ ଚାଲି ଯାଇଥାନ୍ତି। ସେ ତ ଚାରିଆଡ଼କୁ ଦୃଷ୍ଟିପାତ କରିଥାନ୍ତି, ଓହୋ କିପରି ଭୀଷଣ ଗରମ। ନଗର ମଧ୍ୟରୁ ଆର୍ତ୍ତନାଦ ରବକୁ ଶୁଣିବାକୁ ମିଳିଥାଏ। ରାତ୍ରିକାଳୀନ କ୍ଲବର ସଦସ୍ୟଗଣ ଭିତରକୁ ଯାଉଅଛନ୍ତି, ଚିତ୍କାର କରୁଅଛନ୍ତି, ଆପଣ ସେ ମଦ୍ୟ ଗୁଡ଼ିକୁ ଆଗ୍ରହ ସହକାରେ ଠେଲାପେଲା ହୋଇ ପାନ କରୁଅଛନ୍ତି ଏବଂ ସେପରି ଧରଣର ଅନ୍ୟାନ୍ୟ କ୍ରମ ଗୁଡ଼ିକ ମଧ୍ୟ କରୁଅଛନ୍ତି। ସେ ସହରର ରାଜମାର୍ଗଟିର ଆଡ଼କୁ ଚାହିଁକି ଦେଖିଥାନ୍ତି, ତଥାପି ସେ କିଛି ଦେଖିପାରିନଥାନ୍ତି। ସେ ଖଣ୍ଡିଏ ବାତ କାଠକୁ ପାଇଥାନ୍ତି, କୃଷର ଗୋଟିଏ ବାତ ଅଂଶକୁ ପାଇଥାନ୍ତି, ସ୍ୱୟଂରୁ ବଳିକୃତ ହେବାର ବିଷୟଟିକୁ ଲାଭ କରିଥାନ୍ତି। ସେ ତ ଅନ୍ୟ ଖଣ୍ଡିକୁ ଖୋଜିବା ନିମନ୍ତେ ବାହାରି ପଡ଼ିଥାନ୍ତି, ଆଉ ଯେତେବେଳେ ସେ ଦ୍ୱିତୀୟ ଖଣ୍ଡ କାଠକୁ ମଧ୍ୟ ପାଇଥାନ୍ତି ତାହାକୁ ଉଠାଇଥାନ୍ତି। ଓହୋ କିପରି ନୈରାଶ୍ୟଜନକ ପରିବେଶଟି ତାହା ହୋଇନଥିବ, କାରଣ ମୃତ୍ୟୁ ତ ଦଳ ଦେଶରେ ଉପସ୍ଥିତ ହୋଇସାରିଥିଲା। ଖଣ୍ଡିଏ ସମ୍ପୂର୍ଣ୍ଣ ପିଠାର କିଛି ଅଂଶକୁ ତାଙ୍କୁ ଏବଂ ତାଙ୍କ ଶିଶୁ ପୁତ୍ରକୁ ଖାଇବାକୁ ଥିଲା, ଆଉ ତାପରେ ମୃତ୍ୟୁବରଣ କରିବାକୁ ଥିଲା। ଏପରି ପରିପ୍ରେକ୍ଷୀରେ ତାହା ହିଁ ସବୁ କିଛି ଥିଲା। ଆଉ କେବେ କେବେ ନିରାଶର ସେହିପରି ପରିସ୍ଥିତି ମଧ୍ୟରେ ଘେରା ହୋଇଥିବା ସମୟରେ ଆମେ ମଧ୍ୟ ସେହି ରବଟିକୁ ଅଧିକାଂଶ ସମୟରେ ଶୁଣିବାକୁ ପାଇଥାଉ। ଯେତେବେଳେ ସେ ଦ୍ୱିତୀୟ କାଠ ଖଣ୍ଡିକୁ ଉଠାଇଥିଲେ ଆଉ ଫେରି ଆସିବାକୁ ଆରମ୍ଭ କରିଥିଲେ, ସେତେବେଳେ ଫାଟକଟିଏ ନିକଟରୁ ରବଟିଏ ଆସୁଥିବାର ଶୁଣିବାକୁ ମିଳିଥିଲା। କହିଥିଲେ, ପାତ୍ରରେ କିଛି ଜଳ ମୋହର ନିମନ୍ତେ ନେଇ କରି ଆସ। ସେହି ଦୁଇ ଖଣ୍ଡ କାଠକୁ ହାତରେ ଧରିଥିବା ଅବସ୍ଥାରେ ସେ ପଛକୁ ଫେରି ଚାହିଁଥିଲେ। ଅଟା ଓ ତେଲ ପୂର୍ବରୁ ଏକାଠି ମିଶା ହୋଇ ରଖାଯାଇ ସାରିଥିଲା ଆଉ ପାକ କରାଯାଇ ନିମନ୍ତେ ପ୍ରସ୍ତୁତ ହୋଇ ରହିଥିଲା। ସେ କହିଥିଲେ ଯେ ସେ ତାହାକୁ ପ୍ରସ୍ତୁତ ରଖିଥିଲେ, ତାହାକୁ ଏକାଠି ମିଶ୍ରିତ କରି ରଖିଥିଲେ। ତାହା ହିଁ ସବୁକିଛି ଅଟେ। ବାକ୍ୟଙ୍କୁ ଏବଂ ଆତ୍ମାଙ୍କୁ ପରସ୍ପର ସହିତ ଏକତ୍ରିତ ରୂପେ ମିଶ୍ରିତ ହୋଇ ରହିବାକୁ ହିଁ ଅଛି। ସ୍ୱେଚ୍ଛାକୃତ ବଳିଦାନ କୃଷ ଉପରେ ଏହାକୁ ରଖାଯିବାକୁ ଅଛି, ଆଉ ଆପଣ ଯାହା କିଛି ଯାଚନା କରିଥିଲେ ତାହାର ବିରୁଦ୍ଧରେ ଅନ୍ୟ ଯାହା କିଛି ରହିଅଛି ତାହାକୁ ଆପଣଙ୍କୁ ଅସ୍ୱୀକାର କରିବାକୁ ହିଁ ଅଛି। ତାହା ହିଁ ଯଥୋଚିତ ବିଷୟଟି ଅଟେ। ମୁଁ ତ ଏହାକୁ ମିଶାଇ ଦେଇଥିଲି, ବର୍ତ୍ତମାନ ମୁଁ ସେହି କାଠ ଦୟକୁ ସାଉଣ୍ଡଟି ଲାଭ କରିବାକୁ ଯାଉଅଛି। ଆଉ ସେ ରବଟି ଏପରି କହିଥିଲେ ଯେ ମୋର ପାନ କରିବା ନିମନ୍ତେ ପାତ୍ରରେ କିଛି ଜଳ ଘେନି ଆସ।
She looks and she sees a man standing leaning across the gate.
ସେ ବୁଲି ପଡିଥିଲେ ଆଉ ଜଣେ ବ୍ୟକ୍ତିଙ୍କୁ ଠିଆ ହୋଇଥିବାର ସେ ଦେଖିଥିଲେ, ଫାଟକ ସହିତ ଲାଗିକରି ଠିଆ ହୋଇଥିବାର ସେ ଦେଖିଥିଲେ।
Thin cheeked, bearded, bald headed, looking across the gate with an old piece of sheepskin wrapped around him.
ଦୁର୍ବଳ ମୁଖଟିର ସହିତ ଦାଢ଼ିରେ ଭରପୁର ଟଙ୍ଗରା ମୁଣ୍ଡର ଭେଷକୁ ଧାରଣ କରି ଆପଣା ଶରୀର ଉପରେ ମେଣ୍ଡା ଚମଡ଼ାର ବସ୍ତ୍ରକୁ ପରିଧାନ କରି ଫାଟକ ଭିତରକୁ ଅନାଇ ରହିଥିଲେ। ଏପରି ଦେଖାଯାଉଥିଲେ ଯେପରିକି କେହି ଜଣେ ବୃଦ୍ଧ ବ୍ୟକ୍ତି ଅତି ନିର୍ବିକାର ସହିତ ଚାହିଁ ରହିଅଛନ୍ତି। ସେ କହିଥିଲେ, ମୁଁ ଆପଣ ସହିତ ମୋର ଅବଶିଷ୍ଟ ଜଳକୁ ବାଣ୍ଟି ପାନ କରିବି।
You're willing to give it to anybody to tell anyone to go anywhere.
ଜୀବନର ଜଳଟି ତୁମେ ଯେ କୌଣସି ବ୍ୟକ୍ତିଙ୍କୁ ଏହା ପ୍ରଦାନ କରିବା ନିମନ୍ତେ ଇଚ୍ଛା କରୁଅଛ, ଯେ କେହି ବ୍ୟକ୍ତିଙ୍କୁ ଯେକୌଣସି ସ୍ଥାନ ଗମନ କରି ଏହାକୁ ପ୍ରକାଶ କରିବାକୁ ଇଚ୍ଛା କରୁଅଛ।
Just a moment, sir.
ମହାଶୟ, କେବଳ ଅଳ୍ପ କ୍ଷଣ ନିମନ୍ତେ ଅପେକ୍ଷା କରି ରହନ୍ତୁ।
She starts back with the sticks in her hand.
ଆପଣ ହସ୍ତ ସହିତ ସେହି କାଠ ଗୁଡ଼ିକ ସହିତ ସେ ପଛକୁ ଫେରି ଯାଇଥାନ୍ତି।
And the voice thundered again.
ଆଉ ସେ ରବଟି ପୁଣି ଶୁଣିବାକୁ ମିଳିଥିଲା।
Not only do you share your water, but bring me a little morsel of bread in your hand.
ତୁମେ ଯେ ତୁମ ଜଳକୁ କେବଳ ବଣ୍ଟନ କରିବ ଏପରି ନୁହେଁ, କିନ୍ତୁ ଆପଣ ହସ୍ତରେ ଏକ ଟୁକୁରା ରୁଟି ମଧ୍ୟ ମୋ ନିମନ୍ତେ ଘେନି ଆସିବ।
Bread of life, water of life.
ଜୀବନର ରୁଟି, ଜୀବନର ଜଳ।
Was it of life? She had died as soon as that perished.
ତାହା ଜୀବନ ନିମନ୍ତେ ଥିଲା କି? ଆଉ ତାହା ଯେତେବେଳେ ଶୀଘ୍ର ଶେଷ ହୋଇଯାଇଥିଲା ସେତେବେଳେ ତାକୁ ମୃତ୍ୟୁ କରିବାକୁ ହିଁ ପଡିଥିଲା। ତୁମ୍ଭ ନିକଟରେ ରହିଥିବା ଜଳ ଓ ତୁମ୍ଭ ନିକଟରେ ଥିବା ରୁଟି ମୋ ନିକଟକୁ ଘେନି ଆସ। ଏଠାରେ ଆମେ କଣ ଦେଖିଥାଉ? ଆମେ କି ପ୍ରକାର ଶିକ୍ଷାକୁ ଲାଭ କରିଥାଉ?
And all his righteousness, other things will be added.
ପ୍ରଥମେ ତୁମେ ତାଙ୍କ ରାଜ୍ୟ ଓ ଧାର୍ମିକତାର ଅନ୍ୱେଷଣ କର, ଅନ୍ୟାନ୍ୟ ସକଳ ବିଷୟ ଗୁଡ଼ିକ ମଧ୍ୟ ତୁମମାନଙ୍କୁ ପ୍ରଦାନ କରାଯିବ।
Bring me a little water and a morsel of bread.
ମୋ ନିକଟକୁ ଅଳ୍ପ କିଛି ଜଳ ଏବଂ ଖଣ୍ଡିଏ ରୁଟି ଘେନି କରି ଆସ।
Then she turns in her gloom. I can hear her say, "Sir," something like this.
ତତ୍ପରେ ସେ ଆପଣାର ନିରାଶର ଅବସ୍ଥା ମଧ୍ୟରେ ପଡି ଯାଇଥାନ୍ତି, କାରଣ ତାଙ୍କୁ ଏପରି କହୁଥିବାର ମୁଁ ଶ୍ରବଣ କରିଥାଏ ଯେ ମହାଶୟ ପ୍ରାୟ ସେହି ପ୍ରକାର ଆଚରଣଟି ପରି ମୁଁ ଦେଖିଥିବା ଅନ୍ୟ ବ୍ୟକ୍ତିମାନଙ୍କ ଠାରୁ ଆପଣ କିଛିଟା ଭିନ୍ନ ଧରଣ ବ୍ୟକ୍ତି ଜଣ ସଦୃଶ୍ୟ ମୁଁ ଦେଖୁଅଛି। ଆଉ କେହି ଜଣେ ବ୍ୟକ୍ତିଙ୍କୁ ଯାହାଙ୍କୁ ଏପରି କହୁଥିବାର ମୁଁ ଶୁଣିଥାଏ, ଅର୍ଥାତ୍ ଆପଣ ଯାହାକି କହୁଅଛନ୍ତି ତଦ୍ୱାରା ଆପଣ ଏପରି ଅନୁମାନ କରାଯାଇଥାନ୍ତି ଯେପରି ଆପଣ ତହିଁ ପ୍ରତି ଅଧିକ ରୂପେ ସୁନିଶ୍ଚିତ ଅଟନ୍ତି। ତଥାପି ମୋ ନିକଟରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପଦାର୍ଥ ରହିନାହିଁ, କେବଳ ମୁଠାଏ ପରିମାଣର ଅଟା ରହିଅଛି ଆଉ ଟିକେ ତେଲ ମଧ୍ୟ ପଡି ରହିଅଛି। ମୁଁ ଏହାକୁ ପ୍ରସ୍ତୁତ କରିସାରିଅଛି ଆଉ ଏହି ଦୁଇଟି କାଠ ଗୁଡ଼ାକୁ ନେଇ ତାହାକୁ ପ୍ରସ୍ତୁତ କରିବାକୁ ଯାଉଅଛି। ଆଉ ମୁଁ ତାହାକୁ ଭୋଜନ କରିବାକୁ ଯାଉଅଛି, ମୁଁ ଓ ମୋର ପୁତ୍ରଟି ତାହାକୁ ଭୋଜନ କରିବାକୁ ଯାଉଅଛୁ ଆଉ ତାପରେ ମୃତ୍ୟୁବରଣ କରିବୁ।
What we hear there next?
ତାହା ହିଁ ମୋର ସବୁକିଛି ସମ୍ବଳ ଅଟେ।
But fetch me the little cake first.
ତତ୍ପରେ ପରବର୍ତ୍ତୀ ସମୟରେ ଆମମାନେ କଣ ଶୁଣିଥାଉ? ମାତ୍ର ତହିଁରୁ ପ୍ରଥମେ ମୋ ପାଇଁ ଗୋଟିଏ ସାନ ପିଠା ପ୍ରସ୍ତୁତ କରି ଆଣ।
God first.
ସର୍ବପ୍ରଥମ ସ୍ଥାନଟି ଈଶ୍ୱରଙ୍କର ହିଁ ଅଟେ।
No matter what anybody else says, what anything else, what any evidence.
ଅନ୍ୟ କେହି ଜଣେ ଯେ କ'ଣ କହିଥାନ୍ତି ସେଥିରେ ଭୃକ୍ଷେପ କରିବାର ଆବଶ୍ୟକତା ରହି ନାହିଁ। ଅନ୍ୟ ଯାହା କିଛି ହୋଇପାରିଥାଏ ନା କାହିଁକି ଯେକୌଣସି ଯୁକ୍ତିସଙ୍ଗତ ପ୍ରଣାଳୀ ତାହା ହୋଇଥାଉ ନା କାହିଁକି ସେଥିମଧ୍ୟ କିଛି ଯାଇ ଆସେ
ନାହିଁ।
କୃପକାର ବିଷାଦପୂର୍ଣ୍ଣ ପରିସ୍ଥିତି ପରି ତାହା ଦେଖାଦେଇଥାଏ ନା କାହିଁକି ଏହା ଯାହା କିଛି ପରିସ୍ଥିତି ଜନିତ ବେପାରଟି ହୋଇଥାଉ ନା କାହିଁକି। କିନ୍ତୁ ସର୍ବପ୍ରଥମେ ସ୍ଥାନକୁ ଈଶ୍ୱରଙ୍କୁ ହିଁ ଦିଅନ୍ତୁ, ତାଙ୍କର ବାକ୍ୟଟିକୁ ହିଁ ପ୍ରଥମ ସ୍ଥାନ ଦିଅନ୍ତୁ।
Doctor said I can't get well, but his word first.
मुझे आरोग्यता लाभ करी न परे एपरित चिकित्सक कहिथिले तथापि तांको वाक्य स्थानटी सर्वप्रथमे हेबा बांछनीय अटे।
I'm too much of a sinner, I'm a prostitute, I'm a gambler, I'm a drunkard.
मु त जने अति महान पापी अटे, मु त जने बेस्या अटे, मु त जने जुआडी अटे, मु त जने मद्यप अटे।
God's word first.
एहा सत्ते ଈଶ୍ୱରଙ୍କ ବାକ୍ୟଟି ସର୍ବପ୍ରଥମ ସ୍ଥାନ ହେବା ଉଚିତ ଅଟେ। ତୁମମାନଙ୍କ ପାପ ସବୁ ସିନ୍ଦୁରପର୍ଣ୍ଣ ପରି ହେଲେ ହେଁ ସେସବୁ ଶୁକ୍ଳବର୍ଣ୍ଣ ହେବ। ସେଇ ସବୁ ଲୋହିତ ବର୍ଣ୍ଣ ପରି ରଙ୍ଗ ହେଲେ ହେଁ ମେଷଲୋଭ ପରି ହେବ। ସର୍ବପ୍ରଥମେ ଈଶ୍ୱର ହିଁ ଅଟନ୍ତି। ମାତ୍ର ଯାଅ ତହିଁରୁ ପ୍ରଥମେ ମୋ ପାଇଁ ଗୋଟିଏ ସାନ ପିଠା ପ୍ରସ୍ତୁତ କରି ମୋ କତିକୁ ଆଣ। ତୁମ୍ଭ ନିକଟରେ ତୁମ୍ଭର ହୋଇ ଯାହା କିଛି ରହିଅଛି ସେହି ସବୁକୁ ମୋ ନିକଟକୁ ଘେନି ଆସ। ତାଙ୍କରି ହସ୍ତରେ ସବୁକିଛି ବିଷୟକୁ ପ୍ରଦାନ କରିବା ନିମନ୍ତେ ଆପଣମାନେ ଇଚ୍ଛୁକ ଅଟନ୍ତି କି? ମୋର ଜୀବନଟି ମୁଁ ଯାହା କିଛି ହୋଇଥାଏ ନା କାହିଁକି ସେସବୁ କିଛି ତାଙ୍କରି ଦେୟ ଅଟେ। ମୁଁ ତ 50 ବର୍ଷ ବୟସ୍କ ଅଟେ।
ହେ
ୱିଲିୟମ ବ୍ରାନହାମ, ତୁମେ ଇଚ୍ଛା କରୁଛ କି ମୋ ନିକଟରେ ତୁମର ସବୁକିଛି ବିଷୟକୁ ସମର୍ପଣ କରିଦେବାକୁ ଇଚ୍ଛା କର କି?
ହେ
ସାନ ପିଲାପିଲି ଗଣ, ତୁମମାନ ଜୀବନକୁ ମୋ ହସ୍ତରେ ସମର୍ପଣ କରିଦେବାକୁ ଇଚ୍ଛୁକ ଅଟ କି?
Can you do it, sick people? Can you trust me?
ତୁମମାନେ ଇଚ୍ଛା କରୁଛ କି? ତୁମମାନେ ଏହାକୁ ସମ୍ପନ୍ନ କରିବ କି? ପୀଡିତ ବ୍ୟକ୍ତିଗଣ, ତୁମମାନେ ମୋତେ ବିଶ୍ୱାସ କରିପାର କି?
Put me first.
ସର୍ବପ୍ରଥମେ ମୋତେ ହିଁ ସ୍ୱୀକାର କର।
Bring a morsel of bread in your hand and fetch me a little water.
ବିନୟ କରୁଅଛି, ଗୋଟିଏ ପାତ୍ରରେ କିଛି ଜଳ ଓ ହାତରେ ଖଣ୍ଡେ ରୁଟି ମୋ ପାଇଁ ଆଣ।
She looked at him. There was something told her that man knew what he was talking about.
ସେହି ବିଧବା ମହିଳାଟି ତାଙ୍କ ଆଡ଼କୁ ଏକ ଲୟରେ ଚାହିଁକି ଦେଖିଥିଲେ। ତାଙ୍କ ହୃଦୟ ମଧ୍ୟରେ କୌଣସି ଏକ ବିଶେଷ ପ୍ରକାର ଶକ୍ତି ତାଙ୍କୁ ପ୍ରକାଶ କରି କହିଥିଲେ ଯେ ସେ ବ୍ୟକ୍ତି ଜଣକ ଯାହା କିଛି କହନ୍ତି ନା କାହିଁକି ତାହାକୁ ସେ ବୁଝିଥିଲେ।
God knows his own.
ଈଶ୍ୱର ଆପଣଙ୍କ ନିଜସ୍ୱ ବ୍ୟକ୍ତିଗଣକୁ ଜାଣନ୍ତି।
Sheep, my sheep know my voice.
ମେଷ ଗୁଡାକ ମୋ ମେଷ ସବୁ ମୋର ସ୍ୱର ଶୁଣନ୍ତି। ଏହା ହିଁ ଶାସ୍ତ୍ରୀୟ ବାଣୀଟି ଅଟେ ଅଥବା ନୁହେଁ ତାହାକୁ ସେମାନେ ବୁଝନ୍ତି। ଏହା ଯେ ସତ୍ୟ ଅବା ମିଥ୍ୟା ଅଟେ ତାହାକୁ ସେମାନେ ବୁଝନ୍ତି। ସେ ଆଜ୍ଞାକାରିତାର ସହିତ ଫେରି ଯାଇଥାନ୍ତି। ତାହା ହିଁ ଯାହାକି ଆପଣମାନଙ୍କୁ ମଧ୍ୟ କରିବାକୁ ହିଁ ଅଛି।
And when she turned to obey what the prophet said to, then come the thunder from heaven. And every man looks to hear.
ଆଉ ଭାବତ ଜଣକ ଯାହା କିଛି କାର୍ଯ୍ୟ କହିବାକୁ କହିଥାନ୍ତି ତାହାକୁ ସେ ଯେତେବେଳେ ଆଜ୍ଞାକାରିତା ସହିତ କହିବାକୁ ମନସ୍ଥ କରିଥିଲେ, ତତ୍ପରେ ସ୍ୱର୍ଗରୁ ଏକ ମେଘଗର୍ଜନ ଧ୍ୱନି ଆଗତ ହୋଇଥିଲା ଯାହାକୁ ପ୍ରାୟତଃ ପ୍ରତ୍ୟେକ ବ୍ୟକ୍ତି ଶ୍ରବଣ କରିବା ନିମନ୍ତେ ଅପେକ୍ଷା କରି ରହିଥିଲେ।
For there cometh thunder out of the voice of the prophet. Every sinner and every sick person longs to hear.
କାରଣ ଭାବବାଦୀଙ୍କ ମୁଖରୁ ମେଘଗର୍ଜନ ସଦୃଶ ଏକ ରବ ନିର୍ଗତ ହୋଇଥାଏ ଯାହାକୁ ପ୍ରତ୍ୟେକ ପାପୀଗଣ ଏହା ପ୍ରତ୍ୟେକ ପୀଡିତ ବ୍ୟକ୍ତିଗଣ ଶ୍ରବଣ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଥାନ୍ତି। ପ୍ରଭୁ ସଦା ପ୍ରଭୁ ଏହି କଥା କହନ୍ତି, ଆମେମାନେ ତାହାକୁ ଶ୍ରବଣ କରିବା ନିମନ୍ତେ କି ପ୍ରକାର ଆଗ୍ରହଟିକୁ ପ୍ରକାଶ କରିଥାଉ।
How that people set my driveway and say,
ସେହି ଭାବ ଜଣକ ମୋର ଜୀବନର ଚଲାପଥରେ କିପରି ଭାବରେ ବସି ରହିଥାନ୍ତି ଆଉ କହିଥାନ୍ତି,
come to this door, my daughters and such, my baby, my soul, just say the word.
ଏହି ଦ୍ୱାରଟି ନିକଟକୁ ଚାଲି ଆସ, ମୋର କନ୍ୟାଟି ତପରି ଅଟେ, ମୋର ଶିଶୁ ସନ୍ତାନଟି, ମୋର ଅମୁକ ଅମୁକ ବ୍ୟକ୍ତି ଜଣକ ତପରି ଅଟନ୍ତି, ତଥାପି କେବଳ ବାକ୍ୟକୁ ହିଁ ପ୍ରକାଶ କରନ୍ତୁ। ଆପଣଙ୍କ ମୁଖରେ ଏହାକୁ ଦାନ ନ କରାଯିବା ପର୍ଯ୍ୟନ୍ତ ଆପଣ କିପରି ଭାବେ ଏହାକୁ ପ୍ରକାଶ କରିପାରନ୍ତି? ତେବେ ତ ଆପଣ ନିଜର ଏହାକୁ କହୁଅଛନ୍ତି। ତଥାପି ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେହି ନିର୍ଦ୍ଦେଶକୁ ଶ୍ରବଣ କରିବା ନିମନ୍ତେ ସେମାନେ ଆଗ୍ରହ ପ୍ରକାଶ କରିଥାନ୍ତି। ସେଠାରେ ତାହା ତ ବାଡ଼ାବନ୍ଦୀର ଅପରପାର୍ଶ୍ୱରୁ ଶୁଣିବାକୁ ମିଳିଥିଲା, ଯେହେତୁ ସେ ଆଜ୍ଞା ପାଳନ କରୁଥିଲେ ଆଉ ଅନ୍ଧକାରଟି ଅପସରିତ ହୋଇଯାଇଥିଲା।
Barrel will not go empty though the cruse run dry until the day that the Lord God sends rain on the earth.
Prabhu sada prabhu ehi kotha kahanti je moida kolaso shunya ho nahi kiwa patra ra toyare abhav ho nahi sei din porjonto jeu din porjonto prabhu parameshwara prithvi prishtha ku punasya brushti jo prayog kari nahanti।
Oh what a consolation।
Oh kipari habare kipari santanadayaka vakya ti taha ate।
She made the cake, she gave it to the prophet.
Se pithatie prastut karthile se bhabadinu taha pradan karthile।
She went back and made some for her son and herself and they eat and drink with plenty upon the earth।
Se pheri jaithile o apana nimante eva apana putra nimante madhya pishtak prastut karthile aus samane jagatre thai prachura parimane taha ko bhojan karthile।
Where did it come from? How did it get there?
ତାହା କେଉଁ ସ୍ଥାନରୁ ଆଗତ ହୋଇଥିଲା? ତାହା କିପରି ଭାବରେ ସେ ସ୍ଥାନକୁ ଆସିଥିଲା?
Scientifically tell me where that meal come from।
ବୈଜ୍ଞାନିକ ବିଚାରଧାରା ଅନୁସାରେ ମୋତେ କହନ୍ତୁ ଯେ କେଉଁ ସ୍ଥାନରୁ ସେହି ଭୋଜ୍ୟ ପଦାର୍ଥଟି ଆସିଥିଲା?
Where did that all come from?
ସେହି ତୈଳ କେଉଁ ସ୍ଥାନରୁ ଆସିଥିଲା?
How did it get in that cruse?
ସେହି ପାତ୍ର ଗୁଡ଼ିକରେ ତାହା କିପରି ଭାବରେ ଉତ୍ପନ୍ନ ହୋଇପାରିଥିଲା? ସେ ତ ସେହି ତୈଳ ପାତ୍ରକୁ ପ୍ରତିଦିନ ସକାଳେ ଖାଲି କରି ପକାଉଥିଲେ, ସେ ତ ପ୍ରତିଦିନ ପ୍ରାତଃ କାଳରେ ମଇଦା ପାତ୍ରଟିକୁ ମଧ୍ୟ ଖାଲି କରି ପକାଉଥିଲେ, ଆଉ ସେଗୁଡ଼ିକ ତ ଶୂନ୍ୟ ପାତ୍ର ହୋଇଯାଉଥିଲା। ତଥାପି ଅଧିକ କିଛି ଆଣିବାକୁ ସେ ତ ପାତ୍ରଗୁଡ଼ିକ ନିକଟକୁ ଯାଉଥିଲେ, ସେଥିରେ ତା ପୂର୍ଣ୍ଣ ଅବସ୍ଥାରେ ମିଳୁଥିଲା। ତାହା କେଉଁଠାରୁ ଆସୁଥିଲା?
Take God at his word. Be certain of God. He's the creator.
ଈଶ୍ୱରଙ୍କୁ ଏବଂ ତାଙ୍କର ବାକ୍ୟକୁ ଗ୍ରହଣ କରନ୍ତୁ, ଈଶ୍ୱରଙ୍କ ବିଷୟରେ ନିଶ୍ଚିତ ହୋଇ ରହିଥାନ୍ତୁ, ସେ ତ ସୃଷ୍ଟିକର୍ତ୍ତା ଅଟନ୍ତି।
You might have lost your health. You might have lost your fellowship.
ଆପଣ ନିଜର ସ୍ୱାସ୍ଥ୍ୟକୁ ସମ୍ଭବତଃ ହରାଇ ଦେଇଅଛନ୍ତି, ସମ୍ଭବତଃ ଆପଣ ନିଜର ସୌଭାଗ୍ୟକୁ ମଧ୍ୟ ହରାଇ ବସିଅଛନ୍ତି।
Take him at his word. Be certain that he's God.
ତଥାପି ତାଙ୍କର ବାକ୍ୟ ଅନୁସାରେ ତାଙ୍କୁ ଗ୍ରହଣ କରନ୍ତୁ, ସେ ଯେ ଈଶ୍ୱରଟନ୍ତି ଏଥିରେ ନିଶ୍ଚିତ ହୋଇଯାଆନ୍ତୁ।
The gloomy times is looking out. May not look so gloomy if you'll just take his word and be certain that he's God.
ସେ ଯେ ଈଶ୍ୱରଟନ୍ତି ଏଥିରେ ଆପଣ ଯଦି ନିଶ୍ଚିତ ହୋଇ ରହିଥାନ୍ତି ଆଉ ତାଙ୍କର ବାକ୍ୟଟିକୁ ହିଁ ଆପଣ ଯଦି କେବଳ ଗ୍ରହଣ କରିନେବେ, ତେବେ ଏଇ ବର୍ତ୍ତମାନ ସମୟରେ ଦେଖାଦେଇଥିବା ବିଷାଦ ପରିସ୍ଥିତି ସେତେ ଅଧିକ ରୂପେ ବିଷାଦପୂର୍ଣ୍ଣ ଅବସ୍ଥାକୁ ଆଉ ଆସିବ ନାହିଁ, ଯେପରିକି ଆପଣ ଦେଖିବାକୁ ପାଇଥାନ୍ତି।
In Germany, once I saw a picture, and it always stuck with me.
ଏକଦା ଜର୍ମାନ ଦେଶରେ ମୁଁ ଏକ ଚିତ୍ରକୁ ଦେଖିଥିଲି ଆଉ ତାହା ତ ସର୍ବଦା ମୋର ବିବେକର ସହିତ ବାନ୍ଧି ହୋଇ ରହିଯାଇଥିଲା।
A German painter has painted a picture that's called the cloud land.
କେହି ଜଣେ ଜର୍ମାନ ଦେଶ ଚିତ୍ରକାରକ ତାହାକୁ ତୁଳିରେ ରଙ୍ଗ ଭରି ପ୍ରସ୍ତୁତ କରିଥିଲେ। ଏପରି ଏକ ଚଳଚ୍ଚିତ୍ର ତାହା ଥିଲା ଯାହାକୁ ତାହାକୁ ମେଘାଚ୍ଛନ୍ନର ଦେଶ ବୋଲି ନାମିତ କରାଯାଇଥିଲା। ଆଉ କିଛି ଦୂର ଠିଆ ହୋଇ ଆପଣ ସେହି ଚିତ୍ରଟି ଆଡ଼କୁ ଯଦି ଲକ୍ଷ୍ୟ କରନ୍ତି, ତେବେ ଆପଣ କଦାପି ଦେଖିଥିବା ଏକ ଭୟାନକ ଅନ୍ଧକାରପୂର୍ଣ୍ଣ ସ୍ଥାନଟିର ସଦୃଶ ତାହାକୁ ଦେଖିପାରିବେ।
Just clouds matted together when you're looking at it from a long distance.
କିଛି ଦୂରରେ ଥାଇ ଆପଣ ଯେତେବେଳେ ତାହାକୁ ଧ୍ୟାନରେ ଦେଖିଥାନ୍ତି, ସେତେବେଳେ ମେଘର ବାଦଲ ଗୁଡ଼ିକ ହିଁ ତାହାକୁ ଯେ ଆଚ୍ଛନ୍ନ କରି ରହିଅଛି, ଏପରି ଏକ ଦୃଶ୍ୟକୁ ଆପଣ ସେତେବେଳେ ଦେଖିପାରିବେ।
But when you get real close to it, it changes.
ତଥାପି ଆପଣ ତା ଅତି ନିକଟରେ ଯେତେ ଚାଲି ଯାଇଥାନ୍ତି, ସେତେବେଳେ ତାହା ପରିବର୍ତ୍ତନ ହୋଇଯାଇଥାଏ।
It's angels' wings beating together, singing hallelujahs to the Lord.
ତା ତ ସ୍ୱର୍ଗଦୂତ ମାନଙ୍କର ପକ୍ଷ ଗୁଡ଼ିକ ପରସ୍ପର ସହିତ ମିଳିତ ହୋଇ ଉଡ୍ଡୟନ କରୁଥିବା ଦୃଶ୍ୟର ନ୍ୟାୟ ଦେଖିବାକୁ ମିଳିଥାଏ। ପ୍ରଭୁଙ୍କ ଉଦ୍ଦେଶ୍ୟରେ ହାଲିଲୁୟାର ସଙ୍ଗୀତକୁ ଗାନ କରୁଥିବାର ଲକ୍ଷ୍ୟ କରାଯାଇଥାଏ।
So that's what gloom is sometimes.
ତେଣୁକରି ତାହା ହିଁ ଯାହାକି ସମୟ ସମୟରେ ଅନ୍ଧକାରର ଆଭାସ ପରି ଲକ୍ଷ୍ୟ କରାଯାଇଥାଏ।
If you look at it long distance, it looks gloomy and dark.
ତେଣୁକରି ତାହା ହିଁ ଯାହାକି ସମୟ ସମୟରେ ଅନ୍ଧକାରର ଆଭାସ ପରି ଲକ୍ଷ୍ୟ କରାଯାଇଥାଏ।
But take God at His word and be certain that He's God.
ତଥାପି ଈଶ୍ୱରଙ୍କୁ ତାଙ୍କର ବାକ୍ୟ ଅନୁସାରେ ଗ୍ରହଣ କରି ରହିଥାନ୍ତୁ, ଆଉ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ନିଶ୍ଚିତ ହୋଇ ରହିଥାନ୍ତୁ।
And move up close to it, you find out it's just angels' wings beating together.
ଏବଂ ତାହାର ଅତି ନିକଟରେ ଥାଇ ଚଳପ୍ରଚଳ କରନ୍ତୁ, ଆଉ ସ୍ୱର୍ଗଦୂତମାନଙ୍କ ପକ୍ଷ ଗୁଡ଼ିକ ଯେ ଏକତ୍ରିତ ହୋଇ ଗୁଞ୍ଜନ ସୃଷ୍ଟି କରିଅଛନ୍ତି, ତାହାକୁ ଆପଣ ଲକ୍ଷ୍ୟ କରିବେ।
She was somewhat like Abraham was, called on to give everything she had, laid on the altar of sacrifice.
ଅବ୍ରାହମ ଯେପରି ବିଶ୍ୱାସ ଥିଲେ, କେତେକାଂଶରେ ସେ ମଧ୍ୟ ପ୍ରାୟତଃ ସେପରି ସ୍ୱଭାବ ବିଶିଷ୍ଟା ନାରୀ ଥିଲେ। ଯାହା କିଛି ତାଙ୍କର ନିଜର ହୋଇ ରହିଥିଲା ସେ ସବୁକୁ ପ୍ରଦାନ କରିବା ନିମନ୍ତେ ତାଙ୍କୁ କୁହାଯାଇଥିଲା। ବଳିଦାନର ବେଦୀ ପରେ ସବୁକିଛି ବିଷୟକୁ ସେ ଅର୍ପଣ କରିଥିଲେ।
Maybe you're called like that this morning.
ହୋଇପାରେ ଆଜିର ପ୍ରାତଃକାଳରେ ଆପଣ ସେହିପରି ସ୍ୱଭାବ ବିଶିଷ୍ଟ ହୋଇ ଆହୁତ ହୋଇପାରିଥାନ୍ତି।
Give up your ways, give up your unbelief, give up everything you've got.
ଆପଣଙ୍କର ପାଚିରେ ଥିବା ପନ୍ଥାକୁ ପରିତ୍ୟାଗ କରିଦିଅନ୍ତୁ, ଆପଣଙ୍କର ଅବିଶ୍ୱାସକୁ ପରିତ୍ୟାଗ କରି ପକାନ୍ତୁ। ଆପଣ ଯାହା କିଛି ବିଷୟକୁ ଲାଭ କରିଅଛନ୍ତି ନା କାହିଁକି ସେ ସବୁକୁ ପରିତ୍ୟାଗ କରି ପକାନ୍ତୁ।
And then take the oil and the word and mix it together and put it on the altar of self-sacrifice.
ଆଉ ତତ୍ପରେ ତୈଳକୁ ଏବଂ ବାକ୍ୟକୁ ଗ୍ରହଣ କରନ୍ତୁ ଏବଂ ଉଭୟକୁ ମିଶାଇ ଦିଅନ୍ତୁ ଏବଂ ବଳିଦାନର ଏକ ବେଦୀ ଉପରେ ଏଗୁଡ଼ିକୁ ଅର୍ପଣ କରିଦିଅନ୍ତୁ।
You'll find out it'll call God on the scene is certain I'm standing in this pulpit.
ତେବେ ଦୃଶ୍ୟପଟର ଉପରେ ଏହା ଯେ ଈଶ୍ୱରକୁ ନିମନ୍ତ୍ରଣ କରି ଘେନି ଆସିବ ଏପରି ବିଷୟକୁ ଆପଣମାନେ ସେହି ସମୟରେ ଦେଖିପାରିବେ। ସେତିକି ନିଶ୍ଚୟତା ସହିତ ଏହାକୁ କାର୍ଯ୍ୟକାରୀ କରିବାକୁ ଈଶ୍ୱର ଉପସ୍ଥାପନ କରିବେ ଯେତେ ନିଶ୍ଚିତ ରୂପେ ମୁଁ ଏହା ଏହି ମଞ୍ଚଟି ଉପରେ ଦଣ୍ଡମାନ ହୋଇଅଛି। ଆମେମାନେ ଯେତେବେଳେ ପ୍ରାର୍ଥନା କରିଥାଉ ସେତେବେଳେ ଏହା ଉପରେ ବିଚାର କରନ୍ତୁ। ଆଜି ଆପଣ କୌଣସି ଆବଶ୍ୟକତା ରହିଅଛି କି?
Have you a need greater than you're physically able to obtain?
ଶାରୀରିକ ରୂପେ ଲାଭ କରିବାକୁ ସକ୍ଷମ ହେବାଠାରୁ ବଳି ସେପରି କିଛି ଆବଶ୍ୟକୀୟ ବିଷୟମାନ ଆପଣଙ୍କର ପ୍ରୟୋଜନ ରହିଅଛି କି?
Is the money so low that you can't pay your rent?
ଉପାର୍ଜନଟି ଏତେ ସୀମିତ ଅଟେ କି ଯେ ଯଦ୍ୱାରା ଆପଣ ଭଡ଼ାଟିକୁ ମଧ୍ୟ ଦେଇପାରିନଥାନ୍ତି?
Is the children wanting new shoes and you ain't got the money to buy them?
ସନ୍ତାନଗଣ ନୂତନ ଜୋତା ଆବଶ୍ୟକ କରିଥାନ୍ତି, ଆଉ କ୍ରୟ କରିବା ନିମନ୍ତେ ଆପଣଙ୍କ ଗୋଟେ ପଇସା ରହିନଥାଏ କି?
Is the barrel lift at your house and the crew's about run dry?
ଆପଣଙ୍କ ଗୃହ ମଧ୍ୟରେ ରହିଥିବା କଳସଟି ଖାଲି ଅଟେ କି? ଆଉ ତୈଳ ପାତ୍ରଟି ପ୍ରାୟ ଶେଷ ହେବାକୁ ଯାଉଅଛି କି? ଆପଣଙ୍କ ସଂଗ୍ରହ ନିମନ୍ତେ ଆପଣ ଖାଦ୍ୟ ପଦାର୍ଥ କ୍ରୟ କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ, ଆଉ ସେହି ସ୍ଥଳରେ କିଛି ଭ୍ରାନ୍ତିର ବିଷୟ ରହିଯାଇଅଛି କି?
Remember, he made a promise.
ତଥାପି ସେ ଯେ ପ୍ରତିଜ୍ଞା କରିଥିଲେ ଏହାକୁ ସ୍ମରଣରେ ରଖିଥାନ୍ତୁ।
Are you sick and the doctor says that you need an operation and you haven't got the money to do it?
ଆପଣ କି ପୀଡ଼ିତ ଅଟନ୍ତି, ଆଉ ଆପଣଙ୍କର ଅସ୍ତ୍ରୋପଚାର ଆବଶ୍ୟକତା ରହିଅଛି? ଚିକିତ୍ସକ ଏପରି କହିଥାନ୍ତି କି? ତାହାକୁ ସମ୍ପନ୍ନ କରିବା ନିମନ୍ତେ ଆପଣ ନିକଟରେ ଅର୍ଥ ରହିନାହିଁ କି?
You have need.
ଆପଣଙ୍କ କିଛି ଆବଶ୍ୟକ ରହିଅଛି?
Are you a sinner?
ଆପଣ ଜଣେ ପାପୀ ଅଟନ୍ତି କି?
Is your need great knowing if God should call today you'd be lost?
ଆପଣଙ୍କର ଆବଶ୍ୟକଟି ଖୁବ୍ ଅତ୍ୟଧିକ ପରିମାଣର ଅଟେ କି? ଏପରି ଜାଣିଥିବା ସତ୍ତ୍ୱେ ଯେ ଆଜି ଯଦି ଈଶ୍ୱର ଆପଣଙ୍କୁ ଆହ୍ୱାନ କରନ୍ତି ତେବେ ଆପଣ ତ ହଜିଯିବେ। ଈଶ୍ୱରଙ୍କ ସନ୍ନିକଟରୁ ପଳାୟନ କରୁଥିବା ଦ୍ୱାରା ଆପଣ ଜଣେ ଧର୍ମଧରୀ ଅଟନ୍ତି କି? ଆଉ ଆପଣ କୌଣସି ଏକ ମଣ୍ଡଳୀ ସହିତ ସଂଶ୍ଲିଷ୍ଟ ଅଟନ୍ତି ବୋଲି ଜାଣିଥାନ୍ତି, ତଥାପି ଆପଣ ଯେ ଯଥୋଚିତ ଆଚରଣ ବିଶିଷ୍ଟ ନୁହନ୍ତି ଏହାକୁ ତ ଆପଣ ଜାଣିଥାନ୍ତି। ବାକ୍ୟାନୁସାରେ ଆପଣଙ୍କର ନିଜସ୍ୱ ବିବେକଟି ଏପରି କହିଥାଏ କି ଯେ ଆପଣ ନିଶ୍ଚିତ ରୂପେ ବାକ୍ୟ ପ୍ରତି ଉଚିତ ଆଚରଣ ବିଶିଷ୍ଟ ନୁହନ୍ତି ଏବଂ ଆପଣଙ୍କର ଆବଶ୍ୟକ ରହିଅଛି। ଏହି ବାକ୍ୟ ଗୁଡ଼ିକୁ କଣ୍ଟାବୁଦା ଗୁଡ଼ିକ ମଧ୍ୟରେ କିମ୍ବା ପଥରିଆ ଜମିଟ ଉପରେ କିମ୍ବା ପ୍ରସ୍ତ ହୃଦୟ ଗୁଡ଼ିକ ମଧ୍ୟରେ ପତିତ ହେବାକୁ ଦିଅନ୍ତୁ
ନାହିଁ।
ମାତ୍ର ଏହାକୁ ତ ଉତ୍ତମ ଓ ଉର୍ବର ଭୂମି ଉପରେ ପତିତ ହେବାକୁ ସୁଯୋଗ ଦିଅନ୍ତୁ। ଆପଣ ଯଦି ପୀଡିତ ଥାନ୍ତି ଆଉ ଆପଣ ଯେ ଆରୋଗ୍ୟତା ଲାଭ କରି ନ ପାରନ୍ତି ଏପରି ଚିକିତ୍ସା ଯଦି କହିଥାନ୍ତି, ଆଉ ଆପଣଙ୍କ ସମ୍ପୂର୍ଣ୍ଣ ଜୀବନ କାଳରେ ଆପଣ ଯେ ଈଶ୍ୱରଙ୍କର ସେବାଟିକୁ କରିବେ ଏପରି ଏକ ପ୍ରତିଜ୍ଞାକୁ ଆପଣ ଯଦି ତାଙ୍କରି ନିକଟରେ ପ୍ରତିଜ୍ଞା କରି କହିଥାନ୍ତି, ଆଉ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ଯଦି ନିଶ୍ଚିତ ଅଟନ୍ତି ତେବେ ତାଙ୍କର ପ୍ରୟୋଜନୀୟ ଆବଶ୍ୟକତା ଗୁଡ଼ିକୁ ସଫଳ କରନ୍ତୁ।
If you have a need, will you first do as much as to raise your hand to God that you have a need of something?
ଆପଣଙ୍କର କୌଣସି ଆବଶ୍ୟକତା ଯଦି ରହିଥାଏ ତେବେ ଆପଣଙ୍କର କୌଣସି ଏକ ବିଶେଷ ପ୍ରକାରର ଆବଶ୍ୟକତା ଯଦି ରହିଅଛି ସର୍ବପ୍ରଥମେ ତାହାକୁ ପ୍ରକାଶ କରି ପ୍ରଦର୍ଶନ କରିବା ଅଭିପ୍ରାୟରେ ଈଶ୍ୱରଙ୍କ ନିକଟରେ ହସ୍ତ ଉତ୍ତୋଳନ କରି ନିଜର ଆବଶ୍ୟକତାକୁ ପ୍ରକାଶ କରିଥିଲେ କି?
God bless you. Let us pray.
ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା।
ଓ ଲର୍ଡ, ଜଷ୍ଟ ଆଜ୍ ସର୍ଟେନ୍ ଆଜ୍ ଆଇ ଆମ୍ ଇନ୍ ଦିସ୍ ପୁଲପିଟ୍ ଦିସ୍ ମର୍ଣ୍ଣିଂ,
ହେ ପ୍ରଭୁ, ଆଜିର ଏହି ପ୍ରାତଃକାଳରେ ଯେତେ ନିଶ୍ଚିତ ରୂପେ ମୁଁ ଏହି ମଞ୍ଚଟି ଉପରେ ଠିଆ ହୋଇଅଛି ବୋଲି ମୁଁ ସୁନିଶ୍ଚିତ ଅଟେ।
ଆଇ ନୋ ଦ୍ୟାଟ୍ ଦେୟାର୍ କୁଡ୍ ନଟ୍ ବି ୱାନ୍ ଅଫ୍ ଦୋଜ୍ ହ୍ୟାଣ୍ଡସ୍ ଗୋ ଅପ୍ ୱିଦାଉଟ୍ ୟୁ ନୋଇଙ୍ଗ ଇଟ୍। For thou art God.
ସେତିକିଟି ନିଶ୍ଚିତ ରୂପେ ମୁଁ ଏହା ଜାଣିଥାଏ ଯେ ଆପଣ ଜାଣିନଥିବା ସେପରି କୌଣସି ଗୋଟିଏ ମାତ୍ର ହସ୍ତ ଯେ ଏଠାରେ ଉପରକୁ ଉଠିପାରେ ନାହିଁ ଏପରି ମୁଁ ଭରସା କରିଥାଏ, ଯେହେତୁ ଆପଣ ତ ଈଶ୍ୱର ଅଟନ୍ତି।
You said is not so many sparrows sold for two farthings?
ଆପଣ ତ କହିଥିଲେ ଯେ ଦୁଇଟି ଘର ଚଟିଆ କଣ ଗୋଟିଏ ପଇସାରେ ବିକା ଯାଆନ୍ତି ନାହିଁ।
How much more are you than a sparrow?
ତେବେ ତୁମ୍ଭେମାନେ ଅନେକ ଘର ଚଟିଆ ଗୁଡ଼ିକ ଠାରୁ କେତେ ଅଧିକ ଶ୍ରେଷ୍ଠ ନୁହଁ?
How much more did you see the hands of those mortal beings in which your son Jesus died for?
ଯେଉଁମାନଙ୍କ ନିମନ୍ତେ ଆପଣଙ୍କର ପୁତ୍ର ଯୀଶୁଖ୍ରୀଷ୍ଟ ମୃତ୍ୟୁବରଣ କରିଥିଲେ ସେପରି ମରଣଶୀଳ ମନୁଷ୍ୟମାନଙ୍କ ହସ୍ତଟିକୁ ଉପରକୁ ଉତ୍ତୋଳିତ ହୋଇ ରହିଥିବାର ଆପଣ ଲକ୍ଷ୍ୟ କରି ନଥିଲେ କି?
How more did you see their hands than you would a sparrow if it fell this morning?
ଆଜିର ଏହି ପ୍ରାତଃକାଳରେ ଘର ଚଟିଆ ଗୋଟିଏ ଯଦି ତଳକୁ ଖସି ପଡେ ତେ ତାହା ବିଷୟରେ ଆପଣ ସେତିକିଟା ଚିନ୍ତିତ ହେବେ ନାହିଁ, ତହିଁରୁ ମଧ୍ୟ ଆହୁରି ଅଧିକ କେତେ ଚିନ୍ତିତ ଆପଣ ଏହି ହସ୍ତଗୁଡ଼ିକ ଉପରକୁ ଉଠିଥିବା କାରଣରୁ ଏମାନଙ୍କ ମଧ୍ୟ ଚିନ୍ତିତ ଥାନ୍ତି।
A dozen sparrows wouldn't sell for a penny this morning because no one wants them. It would be the trouble of burying them.
Muto dharana koiba nimonte ajra ei pratakare ek darjana sankhya bisishta ghara chatiya gudika madhya gotie paisara binimayare mulya bikya hoina thibe jedu kehi jane hele byakti madhya seguliku avashyaka karina thanti semananko jatna nebar madhya samasya gudika dekha dai pare।
But you know every one of them. You know every feather that's in their body.
ତଥାପି ଏମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣଙ୍କୁ ତ ଆପଣ ଚିହ୍ନିଥାନ୍ତି, ସେମାନଙ୍କ ମଧ୍ୟରେ ରହିଥିବା ପ୍ରତ୍ୟେକ ପରଗୁଡ଼ିକୁ ମଧ୍ୟ ଆପଣ ଜାଣିଥାନ୍ତି।
You know every hair that's on our head.
ସେମାନଙ୍କର ମସ୍ତକରେ ରହିଥିବା প্রতিটি কেশ গুড় মধ্যে আপনার জাঁ থাকে
হে
প্রভু প্রার্থনার উত্তর প্রদান করন্তু
Let them be certain this morning that you are God and it's your spirit.
আপন যে ঈশ্বর অটন্তি এ বিষয়ে নিশ্চিত গ্যারান্টি সেমানকু লাভ করিবাকু দিয়ন্তু তথা এহা যে আপনকর আত্মা অটন্তি সেপরি বুঝিবাকু দিয়ন্তু
May the dullness and glamour of this modern day religion drop away from them.
এই আধুনিক যুগর ধর্ম মধ্যে যেপরি উদাসীনতা ভাব রহিছি এবং দৃষ্টি সম্মোহনার ভাব গুড়িক রহিছি সেগুলি সেমান মধ্যে যেপর অপসারিত হয়ে যাই পারে এপরি কৌথার আচরণটি যে মু সেই নির্দিষ্ট মন্ডলীর সদস্য জনক অটে এ যেপর দূরীভূত হয়ে যাই পারে হে প্রভু সেপরি বিচারধারাটি সেমান মস্তিষ্ক গুড়ি মধ্যে এই সময় যেপর দূরীভূত হয়ে যাই পারে
In this one moment, may they catch a glimpse of eternal life.
এপরি এক নির্দিষ্ট সময়ের অবসরে সেমানে অনন্ত জীবনের জ্যোতিকে যেপরি লাভ করি পারন্তি.
And then they'll seek and hunger for it, to know what God is.
আও এহার নিমন্তে সেমানে তৎপরে যাই খোঁজ করি পারন্তি এবং এথিপাই ক্ষুধার্ত মধ্য হই পারন্তি আও ঈশ্বর যে কিপরি অটন্তি তাকে বুঝি পারন্তি.
And they're certain that he is, he keeps his word.
আর সে যে আপনার বাক্যকে রক্ষা করিথান্তি এ বিষয়ে সেমানে যেপরি সুনিশ্চিত হয়ে যাই পারন্তি
To the sinner may they repent quickly make ready for baptism in the name of Jesus Christ
পাপী জনক উদ্দেশ্যে সেমানে যথাশীঘ্র যেপরি অনুতাপ করি পারন্তি আর যীশু খ্রিস্টঙ্কর নামে বাপ্তিস্ম গ্রহণ করা নিমন্তে যেপরি প্রস্তুত হয়ে যাই পারন্তি
And you promised you'd give him the Holy Ghost
আর আপন যে সেমানকে পবিত্রাত্মক বরদান প্রদান করিবে এহাকু তো আপন স্বয়ং প্রতিজ্ঞা করিছিলেন
ইউ সেড ইট লর্ড ইউ কিপ ইওর প্রমিস
আর হে প্রভু আপন তো এহাকু প্রতিজ্ঞা করিছিলে আর আপন নিজর প্রতিজ্ঞাটিকু রক্ষা করিছান্তি
দেয়ার ইজ আ ব্যাকস্লাইডার দ্যাটস সার্টেন দ্যাট ইউ আর গড এন্ড দে ওয়ান্ডারড অ্যাওয়ে মে দে কাম টুডে
আপন যে নিশ্চিত রূপে ঈশ্বর অটন্তি এ বিষয়ে জনে ধর্ম ত্যাগী ব্যক্তি বুঝি যাই ব্যক্তিটি মধ্যে নিশ্চিত অটে আর সেমানে তো দূরক চালি যাই হজি যাই তথাপি আজি সেমানে যেপরি ফেরি আসি পারন্তি
Because you said, though your sins be as scarlet, they shall be white like snow. Red like crimson, they'll be white like wool.
যেহেতু আপন কহিলে যে তুম্ভমানঙ্কর পাপ সবু সিন্দ্রপর্ণ পরি হেলে হে হিমপরি শুক্রবর্ণ হেব সেগুলি লোহিত বর্ণ পরি রঙ্গ হলে হে মেষ লোম পরি হব
আৰু
সেঠাৰে উপস্থিত ৰহি ব্যক্তিগণ মধ্যে যদি বা কেহি পীড়িত থাকে তে আপোন যে ঈশ্বৰ অটন্তি এয়াকু সেমান যেপৰি হৃদয়ংগম কৰি পাৰন্তি
ইউ কিপ ইয়োৰ ৱৰ্ড ইউ মাষ্ট কিপ ইয়োৰ ৱৰ্ড
আপোন নিজৰ কথিত বাক্যকু ৰক্ষা কৰি পাৰন্তি আপোনক নিজৰ বাক্যকু অৱশ্যে রক্ষা করিবা কহি আছি
As they lay their self with their oil, the spirit that's in them that's confessing they believe.
আও আপনার তৈল সহিত সেমানে আপনামানকু নিজের স্বরূপ যেতেবেলে সমর্পিত করি থান্তি সেই আত্মাটি যাহা কি সেমান মধ্যে বাস করে থান্তি আও সেমানে বিশ্বাস করে থান্তি এহাকু সেমানে অঙ্গীকার মধ্যে করুছন্তি
And then also with the word The bread of life, it's went forth.
আর তৎপরে বাক্যর সহিত থাই সুদ্ধা জীবন রটি তো অগ্রসর হয়ে বড়ি যাইছিলেন
Christ ground up to him in the Old Testament and in the New Testament to show that he's the same yesterday, today and forever.
পুরাতন নিয়মরে এবং নূতন নিয়মরে খণ্ড বিখণ্ডিত হয়ে সেমান নিমন্তে পেশা যাইছিলেন এহাকু প্রদর্শন করিবা অভিপ্রায়রে যে সে কালি আজি ও চিরদিন সমান অটন্তি
May they mix that word with the oral spirit that they've got, then stand to their feet at the altar.
Samane tore sahito bakya ku jepari mishra kari paranti, sahi atman ku mishra kari paranti, jagi samane labha kari achanti, tatpare bedira nikata ku samane dhura padra sahito dandalmayan hoi paranti.
Saying this is all I got, Lord, I'll bring it.
Epari kahu tawadara, he prabhu, ଏତିକିଟି ଯାହାକି ମୁଁ ଲାଭ କରିଅଛି ତାହାକୁ ଆପଣଙ୍କ ନିକଟକୁ ଆଣିଅଛି।
Oh, how you multiply! How it'll call the God of history on that scene!
Oh, apan je kipari bhavare ehaku vruddhi sadhan karaibe sei drushyapatra madhyare kipari bhavare tadya itihasa ishwar boli parichayata ku labha karibe।
How to make Jehovah rise with a heart swelling that I got a child, a little baby।
eha to jehovankar hrudaya tiku ଏପରି କହିବା ଦ୍ୱାରା କିପରି ପ୍ରଫୁଲ୍ଲିତ କରିବ ଯେ ମୁଁ ଏକ ସନ୍ତାନକୁ ଲାଭ କରିଅଛି ଯେ କି ମୋର ଆଜ୍ଞାକାରିତା ହୋଇଥାଏ।
ମୁଁ
ତ ତାହାକୁ ପରୀକ୍ଷା ମଧ୍ୟରେ ଗତି କରାଇଥାଏ ଆଉ ସେ ତ ଏହାକୁ ପ୍ରମାଣିତ କରିଦେଇଥାଏ ଯେ ସେ ମୋତେ ସ୍ନେହ କରିଥାଏ ଆଉ ସେ ମୋତେ ବିଶ୍ୱାସ କରିଥାଏ ମୁଁ ଯେ ଚିରସ୍ଥାୟୀ ଈଶ୍ୱର ଅଟେ ଏଥିରେ ସେ ସୁନିଶ୍ଚିତ ଅଟେ।
Lord has said, he that cometh to God must believe that he is, and a rewarder of those that diligently seek after him।
ଯେହେତୁ ଏହା ଏପରି କୁହାଯାଇଅଛି ଯେ କାରଣ ଈଶ୍ୱର ଯେ ଅଛନ୍ତି ଆଉ ସେ ଯେ ତାହାଙ୍କର ଅନ୍ୱେଷଣକାରୀମାନଙ୍କ ପୁରସ୍କାର ଦାତା ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ।
Granted this hour as we commit it to you।
ସୁତରାଂ ଆମମାନେ ଏହାକୁ ଆପଣଙ୍କ ହସ୍ତରେ ଯେତେବେଳେ ସମର୍ପଣ କରିଥାଉ ସେତେବେଳେ ତାହାକୁ ଏହି ସମୟରେ ପ୍ରଦାନ କରନ୍ତୁ।
Now, while we have our heads bowed, and those that are in need of anything, would you stand to your feet?
ଆଉ ଏତେବେଳେ ଆମମାନେ ଆପଣମାନଙ୍କ ମସ୍ତକଗୁଡ଼ିକୁ ଯେତେବେଳେ ଅବନତ କରି ରଖିଅଛୁ ଆଉ ସେମାନେ ଯେଉଁମାନେ କି କୌଣସି ବିଷୟରେ ନିମନ୍ତେ ଆବଶ୍ୟକ ଅନୁଭବ କରିଥାନ୍ତି ଆପଣମାନେ ନିଜ ନିଜ ପାଦରେ ଭଡ଼ା ଦେଇ ଠିଆ ହୋଇଯିବେ କି?
That wants to place now, if you're not certain that he is God,
jemane ei sthane re separi kore ko chahi thanti bartaman se je ishwar tanti ethire apana mane jodi nischit nuhanti,
if you're certain he is God, is going to keep his promise, salvation, healing, whatever it is,
au se je apanaru kathita pratigya gudiku jatha mukti arogyata kiba anya na jaha kichhi bisoy ta hoi thai na kahi ki ତାକୁ ରକ୍ଷା କରିବା ନିମନ୍ତେ ସେ ଯେ ସମର୍ଥ ଅଟନ୍ତି।
ଇଫ୍ ୟୁ ଆର୍ ସର୍ଟନ୍ ଦାଟ୍ ହି ଇଜ୍ ଗଡ୍, ଷ୍ଟାଣ୍ଡ୍ ଟୁ ୟୋର୍ ଫିଟ୍।
ତେବେ ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ଯଦି ନିଶ୍ଚିତ ଅଟନ୍ତି ତେବେ ଆପଣଙ୍କ ପାଦରେ ଭରା ଦେଇ ଠିଆ ହୋଇଯାଆନ୍ତୁ।
ଇଫ୍ ୟୁ ଗଟ୍ ସମୱାନ୍ ଏଲ୍ସ ୟୁ ୱାଣ୍ଟ୍ ଟୁ ପ୍ରେ ଫର୍, ଷ୍ଟାଣ୍ଡ୍ ଟୁ ୟୋର୍ ଫିଟ୍। ଇଫ୍ ୟୁ ଆର୍ ସର୍ଟନ୍ ଦାଟ୍ ହି ଇଜ୍ ଗଡ୍,
ଯଦି ସେପରି ଅନ୍ୟ କେହି ଅଛନ୍ତି ଯାହାଙ୍କ ନିମନ୍ତେ ଆପଣ ପ୍ରାର୍ଥନା କରାଯିବା ନିମନ୍ତେ ଇଚ୍ଛା କରିଥାନ୍ତି ଯେ ଆପଣମାନେ ଯଦି ପ୍ରକୃତରେ ସେପରି ଅଟନ୍ତି ଆପଣଙ୍କ ପାଦରେ ଭଡ଼ା ଦେଇ ଠିଆ ହୋଇଯାଆନ୍ତୁ। ସେ ଯେ ଈଶ୍ୱର ଅଟନ୍ତି ଏଥିରେ ଆପଣ ନିଶ୍ଚିତ ଅଟନ୍ତି ତେବେ ସେପରି କରନ୍ତୁ। ସାଧୁମାନଙ୍କର ସହଭାଗିତା ମଧ୍ୟରେ ଆପଣମାନଙ୍କ ଅନୁରୋଧ ଗୁଡ଼ିକୁ ପ୍ରକାଶ କରିଦିଅନ୍ତୁ। ଆପଣମାନେ ନିଜର ପାଦରେ ଭଡ଼ା ଦେଇ ଠିଆ ହୋଇଥିବା ଦ୍ୱାରା ସେପରି କରୁଅଛନ୍ତି।
I'm certain he's God.
Se je ishwar otanti ethire mu nischit ate.
I believe that he keeps his word. And I'm sure that my request, I'll lay it under the blood right now.
Se je apanar bakya ku rakha kori thanti taku mu bishwas kori thae. Mu tanka rakta ra adhinare apana nivedan ku je ei samaye arpan kori dei achi ethire mu nischit ate.
If you do that, lay every sin,
ଯଦି ଆପଣମାନେ ସେପରି କରନ୍ତି ତେବେ ସକଳ ପାପ ଗୁଡ଼ିକୁ ସମର୍ପଣ କରି ରଖିଦିଅନ୍ତୁ ସବୁକିଛି ପାପ ଗୁଡ଼ିକୁ।
Sin is unbelief.
ଅବିଶ୍ୱାସ ହିଁ ପାପ ଅଟେ।
You might be a church member, but I'm meaning sin, your unbelief.
ଆପଣ ମଣ୍ଡଳୀର ଜଣେ ସଭ୍ୟ ହୋଇଥାଇ ପାରନ୍ତି ତଥାପି ଆପଣଙ୍କର ଅବିଶ୍ୱାସଟି ଯେ ପାପର କାରଣ ଅଟେ ଏହାକୁ ମୁଁ ଅର୍ଥ କରିଥାଏ।
You're laying it down as a sacrifice. You're going to sacrifice that you're coming to the cross.
Eko bolidan sadrusa apana ta bedira nikotare eku samarpan kai dei thanti apana ta ku bolidan kai nimonte jaago chanti apana krusor adaku asu achanti।
You're going to sacrifice now all your unbelief and give it over to him.
Apana nijara abishwas janita sabu kichi bisoy ku ete bele bolidan kai jaago chanti eba ehaku tankar upare ନିର୍ଭର କରିବାକୁ ଯାଉଛନ୍ତି।
Know that he is, and you're certain he's going to answer.
ଆଉ ସେ ଯେ ଅଛନ୍ତି ଏହା ତ ଆପଣ ଜାଣିଥାନ୍ତି, ତଥା ସେ ଯେ ଉତ୍ତର ପ୍ରଦାନ କରିଥାନ୍ତି, କରିବାକୁ ଯାଉଅଛନ୍ତି, ଏଥିରେ ଆପଣ ଦୃଢ଼ ନିଶ୍ଚିତ ଅଟନ୍ତି। ଆପଣମାନେ ଯଦି ସେପରି ଅଟନ୍ତି, ତେବେ ଆପଣ ହସ୍ତ ଗୁଡ଼ିକୁ ଏତେବେଳେ ଉପରକୁ ଉଠାନ୍ତୁ।
ରିମେନ୍ ଦାଟ୍ ୱେ,
ସେହିପରି ଭାବରେ ସୁସ୍ଥିର ରହିଥାନ୍ତୁ।
ଲର୍ଡ ଦାଟ୍ ଗଡ୍,
ହେ ଈଶ୍ୱର, ଆପଣ ତ ପ୍ରଭୁ ଅଟନ୍ତି।
ହିୟର୍ସ ଦେୟାର ଅଏଲ୍ ଆଣ୍ଡ ଦେୟାର କର୍ନ ମିକ୍ସଡ୍ ଟୁଗେଦର,
ଏହି ସ୍ଥାନରେ ସେମାନଙ୍କର ମଇଦା ଏବଂ ତେଲ ପରସ୍ପର ସହିତ ମିଶ୍ରିତ ରହିଅଛି।
ଦେୟାର ବ୍ରିଙ୍ଗ ଇଟ୍ ଟୁ ଦ କ୍ରସ୍ ହୁଅର୍ ଦ ଫାୟାର ଅଫ ଗଡ୍ ଶାଲ୍ ଫଲ ଇନ୍ଟୁ ଦେୟାର ହାର୍ଟସ୍।
ସେମାନେ କୃଷର ନିକଟକୁ ଏହାକୁ ଘେନି ଆସିବାକୁ ଯାଉଅଛନ୍ତି, ଯେଉଁ ସ୍ଥାନରେ ଈଶ୍ୱରଙ୍କର ଶକ୍ତି ସେମାନଙ୍କ ହୃଦୟ ମଧ୍ୟରେ ପତିତ ହେବ।
ଇଫ୍ ଦେ ରିଲି ମିନ୍ ଦାଟ୍ ଆଣ୍ଡ କନ୍ସ୍ୟୁମ୍ ଦାଟ୍ ସାକ୍ରିଫାଇସ୍,
ସେମାନେ ପ୍ରକୃତରେ ତାହା ଯଦି ତାହାକୁ ସେପରି ଅର୍ଥ କରିଥାନ୍ତି ଆଉ ସେହି ବଳିଦାନଟିକୁ ଦଗ୍ଧୀଭୂତ କରିଥାନ୍ତି,
ୟୁ ୱିଲ୍ ମୁଭ୍ ଅନ୍ ଦ ସିନ୍ ରାଇଜ୍ ଦ ହାଇ ୱାଟର୍ସ,
ଆପଣ ତ ଦୃଶ୍ୟପଟରେ ମଧ୍ୟରେ ଗତାୟତ କରିଥାନ୍ତି, ନିଜର ସୁସ୍ଥିରତା ଅବସ୍ଥାକୁ ଓ ଆପଣ ଉତ୍ତରିତ କରିଥାନ୍ତି।
କମିଂ ଫ୍ରମ୍ ହେଭେନ୍ ଇନ୍ ଅ ଚେୟାର ଅଫ ଫାୟାର,
ସ୍ୱର୍ଗରୁ ଅଗ୍ନିମୟ ରଥଟି ସହିତ ଆପଣ ଆଗତ ହୋଇଥାନ୍ତି।
ୟୁ ୱିଲ୍ ଶେକ୍ ଦ ହୋଲ୍ ହେଭେନ୍ସ ଆଣ୍ଡ ଅର୍ଥ ଟୁ ରିୱାର୍ଡ ଦେମ୍,
ସେମାନଙ୍କୁ ପୁରସ୍କୃତ କରିବା ଅଭିପ୍ରାୟରେ ଆପଣ ସମସ୍ତ ସ୍ୱର୍ଗକୁ ଏବଂ ପୃଥିବୀକୁ କମ୍ପମାନ କରିଦେଇଥାନ୍ତି।
ଆଜ୍ ଦେ ଷ୍ଟାଣ୍ଡ ୱିଥ୍ ଦେୟାର ହ୍ୟାଣ୍ଡସ୍ ଅପ୍ ଇନ୍ ଦି ଏୟାର ସିଗ୍ନିଫାଇଙ୍ଗ ଦେଟ୍ ଦେ ବିଲିଭ୍ ଆଣ୍ଡ ହାଭ୍ ଲେଡ୍ ଦେମ୍ସେଲ୍ଭସ୍ ଇନ୍ ଏଭରି ରିକ୍ୱେଷ୍ଟ ଦାଟ୍ ଦେ ଗଟ୍ ରାଇଟ୍ ଅନ୍ ଦାଇ ଅଲ୍ଟର,
ଉର୍ଦ୍ଧକୁ ଆପଣଙ୍କ ହସ୍ତଗୁଡ଼ିକୁ ଉତ୍ତୋଳନ କରିଥିବା ଅବସ୍ଥାରେ ସେମାନେ ଯେତେ ଠିଆ ହୋଇଥାନ୍ତି, ପ୍ରମାଣିତ କରୁଥିବା ଦ୍ୱାରା ଯେ ସେମାନେ ବିଶ୍ୱାସ କରିଥାନ୍ତି ଆଉ ଆପଣମାନଙ୍କୁ ବ୍ୟକ୍ତିଗତ ରୂପେ ଅର୍ପଣ କରିଅଛନ୍ତି, ଆଉ ପ୍ରତ୍ୟେକ ଅନୁରୋଧ ଗୁଡ଼ିକ ଯାହା କିଛି ସେମାନଙ୍କର ରହିଅଛି ଏତେବେଳେ ସେ ଆପଣଙ୍କ ବେଦିତ ନିକଟରେ ତାହାକୁ ଅର୍ପଣ କରିଦେଇଛନ୍ତି।
ଓ ଗଡ୍ ଅଫ୍ ହେଭେନ୍ ଆଣ୍ଡ ଅର୍ଥ, ଦ ଜଜ୍ ଅଫ୍ ଦ ହେଭେନ୍ସ ଆଣ୍ଡ ଅର୍ଥ,
ହେ ସ୍ୱର୍ଗ ଏବଂ ପୃଥିବୀର ପରମେଶ୍ୱର, ସ୍ୱର୍ଗ ଏବଂ ମର୍ତ୍ତର ବିଚାରକର୍ତ୍ତା ପରମେଶ୍ୱର,
surely the judge of heaven and earth will commit righteousness,
nischit rupe swarga o martar vicharak eva adhishwara dharmikata ko sthapana karibe,
surely he will keep his word,
se nischit rupe apana vakya ko rakhya karibe,
you know the hearts of man, the hearts of women, the hearts of these people,
apana to sei ishwara tanti je ki manushya hrudaya sthita bhavana guliku jani thanti, jane mahila ko hrudaya sthita bhavana guliku jani thanti, ତଥା ଏହି ଲୋକମାନଙ୍କ ହୃଦୟ ଗୁଡ଼ିକର ଭାବନାକୁ ମଧ୍ୟ ଉତ୍ତମ ରୂପେ ଜାଣିଥାନ୍ତି।
ଲର୍ଡ ଗଡ୍, ଆଇ ପୁଟ୍ ମାଇ ଓନ୍ ହ୍ୟାଣ୍ଡସ୍ ଅପ୍, ଫର୍ ଆଇ ନୋ ଦାଟ୍ ଆଇଭ୍ ଗଟ୍ ଅ ଚେଞ୍ଜ ଅଫ୍ ମିନିଷ୍ଟ୍ରି ନାଓ,
ହେ ପ୍ରଭୁ ପରମେଶ୍ୱର, ମୁଁ ଆପଣଙ୍କ ହସ୍ତଟିକୁ ମଧ୍ୟ ଉପର ଉଠାଇଥାଏ, କାରଣ ମୁଁ ଯେ ସେବକତ୍ର ଏକ ଭିନ୍ନ ଧରଣର ସେବାଟିକୁ ଲାଭ କରିବାକୁ ଯାଉଅଛି, ଏହାକୁ ମୁଁ ଜାଣିଥାଏ।
ଆଇ ବିଲିଭ୍ ଦାଟ୍ ୟୁ ଆର୍,
ଆଉ ଆପଣ ଯେ ବିଶ୍ୱସ୍ତ ଅଟନ୍ତି ଏହାକୁ ମୁଁ ଜାଣିଥାଏ। ଦୂରରେ ଅଗ୍ନିସ୍ତମ୍ଭଟି ମଧ୍ୟରେ ଆପଣଙ୍କୁ ରହିଥିବା ଅବସ୍ଥାରେ ମୁଁ ଦେଖିଥାଏ।
I've seen you search the secrets of man's heart. Not one time have you failed.
ମନୁଷ୍ୟମାନଙ୍କ ହୃଦୟର ଗୁପ୍ତ ଭାବନା ଗୁଡ଼ିକୁ ପ୍ରକାଶ କରୁଥିବା ବିଷୟକୁ ମୁଁ ଆପଣଙ୍କଠାରେ ଦେଖିଅଛି, ଆଉ କୌଣସି ଗୋଟିଏ ମାତ୍ର ସମୟ ପରି ହୋଇନାହିଁ ଯେତେବେଳେ କି ତାହା ଅସଫଳ ହୋଇଅଛି।
You promised it when you made it yonder. Across the street here when you first started dealing to do these things,
ethare sei goli rastare apan etare nijaku abirbhav karaithile sei samaye eha ko apan setare pratigya kari kahithile au sei bisay guliku sarvapratham etebele karyakari karuthile setale eha ko puri kahithile,
then you protected me around the world and around and around,
apan je sampurna jagatare mate ସୁରକ୍ଷା ପ୍ରଦାନ କରିବେ, ପୁଣି ବାର ବାର କରି ଅନେକ ଥର ସେପରି କରିବେ ଏପରି ମଧ୍ୟ କହିଥିଲେ।
I'm sure you're God. I'm certain of that.
ଏଣୁ ଆପଣ ଯେ ଈଶ୍ୱର ଅଟନ୍ତି ଏଥିରେ ମୁଁ ଦୃଢ଼ ନିଶ୍ଚିତ ଅଟେ, ମୁଁ ତ ତାହାର ଉପରେ ନିଶ୍ଚିତ ଅଟେ।
I offer myself with these people and the sacrifice of all that I have, Lord, to you for service.
ଏହି ଲୋକ ସମମାନଙ୍କର ସହିତ ମୁଁ ଆପଣଙ୍କୁ ସମର୍ପଣ କରିଥାଏ, ଏବଂ ମୁଁ ଯାହା କିଛି ଲାଭ କରିଅଛି ନା କାହିଁକି ସେ ସବୁକୁ ମଧ୍ୟ ମୁଁ ଉତ୍ସର୍ଗୀକୃତ କରିଥାଏ। ହେ ପ୍ରଭୁ, ଏକ ସେବାର ନ୍ୟାୟ, ହଁ ବଳିଦାନ ନ୍ୟାୟ, ମୁଁ ଆପଣଙ୍କୁ ଉତ୍ସର୍ଗିତ କରିଥାଏ
I'm starting again, Lord, moving around the world.
ହେ ପ୍ରଭୁ ମୁଁ ପୁନଶ୍ଚ ଆରମ୍ଭ କରୁଅଛି ସମ୍ପୂର୍ଣ୍ଣ ବିଶ୍ୱକୁ ପୁନଶ୍ଚ ଅନେକ ବାର ଯାତ୍ରା କରିବାକୁ ଏତେବେଳେ ଆରମ୍ଭ କରୁଅଛି
Help me, O God.
ହେ ପ୍ରଭୁ ମୋତେ ସାହାଯ୍ୟ ଦାନ କରନ୍ତୁ
If I disbelieve you at any time, forgive me of my sins. Forgive me of my unbelief.
ଯଦି ଏବା କେବେ ମୁଁ ଆପଣଙ୍କୁ ଅବିଶ୍ୱାସ କରିଅଛି ତେବେ ମୋର ସକଳ କୃତ ପାପ ଗୁଡ଼ିକୁ କ୍ଷମା କରି ଦିଅନ୍ତୁ ମୋର ଅବିଶ୍ୱାସ ଜନିତ ଅପରାଧ ଗୁଡ଼ିକୁ ମାର୍ଜନା କରି ଦିଅନ୍ତୁ କାରଣ ଆପଣ ଯେ ଅଛନ୍ତି ଏବଂ ଆପଣଙ୍କୁ ଅନ୍ୱେଷଣ କରୁଥିବା ପ୍ରତ୍ୟେକଙ୍କର ଆପଣ ଯେ ପୁରସ୍କାର ଅଟନ୍ତି ଏହାକୁ ମୁଁ ବିଶ୍ୱାସ କରିଥାଏ
Likewise, I confess the sins of my people this morning.
ଠିକ ସେହିପରି ଭାବରେ ମୋର ପ୍ରଜାମାନଙ୍କର ପାପ ଗୁଡ଼ିକ ମଧ୍ୟ ମୁଁ ସ୍ୱୀକାର କରିଥାଏ ଆଜିର ଏହି ପ୍ରାତଃ କାଳରେ ସେପରି ସ୍ୱୀକାର କରିଥାଏ
Their weaknesses and their doubtings.
ସେମାନଙ୍କର ଦୁର୍ବଳତା ଗୁଡ଼ିକୁ ଏବଂ ସେମାନଙ୍କର ସନ୍ଦେହ ଗୁଡ଼ିକୁ ସ୍ୱୀକାର କରିଥାଏ
As they're standing with their arms in the air.
ଆପଣଙ୍କର ହସ୍ତ ଦ୍ୱୟକୁ ଶୂନ୍ୟକୁ ଉତ୍ତୋଳନ କରି ସେମାନେ ଯେତେବେଳେ ଠିଆ ହୋଇ ରହିଅଛନ୍ତି
I confess their sins, Lord, and all of our weaknesses.
ସେତେବେଳେ ହେ ପ୍ରଭୁ ମୁଁ ସେମାନଙ୍କ ସକଳ ପାପ ଗୁଡ଼ିକୁ ଏବଂ ଆମ୍ଭମାନଙ୍କ ପ୍ରତ୍ୟେକ ଜଣର ଦୁର୍ବଳତା ଗୁଡ଼ିକୁ ସ୍ୱୀକାର କରିଥାଏ
Send the Holy Ghost upon us with the seal of your approval.
ଆପଣଙ୍କର ସ୍ୱୀକୃତିର ମୋହର ସଦୃଶ ଆପଣ ଆମମାନଙ୍କ ପରେ ନିଜ ପବିତ୍ର ଆତ୍ମାଙ୍କର ମୋହରକୁ ପ୍ରଦାନ କରନ୍ତୁ
That you are God and you're here now to receive us and to take us into thy arms and to redeem us of everything that we've lost.
ଅର୍ଥାତ୍ ଆପଣ ଯେ ଈଶ୍ୱର ଅଟନ୍ତି ଏବଂ ଆମମାନଙ୍କୁ ଗ୍ରହଣ କରିବା ନିମନ୍ତେ ଆପଣ ଯେତେବେଳେ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ଏବଂ ଆପଣଙ୍କ ବାହୁ ଯୁଗଳରେ ଆମମାନଙ୍କୁ ଆବରି ନେବାକୁ ଇଚ୍ଛୁକ ଅଟନ୍ତି ତଥା ଆମମାନେ ସେ ସବୁକିଛି ଯାହା କିଛି ଆବଶ୍ୟକ ବିଷୟଗୁଡ଼ିକୁ ହଜାଇ ଦେଇଅଛୁ ସେ ସବୁକୁ ଆମମାନଙ୍କୁ ଆପଣ ହିଁ ପ୍ରଦାନ କରିବେ
ତାହା
ଯଦି ଆମମାନଙ୍କର ସ୍ୱାସ୍ଥ୍ୟ ହୋଇଥାଏ ତେବେ ତାହାକୁ ଶତଗୁଣ ଆମମାନଙ୍କୁ ପ୍ରଦାନ କରିବେ
If it's our soul, may it come to us as a blooming, shining article, filled with the Holy Ghost, to be presented before God.
ତାହା ଯଦି ଆମମାନଙ୍କ ପ୍ରାଣ ନିମିତ୍ତ ହୋଇଥାଏ ତେବେ ତାହାକୁ ପରିମାର୍ଜିତ ପ୍ରସ୍ଫୁଟିତ ଏବଂ ଆଲୋକ ପ୍ରଦାନ କରୁଥିବା ଘୋଷଣାନାମାର ସଦୃଶ ଆମମାନଙ୍କ ପ୍ରତି ସଫଳ କରନ୍ତୁ ଆଉ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥାପିତ ହେବା ଉଦ୍ଦେଶ୍ୟରେ ଏହା ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ଅବସ୍ଥାରେ ରହିଥିବା
If it's unbelief, may it be come to us again, Lord, with faith to move mountains.
हे प्रभु ता जे अविश्वास कोनसे कारण होई थाए ते ताहा को दूर करी पहाड़ गुडी को पुनः स्थानांतरित करया निमन्ते से पुरे को योग्यवंत विश्वास दत्त करंतु
हे
प्रभु एही प्रदान करंतु
We believe that you're moving the Holy Spirit, saturating through this building over these people and in their hearts. Moving them to accept the living God.
ଆପଣ ସଞ୍ଚାରିତ ହେଉଅଛନ୍ତି ଏହାକୁ ଆମେ ବିଶ୍ୱାସ କରୁଅଛୁ ପବିତ୍ର ଆତ୍ମା ଏହି ଭଗବାନଙ୍କ ଚାରିଆଡେ ବିଚ୍ଛୁରିତ ହୋଇ ରହିଅଛନ୍ତି ଏହି ଲୋକମାନଙ୍କ ଉପରେ ସେମାନଙ୍କ ହୃଦୟ ଗୁଡ଼ିକ ମଧ୍ୟରେ ସଞ୍ଚାରିତ ହେଉଅଛନ୍ତି ଜୀବିତ ଈଶ୍ୱରଙ୍କୁ ଗ୍ରହଣ କରିବା ଅଭିପ୍ରାୟରେ ସେମାନଙ୍କ ଉପରେ ସଞ୍ଚାରିତ ହେଉଅଛନ୍ତି କାରଣ ଏହାକୁ ଆମମାନେ ଯୀଶୁ ଖ୍ରୀଷ୍ଟ ନାମରେ ଭିକ୍ଷା କରୁଅଛୁ ନିବେଦନ କରିଥାଉ
My faith looks up to thee, thou Lamb of Calvary, Savior divine. Now Nor let me ever Do you mean it? Do you receive it? Raise your hand. Say, I now receive it. Amen.
आपण माने याकु सेपरि अर्थ करिथांति कि आपण माने याकु स्वीकार करिथांति कि आपण मानक हस्तगर उपर को उत्तोलन करंतु कहंतु मु एतरे तांकर निमन्ते याकु ग्रहण करिथाय.
While life's dark maze I tread, and griefs around me spread, be thou my guide, bid darkness turn to day, white sorrows, fears away, nor let me ever stray from thee. Let us bow our heads.
ଆସନ୍ତୁ ଆମମାନେ ଆପଣମାନଙ୍କର ମସ୍ତକଗୁଡ଼ିକୁ ଏତେବେଳେ ଅବନତ କରିବା.
After this stern, hard cut message, rude and brought out in a rough way, but it's the truth.
ଏହିପରି ଏକ ଦୃଢ଼ତା ସମ୍ପନ୍ନ ନିଶ୍ଚୟତାପୂର୍ଣ୍ଣ ସମାଚାରଟିଏ ଶ୍ରବଣ କରିବା ପରେ ଅତି କର୍କଶ ସହିତ ଏବଂ ଅତି ଦୃଢ଼ତାପୂର୍ଣ୍ଣ ଅବସ୍ଥାରେ ପରିଚାଳିତ ହେବା ସମୟରେ ତଥାପି ଏହା ଯେ ସତ୍ୟପୂର୍ଣ୍ଣ ସମାଚାରଟି ଅଟେ ଏହାକୁ ମୁଁ ଭରସା କରିଥାଏ.
And if you humbly believe what you have asked for that you receive, don't you never let nothing push you from that straight road.
ଆପଣମାନେ ଯାହା କିଛି ନିବେଦନ କରିଥାନ୍ତି ନା କାହିଁକି ଆପଣମାନେ ବିନମ୍ରତାର ସହିତ ଯଦି ସ୍ୱୀକାର କରିଥାନ୍ତି ଯେ ତାହା ଆପଣମାନଙ୍କୁ ମିଳିଯାଇ ଅଛି ତେ ସେପରି ଏକ ଯୋଗ୍ୟ ପଥରୁ ଆପଣଙ୍କୁ ବିମୁଖ କରିଦେବା ନିମନ୍ତେ କାହାରିକୁ ଯେପରି ସୁଯୋଗ ପ୍ରଦାନ ନ କରନ୍ତି.
Stand right there.
ସେହି ସ୍ଥାନରେ ଯଥୋଚିତ ରୂପେ ଠିଆ ହୋଇ ରହିଥାନ୍ତି.
No matter how much I'd preach, whatever I'd do, or whatever any man would do.
ମୁଁ କେତେ ଯେ ଅଧିକ ପ୍ରଚାର କରିଥାଏ ନା କାହିଁକି ସେଥିରେ ଭାବିବାର କିଛି ରହି ନାହିଁ. ମୁଁ ଯାହା କିଛି କରିଥିଲି ନା କାହିଁକି କିମ୍ବା କେହି ଜଣେ ବ୍ୟକ୍ତି ଯାହା କିଛି କରିବେ ନା କାହିଁକି
It'll never take effect till you accept it as your own personal property.
ସେହି ସବୁକିଛି କୌଣସି ପ୍ରକାରେ କୌଣସି ପ୍ରଭାବକୁ ସେତେବେଳେ ପର୍ଯ୍ୟନ୍ତ ପ୍ରଭାବିତ କରିପାରିନଥାଏ ଯେତେବେଳେ ପର୍ଯ୍ୟନ୍ତ ତାହା ଯେ ଆପଣଙ୍କ ବ୍ୟକ୍ତିଗତ ସମ୍ପଦଟି ଅଟେ ଏପରି ଏକ ସ୍ୱୀକୃତିକୁ ଆପଣ ନିଜେ ସ୍ୱୀକାର କରିନଥାନ୍ତି.
You believe that with all your heart, everything that you have desired.
ଆପଣମାନେ ନିଜର ସମ୍ପୂର୍ଣ୍ଣ ହୃଦୟରେ ସହିତ ଏହାକୁ ବିଶ୍ୱାସ କରିଥାନ୍ତି ଯାହା କିଛି ଆପଣମାନେ ଇଚ୍ଛା କରିଥିଲେ ନା କାହିଁକି
If you confess your sins, God has forgiven you.
ଆପଣମାନେ ନିଜର ପାପଗୁଡ଼ିକୁ ଯଦି ଅଙ୍ଗୀକାର କରିଥାନ୍ତି ଈଶ୍ୱର ଆପଣମାନଙ୍କୁ ତେବେ କ୍ଷମାଦାନ କରିଅଛନ୍ତି.
Don't you never doubt it no more.
ଏହାକୁ କୌଣସି ପ୍ରକାରେ ଆଉ କଦାପି ସନ୍ଦେହ କରନ୍ତୁ ନାହିଁ.
If you're a backslider, you've been taken back this morning.
ଆପଣ ଯଦି ଜଣେ ଧର୍ମତ୍ୟାଗୀ ହୋଇଥାନ୍ତି ତେବେ ତ ଆପଣ ପୁନଶ୍ଚ ଫେରାଇ ଅଣାଯାଇଅଛନ୍ତି ଆଜିର ପ୍ରାତଃକାଳରେ ସେପରି ହୋଇଅଛନ୍ତି.
If you need the Holy Spirit, then be baptized in the name of Jesus Christ for the remission of your sins.
ଆପଣ ଯଦି ପବିତ୍ର ଆତ୍ମାଙ୍କୁ ଆବଶ୍ୟକ କରିଥାନ୍ତି ତେବେ ପାପ କ୍ଷମାର ନିମିତ୍ତ ପବିତ୍ର ଆତ୍ମାରେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହୁଅନ୍ତୁ.
That's God's word.
ତାହା ହିଁ ତ ଈଶ୍ୱରଙ୍କର ବାକ୍ୟ ଅଟେ.
He will not alter it for no church, no denomination, for nobody else.
କୌଣସି ମଣ୍ଡଳୀ ନିମନ୍ତେ ଯେ କୌଣସି ସଂସ୍ଥାର ନିମନ୍ତେ ଯେ କୌଣସି ବ୍ୟକ୍ତିଙ୍କ ନିମନ୍ତେ ସେ ଏହାକୁ କଦାପି ପରିବର୍ତ୍ତନ କରିବେ ନାହିଁ.
It must be that way.
ଏହାକୁ ତ ସେହିପରି ଭାବରେ ସଫଳ ହେବାକୁ ହେବାର ବାଞ୍ଛନୀୟ ଅଟେ.
We got to meet his requirements.
Thank you, Jesus.
Not the church's requirements, his requirements. That's what we must do.
ଆମମାନଙ୍କୁ ତାଙ୍କର ପ୍ରୟୋଜନତା ଗୁଡ଼ିକୁ ସଫଳ କରିବାକୁ ହିଁ ଅଛି ମଣ୍ଡଳୀର ଆବଶ୍ୟକତା ଗୁଡ଼ିକୁ ନୁହେଁ ମାତ୍ର ତାଙ୍କରି ଆବଶ୍ୟକତା ଗୁଡ଼ିକୁ ସଫଳ କରିବାକୁ ହିଁ ଅଛି ତାହା ହିଁ ଯାହାକି ଆମମାନଙ୍କୁ କରିବାକୁ ଅଛି.
He said the prayer of faith shall save the sick. If you're sick, I've prayed the prayer of faith for you.
ବିଶ୍ୱାସଯୁକ୍ତ ପ୍ରାର୍ଥନା ରୋଗୀକୁ ଯେ ସୁସ୍ଥତା ପ୍ରଦାନ କରିଥାଏ ଯଦି ସେପରି କହିଥିଲେ ଆଉ ଆପଣ ଯଦି ପୀଡ଼ିତ ଅଟନ୍ତି ତେବେ ସେମାନଙ୍କ ବିଶ୍ୱାସ ନିମନ୍ତେ ଏକ ପ୍ରାର୍ଥନାକୁ ମୁଁ ଅର୍ପଣ କରିଥିଲି.
You prayed it in your own heart and believe it. Accept it. Stand pat on it. It'll have to be that way. Nothing can take it.
आपण माने निजर हृदय मध्ये प्रार्थना करितले एवं एहाको विश्वास करितले ग्रहण करितले या पर निश्चल भाबे रहि अछंती मते तो सेही परि स्वभाव विशिष्ट हेबा कहि अछि ताहि सब किछि अटे कोनोसी प्रकार विषय एहाको हरण करि नै न पारे.
No matter how gloomy it looks, you say, well, it might look like I'm still sick.
ताजे केते विषादपूर्ण भाबे देखा जाय थाय ना काही की क्षेत्र किछि कहिबार नै आपण कहि थंती अच्छा मु जे पीड़ित अटे एपरि त मु अवगत हेउथवा कारणरु धारण जात होइथाय.
That doesn't have, it's just angels' wings gathered together.
Amen.
That's all.
ताहा कोइ नथाय एया त स्वर्गदूत मानंकर पक्ष गुडीकु एकत्रित रूपे संग्रहित कर रखिथिला ताहि सब किछि अटे.
It's God in a form of blessing.
आशीर्वाद रूपे एहा त ईश्वर अटंती.
Scrutiny, draw a little closer to it, look at it again.
एहा त आपनक निमन्ते विषादपूर्ण विषय रो सदृश देखिबाक मिलिथाय किछि त निकरवर्ती होइ एर सन्निकर होइ पाइथाय तथापि एहा प्रति दृष्टिपात करि रहन्तु.
See if it ain't God standing there, keeping his word.
ईश्वर सते ठिया होइ ओहि अपना वाक्य गुरु जे रक्षा करि थांति अबा नुहे ताकु लक्ष्य करन्तु.
As we have our heads bowed, I'm going to turn the service to Brother Neville, our pastor.
वर्तमान आम मैंने अपना मानक मस्त गुड़ी को जितने अवरोध कर रखी अच्छु से आम मानक पालकों हस्त मुही उपासना कार्य समर्पण करूँ अच्छी.